সর্বপ্রথম আমার পরমারাধ্য গুরুদেব শ্রী শ্রীমদ গৌর গোবিন্দ গোস্বামী গুরুদেবঙ্কর অভয় চরণ কমলরে সমর্পিত হয়ে কৃপা ভিক্ষা করে প্রণতি নিবেদন করি। সংস্থার সংস্থাপক আচার্য কৃষ্ণ কৃপা শ্রীমূর্তি শ্রী শ্রীমদ অভয় চরণ অরবিন্দ ভক্তি বেদান্ত স্বামী প্রভুপাজী মহারাজঙ্কর চরণ কমলরে প্রণতি নিবেদন করি, কৃপা ভিক্ষা করি। সমস্ত সাধু গুরু বৈষ্ণব আচার্যঙ্কর চরণ কমলরে প্রণতি নিবেদন করি, কৃপা ভিক্ষা করি। উপস্থিত শ্রোতা বৈষ্ণব মানুষ প্রণতি নিবেদন পূর্বক প্রভু শ্রী শ্রী গৌর নিত্যানন্দর মহত করুণার আমি এই পবিত্র দামোদর মাসের শ্রীমদ ভাগবতমর সপ্তম স্কন্ধর প্রহ্লাদ মহারাজঙ্কর স্তুতি শ্রবণ করুছে। তবে গতকালি কথা যেটি বিশ্রাম লে তার সম্যক স্মরণ করে আমি আগুক যা ব্রহ্মাঙ্ক আদেশে প্রহ্লাদ মহারাজ ভগবান নৃসিংহদেবঙ্ চরণ কমলরে আসি প্রণাম করেছেন এবং ভগবান নৃসিংহদেব এই অসুরকূল উদ্ভব প্রহ্লাদ মহারাজ কু অহিতুকি কৃপা করেছেন এবং এই কৃপার ফল এয়া প্রহ্লাদ মহারাজঙ্কর আজি অভিব্যক্ত পরাত্ম দর্শন সমগ্র বিশ্ব সৃষ্টির রহস্য সমস্ত বেদবেদান্তর রহস্য বেদ উপবেদ ষড়দর্শন ইতিহাস আগম নিগম পুরাণ সবু শাস্ত্রর সিদ্ধান্ত তাঙ্ক অন্তর ভিতরে চালি আসছে কৃপার এবং সে ভগবানকু স্তুতি আরম্ভ কলে। গতকালি গোটিয়ে স্তুতি আমার যাইলে সে স্তুতির সার জিনিসটি রইলে, কারণ সমস্ত দেবতা মান সম্মুখে তাঁর মুখ্য উদ্দেশ্য ভগবান প্রসন্ন করবে, কারণ ভগবান ক্রোধ করেছেন শান্ত করাইবে। অশান্ত পিতা অশান্ত হলে পুত্র অশান্ত হলে পিতা শান্ত করায়, যে প্রশান্ত সে সাগর ভি ক্রোধ ভগবান নৃসিংহদেবকে আসছেন। কিন্তু ভক্তর এত বড় মহিমা, ভক্তির এত বড় মহিমা, অশান্ত সাগর ভি ভগবান ক্রোধক প্রদর্শন করলে সুদ্ধা প্রহ্লাদ সেটি প্রশান্ত অহ্লাদ ভগবান করুণার প্রশান্ত অশান্ত মনরে ভগবান কৃপা পাইকি প্রেমরে গদগদ হয়ে যাচ্ছে, চক্ষুর লোতক বর্ষণ হচ্ছে, স্খলিত বাক্যের স্তুতি করছেন, বাক্য পূর্ণ হয়ে পড়ুনি, প্রেমরে গদগদ হয়ে অছেন এবং প্রথমে নিজের অযোগ্যতা ভগবান আগে কোথায় প্রভু মো আগে বহু বড় বড় দেবতা মানে আপনার স্তুতি কলে, কিন্তু মু তো দেখলে আপনার ক্রোধক প্রশমিত কলেনি, কিন্তু মু কেবলি আপনার প্রশমিত করি, নিজের অযোগ্যতা প্রকাশ কলে। ভক্তি রাজ্যের এগুলো হচ্ছে বড় কুশলতা, প্রবীণ ভক্ত যে ভক্তি মার্গের অগ্রগতি করা চাহিদি সে গোটে কুশল কুশলতা আছে, সে কুশলতাটা কম নিজের ভগবান করুণাটা হয়ে গেল নিজের অযোগ্যতাটা দর্শন হব, অযোগ্যতাটা স্মরণ করি ভজন রাজ্যের আমার কাটিয়া পড়ব। সাংসারিক লোক সংসারে যে বঞ্চুচার সে তাঁর যোগ্যতা স্মরণ করি বঞ্চান, আমাকে এত লোক প্রশংসা করছেন, আমাকে এত লোক ভালো পাচ্ছেন, সমাজের আমার না টিভি পেপরে বাহার সে এটা স্মরণ করি বঞ্চান, তাঁকে সম্মান নদেলে নিজ পরিবার কে লোক সম্মান নদেলে সে নিজের যোগ্যতা যা কিছু পাচ্ছেন সম্মান সেতরে বঞ্চান, কিন্তু ভক্ত কমিটি বঞ্চব না, ভক্ত নিজের অযোগ্যতাটা স্মরণ করি, কারণ কৃষ্ণ ভক্তি কৃষ্ণ ভক্তি প্রেমরে পৌঁছবা অযোগ্য ভাবনাটা হচ্ছে বড় সাধন, অতৃপ্তি সব অযোগ্যতা। প্রহ্লাদ মহারাজ আগে সে কথাটি কোচেন, ব্রহ্মাদয় সুরগণা মনয়থ সিদ্ধা সত্যৈকেতন মতয় বচসা প্রভাব নারাধিত পুরগণ মধুনা বিপিপ্তম কিন্তুষ্ট মহতি সময়ে হরি উগ্র জাতে। হে হরি, প্রতি 42টি শ্লোকরে প্রায় সব শ্লোকরে গোটিয়ে গোটিয়ে সম্বোধন আছে, বেশি সে সম্বোধন উপরে বিশেষ কহবি না, যেটা আবশ্যক কহবি। হে হরি, মু হচ্ছে উগ্র জাতির, আদ্বিতীয় হচ্ছে পুরু গুণাই, এমানে যেতে ঠিয়া হয়েছেন সমস্ত গুণী লোক, মো ছোট বাড় ଆଉ ଅସୁର ବଂଶର ଯେଉଁ ବଂଶ ଗୁଣ ଏଇଟା ମୋ ସ୍ୱର ଭିତରେ ପ୍ରଭାବିତ ହୋଇଛି। ବଡ଼ ସୁନ୍ଦର ବିନୟ ସ୍ତୁତି। ଆଉ ଏମାନେ ସୁରଗଣ, ମୁଁ ହେଉଛି ଅସୁର। ଆଉ ଏମାନେ ସତ୍ୟଗୁଣ ରୁହନ୍ତି, ମୁଁ ହେଉଛି ତମ ଗୁଣ ରହିବା ଲୋକ। ଅଧର୍ମ, ଅଜ୍ଞାନ, ଭୋଗ ଆମ ଅସୁରମାନଙ୍କର କୁଳବୃତ୍ତି। ପ୍ରଭୁ ଆମେ କେମିତି ଆପଣଙ୍କୁ ସନ୍ତୁଷ୍ଟ କରିବୁ, ମୁଁ କେମିତି ଆପଣଙ୍କୁ ସନ୍ତୁଷ୍ଟ କରିବି। ଏଇଠି କଥା କାଲି ବିଶ୍ରାମ ଥିଲେ, ଆଜି ତା ପରବର୍ତ୍ତୀ ଶ୍ଳୋକରେ ସ୍ତୁତି କରୁଛନ୍ତି ପ୍ରଭୁ। କିନ୍ତୁ ମୁଁ ଏତିକି ଶୁଣିଛି, ଜାଣିଛି, ସାଙ୍ଗେ ସାଙ୍ଗେ କହିଲେ କଥା, ମୁଁ ନିଚ ଜାତିର ଲୋକ, ମୋର ଗୁଣ ନାହିଁ, ମୁଁ ଆପଣଙ୍କୁ ସନ୍ତୁଷ୍ଟ କରିପାରିବିନି। କିନ୍ତୁ ଏହା ବି ମୁଁ ଜାଣିଛି, ଗୁଣ ଦ୍ୱାରା ବି ଆପଣ ସନ୍ତୁଷ୍ଟ ହୁଅନ୍ତି। ବହୁ ବହୁ ଗୁଣୀମାନ ଲୋକ ସେ ଭଗବାନଙ୍କୁ ପ୍ରସନ୍ନ କରିପାରିବେନି ବିନା ଭକ୍ତିରେ। ସେ ଶ୍ଳୋକଟିକୁ ପ୍ରତି ଏ ବାରଟି ଗୁଣ କଥା ଏଠି କହିବେ। ମନ୍ୟେ ଧନାଭିଜନ ରୂପ ତପସୁତୋଜ ସ୍ତେଜ ପ୍ରଭାବ ବଲ ପୁରୁଷ ବୁଦ୍ଧି ଯୋଗ ନାରାଧନାଇ ନାରାଧନାଇ ଭବନ୍ତ ନାରାଧନାଇ ଭବନ୍ତି ପୁରୁଷ ପୁଂସୋ ଭକ୍ତ୍ୟା ତୋଷ ଭଗବାନ ଗଜ ୟୁଥ ପାୟ। ହେ ପ୍ରଭୁ, ଏଇ ଦ୍ୱାଦଶ ଗୁଣଯୁକ୍ତ କେହି ବ୍ୟକ୍ତି ଭକ୍ତିହୀନ ହେଲେ ଆପଣଙ୍କୁ ପ୍ରସନ୍ନ କରିପାରିବେ। ଆମକୁ ଏସବୁ ଜିନିଷ ମିଳିଯାଉଛି ବା ଆମେ ଏଇ ଯୋଗ୍ୟତା ଭାବିକି ଭାବୁଛେ ଆମର ବୋଧେ ଭକ୍ତି ହବ ନା। ପ୍ରହ୍ଲାଦ ମହାରାଜ କାଟି ଦେଉଛନ୍ତି, ଏ ଶାସ୍ତ୍ରର ସିଦ୍ଧାନ୍ତ ଭକ୍ତି ଏଭଳି ଭକ୍ତ୍ୟା ସଞ୍ଜାୟତେ, ଭକ୍ତି କେବଳ ଭକ୍ତିଙ୍କର ଦ୍ୱାରା ହବ। ଭକ୍ତି ଆମେ ଯେଉଁ ଭଗବାନଙ୍କର ଯେଉଁ ଭକ୍ତି ଲାଭ କରିବା କେମିତି ହବ, ସେ ଭକ୍ତି ଦ୍ୱାରା, ଭଗବାନଙ୍କ ଭକ୍ତି ଦ୍ୱାରା। କାରଣ ଭକ୍ତି ପାଇଁ କୌଣସି ଉପାୟ ନାହିଁ। ଭକ୍ତି ଦ୍ୱାରା ଭକ୍ତି କିଭଳି ସୃଷ୍ଟି ହବ, କାରଣ ଭକ୍ତି ପାଇଁ ଏ ଜଗତର ନୁହଁ, ଏ ଜଗତର କୌଣସି କ୍ରିୟା କର୍ମ କରିକି ଆମେ ଭଗବାନଙ୍କୁ ପାଇପାରିବା ନା, ଭକ୍ତି ଲାଭ କରିପାରିବା ନା। ତାହେଲେ ଭକ୍ତି କିଭଳି ଭକ୍ତି ସୃଷ୍ଟି କରିବେ, ଭକ୍ତ୍ୟା ସଞ୍ଜାୟତେ ଭକ୍ତ୍ୟା, ଭଗବାନ ଯେଉଁ ଭକ୍ତକୁ କରୁଣା କରୁଛନ୍ତି ସେଇ ଭକ୍ତର କରୁଣାଟା ଯେତେବେଳେ ଆମ ଉପରେ ବର୍ଷଣ ହବ ସେତେବେଳେ ଆମର ଭକ୍ତି ହବ। ଭକ୍ତି ଅଲଗା କେଉଁଥିରେ ହବନି। କିନ୍ତୁ ଏ ଯେଉଁ ଗୁଣ ଗୁଡ଼ିକ ଅଛି ବେଳେବେଳେ ଦେଖାଯାଏ, ଆରେ ଗୁଣକୁ ଆମେ ଦେଖନ୍ତି, କିନ୍ତୁ ସେ କହିଲେ ନା, ମନ୍ୟେ ପ୍ରଭୁ, ମୁଁ ବିଚାର କରୁଛି, ମୁଁ ଶାସ୍ତ୍ରର ସିଦ୍ଧାନ୍ତକୁ ଶୁଣିଛି ଗୁରୁଦେବଙ୍କ ନିକଟରୁ, ମୁଁ ଏଇଟା କହୁଛି, ଏଇ ଏଇ ଲୋକମାନେ କଦାପି, ଏ ବାରଟି ଗୁଣ ଥିବା ଲୋକମାନେ କଦାପି ଭକ୍ତି ଶୂନ୍ୟ ହେଲେ ଆପଣଙ୍କୁ ପ୍ରାପ୍ତ ହେଇପାରିବେ। ଆଉ ଏ ଗୁଣ ନଥିବା ଲୋକ କିନ୍ତୁ କେବଳ ଭକ୍ତିଯୁକ୍ତ ସେ ଆପଣଙ୍କୁ ପ୍ରାପ୍ତ ହବ। ତାର ଉଦାହରଣ କିଏ ଦେଲେ ନା, ଗଜେନ୍ଦ୍ର ଗଜଯୁଥ ପାୟ। ପ୍ରକୃତରେ ଗଜେନ୍ଦ୍ର ଯେଉଁ ଅବସ୍ଥାରେ ଥିଲେ ବଡ଼ ସଙ୍କଟପୂର୍ଣ୍ଣ ଅବସ୍ଥାରେ ଥିଲେ, ତାଙ୍କର ସ୍ତୁତି ଆପଣମାନେ ଶୁଣିବେ, ପଢ଼ିବେ ବି କେତେବେଳେ ଦେଖିବେ, ବଡ଼ ଦୁଃଖହାରିଣୀ ସ୍ତୁତି। 1000 ବର୍ଷ ପରେ ଦୁଃଖ ପାଇଲା ପରେ ସ୍ତୁତି କରୁଛନ୍ତି ନା। ପ୍ରାଗଜନ୍ମନ୍ୟ ଅନୁଶିକ୍ଷିତମ ରାଜା ଥିଲାବେଳେ ଯେଉଁ ସ୍ତୁତିଟିକୁ ଅଭ୍ୟାସ କରିଥିଲା ସେଟା ସ୍ମରଣ ଆସିଗଲା। ବଡ଼ ନିଷ୍କାମତା କଥା ପ୍ରତିପାଦନ କରିଛନ୍ତି, କିନ୍ତୁ ସେତେବେଳେ ତାଙ୍କର ଯୋଗ୍ୟତା କିଛି ନଥିଲା। ଗଜସ୍ୱରରେ ଯୋଗ୍ୟତା କ'ଣ ଅଛି, ଗଜ ତ ସ୍ୱାଭାବିକ ହେଉଛି ରଜଗୁଣୀ, ଭାରି ପରିବାର ଆସକ୍ତ, ହସ୍ତିମାନେ ଭାରି ପରିବାର ଆସକ୍ତ, ଭୋଗ ବୁଦ୍ଧି ତାଙ୍କର। କିନ୍ତୁ ଗଜେନ୍ଦ୍ର, ହେ ପ୍ରଭୁ, ଗଜେନ୍ଦ୍ର କେବଳ ଗୁଣରହିତ ହେଇକି ଭକ୍ତିରେ ଆପଣଙ୍କୁ ସନ୍ତୁଷ୍ଟ କଲା, କିନ୍ତୁ ଏଇ ଗୁଣ ଗୁଡ଼ିକ ଯାହା ନିକଟରେ ଅଛି ସିଏ ଆପଣଙ୍କୁ କେବେ ସନ୍ତୁଷ୍ଟ କରିପାରିବେନି। ଆମେ ବେଳେବେଳେ ଗୁଣ ଦ୍ୱାରା ଖୁସି ହେଇଯାଆନ୍ତି, ଏତେ ଲୋକ ଆମକୁ ପ୍ରଶଂସା କରୁଛନ୍ତି, କିନ୍ତୁ ଭଗବାନଙ୍କ ଚରଣରେ, ବୈଷ୍ଣବଙ୍କ ଚରଣରେ, ଗୁରୁଦେବଙ୍କ ଚରଣରେ ଅହିତୁକୀ ଭକ୍ତି ନହେଲେ ଏଇ ଗୁଣ ଗୁଡ଼ିକ ଆମକୁ ସାହାଯ୍ୟ କରିବ ନା। କାରଣ କୌଣସି ଗୁଣୀ ଲୋକ ଭଗବାନଙ୍କୁ ଅଧିକା ଗୁଣୀ ନୁହେଁ। ଗୁଣଟା ଶରୀରରେ ନା, ଆଉ ଶରୀର ନଷ୍ଟ ହେଇଗଲେ ଏଇ ଗୁଣଟା ଆଇଟ ରହିଯିବ, କିନ୍ତୁ ଭକ୍ତିଟା ଶରୀର ନୁହେଁ, ଭକ୍ତିଟା ଆତ୍ମା, ଗୁଣଟା ଶରୀର। ଆଉ ଏ ଗୁଣ ଗୁଡ଼ିକ ବିଚରଣଶୀଳ ହବ, ଭକ୍ତି ମହାରାଣୀଙ୍କ କରୁଣା ବିନା। ଆପଣ ଦେଖନ୍ତୁ, ଯିଏ ସତ୍ୟ କଥା କହୁଛି ସେ ସବୁବେଳେ ସତ୍ୟ କଥା କହିପାରିବନି, ବିନା ଭକ୍ତିରେ ସେ ସତ୍ୟ କଥା କହିପାରିବନି, ବେଳେବେଳେ ମିଛ କଥା କହିଦେବ। ଭକ୍ତି କ'ଣ କରନ୍ତି, ଭକ୍ତି ମହାରାଣୀ କୃପା କଲେ ଜଣଙ୍କର ଗୁଣ ଗୁଡ଼ିକ ସ୍ଥିର ହେଇକି ରୁହେ, ନହେଲେ ଏଇ ଗୁଣ ଗୁଡ଼ିକ ସ୍ଥିର ହବନି। ଆଜି ସତ କହୁଛି କାଲି ସେ ମିଛ କହିବ, ଯେ ଆଜି ସରଳ ଅଛି କାଲି ସେ କପଟି ହେଇଯିବ। କହିଲେ ମନ୍ୟେ ଧନାବି ଜନରୂପ ତପଶ୍ରୁତେଜ, ଆପଣ ଗୋଟିଏ ଗୋଟିଏ ଗଣି ଗଣି ନେବେ, ମୁଁ ସଂକ୍ଷେପରେ ଗୁଡ଼ିକୁ କହିବି। ମୁଁ ବିଚାର କରୁଛି ପ୍ରଭୁ, ଭଗବାନ ନୃସିଂହଦେବଙ୍କର କ୍ରୋଧ ଏତେ ପର୍ଯ୍ୟନ୍ତ ଶାନ୍ତ ହେଇନି, କିନ୍ତୁ ପ୍ରହ୍ଲାଦଙ୍କ ସ୍ତୁତି ଶୁଣିକି ତାଙ୍କ ଅନ୍ତରରେ ବହୁତ ଆନନ୍ଦ ଆସୁଛି। ପ୍ରହ୍ଲାଦ ଜାଣିଦେଲେଣି ଯେ ପ୍ରଭୁ ନିଶ୍ଚିତ ପ୍ରସନ୍ନ ହେବେ, କିନ୍ତୁ ଦେବତାମାନେ ଏପର୍ଯ୍ୟନ୍ତ ଭୟଭୀତ ଅବସ୍ଥାରେ ଅଛନ୍ତି, ସେଥିପାଇଁ ଦେବତାମାନଙ୍କ ପାଇଁ ସ୍ୱତନ୍ତ୍ର ଗୋଟିଏ ପ୍ରାର୍ଥନା କରିବେ, ପରେ ଆମେ ଆଗେ ଶୁଣିବା। ଧନ ପ୍ରଥମେ କହିଲେ, ଯଦି କେହି ଧନୀ ହେଇଛି କିନ୍ତୁ ଭକ୍ତି ନାହିଁ ସେ ଆପଣ ପାଇପାରିବନି। ସେଥିପାଇଁ ପ୍ରାୟ ଯେତେବେଳେ ଲୋକମାନେ ଗରିବ ଲୋକମାନେ ଏଟା ଶୁଣନ୍ତି ସେ ବି ଆନନ୍ଦିତ ହେଇଯାନ୍ତି, ସେ ଭାବନ୍ତି ବୋଧେ ଆମେ ଗରିବ ହେଇଛୁ ଆମେ ଭଗବାନଙ୍କୁ ପାଇଯିବୁ। ଧନୀ ବି ପାଇପାରିବନି, ଗରିବ ବି ପାଇପାରିବନି, ପାଇବ କିଏ? ଏ ସଂସାରରେ ଧନୀ ହଉ ଗରିବ ହଉ ସାଧୁ ହଉ ଗୃହୀ ହଉ ଜଣେ ପାଇବେ, କିଏ ପାଇବେ? ନମୋ ଅକିଞ୍ଚନ ବିତାୟ ନିବୃତ ଗୁଣ ବୃତ୍ତୟେ, ଅକିଞ୍ଚନର ବିତ୍ତ ସେ ଯିଏ ଅକିଞ୍ଚନ ସଂସାର ଆଶା ସଂସାର ଭରସାକୁ ଯିଏ ଛାଡ଼ି ଦେଇଛି, ସବୁ ଥାଇକି ଧନ ଥାଇକି ବି ସଂସାର ଧନ ଭରସା ନାହିଁ, ପୁତ୍ର ସ୍ତ୍ରୀ କନ୍ୟା ଥାଇକି ତାଙ୍କ ଉପରେ ଭରସା ନାହିଁ, ମୋର ପ୍ରଭୁଙ୍କ ଉପରେ ଭରସା, ପୂର୍ଣ୍ଣ ଆଶ୍ରିତ ଯିଏ ଭଗବାନଙ୍କର ସେ ଭଗବାନଙ୍କୁ ପାଇବ। ଗରିବ ପାଇବନି କି ଧନୀ ପାଇବନି, ଯିଏ ଅକିଞ୍ଚନ ପାଇବ, ଅକିଞ୍ଚନ ମାନେ ନୁହେଁ ଗରିବ, ଅକିଞ୍ଚନ ମାନେ ଯେଭଳି ଅମ୍ବରୀଶ ମହାରାଜ, ଅମ୍ବରୀଶ ମହାଭାଗୋ ସପ୍ତଦୀପବତୀ ମହି, ସପ୍ତଦୀପର ରାଜା ଥିଲେ ଅମ୍ବରୀଶ ମହାରାଜ, ଅତୁଳମ ବିଭୁ ଶ୍ରୀରମଚ, ଏତେ ଧନ ଅତୁଳ ବିଭୁ ଥିଲା, କିନ୍ତୁ କ'ଣ ଦେଖୁଥିଲେ? ପ୍ରାପ୍ତ ଭାବ ଭଗବତୀ, ଭକ୍ତ ଆଉ ଭଗବାନଙ୍କ ସଙ୍ଗ କରିକି, ଆଜ୍ଞା ଧନୀ ଲୋକ ହଉ ଗରିବ ଲୋକ ହଉ, ଗରିବ ଲୋକ ଯଦି ଭଗବାନଙ୍କ ସାଙ୍ଗରେ ସଙ୍ଗ କରିବ ତାର ଗୋଟେ ଲାଭ ହେଇଯିବ, କ'ଣ ଜାଣିଛନ୍ତି? ଧନ ତୃଷ୍ଣା ପଳେଇବ, ଯେଉଁ ଧନଟା ତା ଜୀବନରେ ବାଧକ ହଉଥିଲା ସେ ତୃଷ୍ଣା ତାର ପଳେଇବ, ତାର ଇଚ୍ଛା ଆଉ କେବେ ହବନି, ନା ମୋର ଧନ ଦରକାର ନାହିଁ ଭଗବାନ ମୋତେ ଭଲ ରଖିଛନ୍ତି। ଆଉ ଧନୀ ଯଦି ଭକ୍ତର ସଙ୍ଗ କରେ ଭଗବତ ଭଜନ କରେ ତାର କ'ଣ ଲାଭ ହବ? ଧନର ଯେଉଁ ତିନିଟା ଦୋଷ ଅଛି ତାର ଲାଘବ ହେଇଯିବ, ସେ ନିଷ୍କିଞ୍ଚନ ହେଇଯିବ ଅକିଞ୍ଚନ ସଙ୍ଗରେ। ପ୍ରାପ୍ତ ଭାବ ଭଗବତୀ ସେଥିରେ ରଚନା ହେଇଯାଇଛି, ପରମ ବିଶ୍ୱ ଲୋଷ୍ଟ୍ରବତ୍ ସ୍ମୃତମ, ସପ୍ତଦୀପର ରାଜା ହେଇକି ସିଏ ମାଟି ଭଳି ଦେଖୁଥିଲେ ସଂସାର ସବୁ ଧନକୁ। ଧନୀ ଯେ ଭଗବାନଙ୍କୁ ପାଇବ ନା ପାଇବ କି ନା, ଅକିଞ୍ଚନ ପାଇବ, ନିଷ୍କିଞ୍ଚନ ପାଇବ। ସେଥିପାଇଁ ଭକ୍ତିମୟ ଠାକୁର ଲେଖିଲେ, ଭାଇ ଧନ ଯଦି ଅଛି ତାର ନିଷ୍କିଞ୍ଚନ ହୁଅ, ଧନ ଥିବା ଲୋକକୁ ନିଷ୍କିଞ୍ଚନ ହେବା ପାଇଁ କହୁଛନ୍ତି। ଯଦି ଥାକେ ବହୁ ଧନ ତବେ ହବେ ଅକିଞ୍ଚନ, ଯଦି ଥାକେ ବହୁ ଧନ ତବେ ହବେ ବୈଷ୍ଣବେର କର ଉପକାର, ବୈଷ୍ଣବେର କର ଉପକାର, ଜୀବ ଦୟା ଅନୁକ୍ଷଣ ରାଧା କୃଷ୍ଣ ଆରାଧନ, ଜୀବ ଦୟା ଅନୁକ୍ଷଣ ରାଧା କୃଷ୍ଣ ଆରାଧନ, କର ସଦା ହଏ ସଦାଚାର, କର ସଦା ହଏ ସଦାଚାର। ଭକ୍ତିମୟ ଠାକୁର ସିଦ୍ଧାନ୍ତ ଦେଲେ, ମନେ ଧନା ବି ଆଗେ ପ୍ରହ୍ଲାଦ ମହାରାଜ ମୁଖରୁ ବାହାରିଲା, ପ୍ରଭୁ ଧନ ଯୋଉ ଗୁଣ ଅଛି ସଂସାରରେ ଧନର ବହୁ ଗୁଣ ଅଛି, କିନ୍ତୁ ଏ ଧନୀ ଲୋକ ଆପଣଙ୍କୁ ପାଇପାରିବେ ଯଦି ଅକିଞ୍ଚନ ନ ହୁଅନ୍ତି। ଯଦି ଥାକେ ବହୁ ଧନ ତବେ ହବେ ଅକିଞ୍ଚନ। କେମିତି ଅକିଞ୍ଚନ ହବ? ଅକିଞ୍ଚନ ହେବା ପାଇଁ ଦୁଇଟା ଉପାୟ ଦେଉଛନ୍ତି ବୈଷ୍ଣବରେ କର ଉପକାର। ଆପଣ ଦେଖୁଛନ୍ତି ବା ହରିଦାସ ଠାକୁର ବେଶିଆକୁ ଉଦ୍ଧାର କଲେ, ନାରଦ ମୁନି ବ୍ୟାଧକୁ ଉଦ୍ଧାର କଲେ, କିନ୍ତୁ ସର୍ତ୍ତ ଗୋଟିଏ ରଖିଲେ, କହିଲେ ବାପା ସେ ଯେଉଁ ଧନ ରଖିଛୁ, ବେଶିଆ ଧନୀ ନଥିଲେ କି ବ୍ୟାଧ ଧନୀ ନଥିଲେ, ସେ ଧନକୁ ବ୍ରାହ୍ମଣ ବୈଷ୍ଣବମାନଙ୍କୁ ଦେଇଦେ, ତୁ ଅକିଞ୍ଚନ ହେଇଯା। ଅକିଞ୍ଚନ ହେଲେ ଭଗବାନଙ୍କ ଉପରେ ଭରସାଟା ବଢ଼ିବ, ତୁ ଭଜନ କରିପାରିବୁ। ଯଦି ଥାକେ ବହୁ ଧନ ତବେ ହବେ ଅକିଞ୍ଚନ। ବୈଷ୍ଣବର କର ଉପକାର, ବୈଷ୍ଣବର ଉପକାର କର। ଆଉ ଜୀବଦୟା ଅନୁକ୍ଷଣ ରାଧାକୃଷ୍ଣ ଆରାଧନ, କାରଣ ଧନ ରହିଲେ ଜୀବ ପୀଡ଼ା ହେଇଯିବ, କାହାକୁ କଠୋର କଥା କହିଦେବା, କାହାକୁ ଅବମାନନା କରିଦେବା, ଆଉ ସଦାଚାର ବି ଭାଙ୍ଗିଯିବ। ପ୍ରାୟ ଧନୀ ଲୋକ ସଦାଚାର ରହିପାରନ୍ତିନି, ଦୁରାଚାର ହେଇଯାଆନ୍ତି, ବ୍ୟସନ ବୁଦ୍ଧି ଚାଲି ଆସିବ, ଭୋଗ କରିବା ବୁଦ୍ଧି ଚାଲି ଆସିବ। ସେଥିପାଇଁ ସେ କହିଲେ ପ୍ରଭୁ ମୁଁ ଏଇ ବାରଟି ଗୁଣକୁ ସବୁ ବ୍ୟାଖ୍ୟା କରିବି ନା, କେତେ ଦୁଇ ତିନିଟି ଗୁଣକୁ ବ୍ୟାଖ୍ୟା କରି ଆଗକୁ ଯିବି, କିନ୍ତୁ ବାରଟି ଗୁଣକୁ ସ୍ମରଣ ରଖିବେ। ମନେ ଧନା ବି ଅଭିଜନ, ସତ୍କୁଳରେ କିଏ ଜନ୍ମ ହେଇଛି, ଉଚ୍ଚକୂଳରେ ଜନ୍ମ ହେଇଛି। ଆଜ୍ଞା, ଉଚ୍ଚକୂଳରେ ଜନ୍ମ ହେବା ଭଗବାନଙ୍କର ଗୋଟେ ବଡ଼ ଆଶୀର୍ବାଦ, କିନ୍ତୁ ଉଚ୍ଚକୂଳରେ ଜନ୍ମ ହେଇକି ନିରଭିମାନ ହେବା ଭଗବାନଙ୍କର ତତ୍ୱଧିକ ଆଶୀର୍ବାଦ, ଭକ୍ତି ମହାରାଣୀଙ୍କର ସବୁଠୁ ବଡ଼ ଆଶୀର୍ବାଦ। ଯଦି କିଏ ବ୍ରାହ୍ମଣ କ୍ଷତ୍ରିୟ ହେଇଛି, ଉଚ୍ଚକୂଳରେ ଜନ୍ମ ହେଇଛି, ତାର ଅଭିମାନ ସିଏ ବଡ଼, ଭଗବାନଙ୍କର ପ୍ରଚୁର ଆଶୀର୍ବାଦ ଅଛି ନା, ଅଭିମାନ ସବୁ ନଷ୍ଟ କରିଦେବ ନା। ଅଭିମାନ ଉଚ୍ଚକୂଳରେ ଜନ୍ମ ହେବା ଭଲ, କିନ୍ତୁ ଉଚ୍ଚ ଅଭିମାନ ରହିବା ଭକ୍ତିର ବଡ଼ କଣ୍ଟକ। ନିଚକୂଳରେ ଜନ୍ମ ହେବା ଗୋଟେ ଆଶୀର୍ବାଦ, ଭୋଗ ନାହିଁ, ସ୍ୱାଭାବିକ ଦୈନ୍ୟ ଆସିବ, କିନ୍ତୁ ଭକ୍ତ ହେଇଗଲା ପରେ ଯଦି ଅଭିମାନ କରାଯିବ ସେ ବି କଣ୍ଟକିତ ହେଇଯିବ। ଇଏ ବଡ଼ ସୂକ୍ଷ୍ମ ରାସ୍ତା, ଏଠି ଆଦର ଉଚ୍ଚକୁ ନାହିଁ କି ନିଚକୁ ନାହିଁ, ଏଠି ଆଦର ଅଭିମାନ ଶୂନ୍ୟ, ଯିଏ ଯାହା ଅନ୍ତରରେ ଅଭିମାନ ନାହିଁ ତାକୁ ହିଁ ଆଦର ଅଛି। ଅଭିଜନ ଉଚ୍ଚକୂଳରେ ଜନ୍ମ ଯିଏ ହେଇଛି, ପ୍ରଭୁ ମୁଁ ନିଚକୂଳରେ, କିନ୍ତୁ ଉଚ୍ଚକୂଳରେ ଜନ୍ମ ହେଇଥିବା ଲୋକ ଯିଏ କେବଳ ଆପଣଙ୍କୁ ପାଇବେ ନା, ଭକ୍ତି ନଥିଲେ ଉଚ୍ଚକୂଳ ଜନ୍ମ ହେଲେ ବି ଆପଣଙ୍କୁ ପାଇବେ। ସବୁରି କ'ଣ ଆଜ୍ଞା ଉଚ୍ଚକୂଳ ଜନ୍ମ ହେଇଥିଲା କି? ମୁଁ ତ ଏଇ ଗୋଟେ ପଢ଼ୁଥିଲି ଗୋଟେ ଗ୍ରନ୍ଥ, ସବୁରି ତ ବିବାହ ନ ହେଇଥିଲେ ବୋଲି ଆମେ ସମସ୍ତେ ଜାଣିଛେ। ସେ ଗ୍ରନ୍ଥରେ ଲେଖା ହେଇଛନ୍ତି ସବରି ଯେତେବେଳେ ଗୃହ ତ୍ୟାଗ କରିକି ଯାଉଛନ୍ତି, ତାଙ୍କର ବାପା ତାଙ୍କୁ ଧରି ଆଣିଛନ୍ତି, ଆଣିକି ରଖିଛନ୍ତି ଘରେ, କେତେରୁ ସତ୍ୟ ମୁଁ ଜାଣିନି, ଯାହା ବି ହଉ ବିବାହ କରିଦେଇଛନ୍ତି। କିନ୍ତୁ ଆଗରୁ ତ ସବୁ ପ୍ରାୟ ରାତ୍ରିରେ ସବୁ ବିବାହଘର ହୁଏ, ଦିନରୁ ରାତି ପର୍ଯ୍ୟନ୍ତ ବିବାହରେ ଚାଲେ ହେଲା। ମୁହଁ ଆଉ ଇଏ ବର ଆଉ ମୁହଁ ଦେଖିନି, ସବରି ମୁହଁକୁ ଦେଖିନି। ରାତ୍ରିରେ ଯେତେବେଳେ ବିଦା ହେଇକି ଯାଉଛନ୍ତି, ଜଙ୍ଗଲ ଭିତରେ ଯାଉଛନ୍ତି, ସବରିର ସ୍ୱାମୀର ମୁହଁରେ ମୁଣ୍ଡରେ ଗୋଟେ ବୁଦ୍ଧି ଢୁକିଲା, କହିଲା ଆରେ ମୁଁ ତ ବିବାହ ହେଇକି ଆଇଲିଣି, ତ ଦେଖିନି ଝିଅଟା କେମିତିକା। କାଳେ ସବରିର ରୂପ ସେ ଗ୍ରନ୍ଥରେ ଲେଖା ହେଇଛନ୍ତି, ସବରିର ରୂପ ଏତେ କଦର୍ଯ୍ୟ ଥିଲା, ତାକୁ ରାକ୍ଷା ଶୁଣି ବୋଲି ଲାଗିଲା, କହିଲା ଇଏ ମୋତେ ମାରିଦେବ, ଇଏ ତ ଏମିତି ଦେଖାଯାଉଛି ଆଉ। ଆଜ୍ଞା, ପ୍ରାତ ସୂର୍ଯ୍ୟ ଉଦୟ ହଉ ହଉ ସିନ୍ଦୁରା ଫାଟୁ ଫାଟୁ ତାର ମୁହଁ ଉଡ଼ଣା କାଢ଼ିକି ଦେଖିଲା, ୟାର ଇଏ ତ ରାକ୍ଷସୀ ମୋତେ ଖାଇଦେବ। ତାର ପାଖରେ ଥିବା ଲୋକମାନଙ୍କୁ କହିଲା ଆକୁ ଏ ପଥର ଜଙ୍ଗଲରେ ଛାଡ଼ନି, ଏ ପଥର ଜଙ୍ଗଲରେ ଛାଡ଼ିଲେ ତା ଘରକୁ ଯିବ କିମ୍ବା ଆମ ଆଡ଼େ ପଳେଇବ, ବାପା କତିରେ କହିଲେ ପୁଣି ବାପା ଆସିବ। ତାକୁ ଅଲଗା ରାସ୍ତାରେ ନେଇକି, ଆଗରୁ ସବୁ ସବାରି ପାନିକି ସବୁ ଥିଲା, ତାକୁ ଅଲଗା ରାସ୍ତାରେ ନେଇକି ଛାଡ଼ିଦିଅ। ଦେଖନ୍ତୁ ଭଗବାନ ରାମଙ୍କର କି ବ୍ୟବସ୍ଥା, ସେ ଯେଉଁ ରାସ୍ତାରେ ଯାଉଥିଲେ ସେ ତାଙ୍କ ଗାଁକୁ ଯାଇଥାନ୍ତେ, କିନ୍ତୁ ସିଏ ଯେଉଁ ରାସ୍ତାରେ ନେଇକି ଛାଡ଼ିଲେ ସେ ରାସ୍ତାରେ ହେଉଛି ମତଙ୍ଗ ଋଷିଙ୍କର ଆଶ୍ରମ। ଏ ଭଗବାନ ବ୍ୟବସ୍ଥା କରିବ ନା ମଣିଷ କ'ଣ ବ୍ୟବସ୍ଥା କରିବ? ଏ ଆମେ ସମସ୍ତେ ଆମର ବ୍ୟବସ୍ଥାରେ ବ୍ୟସ୍ତ, କିଏ ପ୍ରଭୁଙ୍କର ଯୋଜନା ଉପରେ? ସେ ସତ୍କୁଳରେ ଜନ୍ମ ହେଇଥିଲା କି? ତା ରୂପକୁ ଦେଖି ସ୍ୱାମୀ ତ୍ୟାଗ କରିଦେଲାଣି। ଆଉ ଏଭଳି ସତ ସତ ସତ୍କୁଳର ବିପ୍ର ଯେଉଁମାନେ ସାଧୁ ହେଇକି ରହିଛନ୍ତି ପମ୍ପା ସରୋବର ନିକଟରେ, ଭଗବାନ ଆଗେ ଶବରୀଙ୍କର ଆଶ୍ରମକୁ ଗଲେ, ତାଙ୍କ ପାଖକୁ ଗଲେ ଆଗେ ଶବରୀର ଆଶ୍ରମ, ସମସ୍ତେ ଯେଭଳି ଶବରୀର ପାଖକୁ ଆସନ୍ତି, କାରଣ ଶବରୀଙ୍କୁ ବାଛିନ୍ଦା କରିଦେଇଥିଲେ, ଶବରୀ ଗଲା ପରେ ତାଙ୍କୁ ବାସିନ୍ଦା କରିଦେଲେ, କାହିଁକି ରୂପ ତ ଭୟଙ୍କର, ଶବରୀ କ'ଣ କରନ୍ତି ନା ପମ୍ପା ସରୋବର ରାସ୍ତାଟା ଅତି ସଂକୀର୍ଣ୍ଣ ରାସ୍ତା, ଏଇଟା ଆଗରୁ ଥରେ କହିଥିଲି କିନ୍ତୁ ଏଠି ଗୋଟେ ନୂଆ ପଢ଼ିଲି, ଭଲ ଲାଗିଲା। ଆଉ ଏମାନେ ତ ଘୃଣା କରନ୍ତି, ଦୁର୍ଦୁର୍ମାର ମାର କରନ୍ତି, ରୂପଟାକୁ ଦେଖି ଭୟ କରନ୍ତି, ଏମାନେ ସବୁ ଉଚ୍ଚକୂଳର ଅଭିଜାତ, ଏଣେ ଶାସ୍ତ୍ର ପଢ଼ିଛନ୍ତି, ସାଧୁ ହେଇଛନ୍ତି, ସାଧୁ ଜୀବନରେ ଗର୍ବ ଆସିବାଟା ସ୍ୱାଭାବିକ। ଭକ୍ତ ହେଇଗଲା ପରେ ଅହଙ୍କାରଟା ଶୀଘ୍ର ଚାଲି ଆସିବ, କାହିଁକି ନା ସବୁଆଡୁ ସମ୍ମାନ ମିଳିଲା, କେହି ବି ଆପଣ ଦୋଷ କରିଦେଲେ ଆଉ ଛାଡ଼ିଦେ ଛାଡ଼ିଦେ, ସେ ବାବାଜୀ ଲୋକ ଭକ୍ତ ଲୋକ ଛାଡ଼ିଦେ, ଇ ଅଭିମାନ ଚାଲି ଆସି ସବୁରି ଚୁପଚାପ ଝାଡୁ ମାରେ, ଝାଡୁ ମାରିବ କେହି ନଦୀ, ରାତିରେ ଉଠିକି ଝାଡୁ ମାରିଦେଇଥିବ, କାରଣ ସାଧୁମାନେ ଏ ବାଟେ ଯିବେ ତ ମୋତେ ଘୃଣା କରନ୍ତୁ, ତାଙ୍କ ପଥରେ କାହିଁକି କଣ୍ଟା ପଡ଼ିବ, ପତ୍ର ପଡ଼ିବ, ଝାଡୁ ମାରିଦେଇଥିବ। ସାଧୁମାନେ ସାଧୁମାନେ ଆସିବା ପୂର୍ବରୁ ଗୋଟିଏ ସରୋବର, ସେଇଠି ପିଇବା ପାଣି, ସେଇଠି ସ୍ନାନ ପାଣି, ସାଧୁମାନେ ଉଠିବା ପୂର୍ବରୁ ସେ ସ୍ନାନ କରିକି ଲୁଚିକି ରହିଥିବ। ଉଚ୍ଚ କୂଳରେ ଜନ୍ମ ହେଲେ ସ୍ୱାଭାବିକ ଗୋଟେ କଣ୍ଟକ ଆସେ, ଅଭିମାନ ଚାଲି ଆସେ, ନିଚ କୂଳରେ ବହୁତ ଭଲ ନିରଭିମାନ ହେଇପାରିଲେ, ନିଚ କୂଳରେ ନିରଭିମାନ ହବା ବି ଇ ସଙ୍ଗର ଗୁଣ। ଇ ସନାତନ ଗୋସ୍ୱାମୀ ସେଥିପାଇଁ ଯେତେବେଳେ ଆସୁଥିଲେ ଦେହ ତ୍ୟାଗ କରିବା ପାଇଁ ଚାହୁଁଥିଲେ, ଯେତେବେଳେ ଆସିଲେ ବୃନ୍ଦାବନରୁ ଆସୁଛନ୍ତି, ଝାଡ଼ଖଣ୍ଡର ପାଣି ସବୁ ପିଇଛନ୍ତି, ମହାପ୍ରଭୁ ସେଠି ସତ୍କୁଳ କଥା କହିଲେ, ତାଙ୍କ ମନରେ ବଡ଼, ଆରେ ମୁଁ ତ ସ୍ୱାଭାବିକ ମୁସଲମାନଙ୍କ ପାଖରେ ରହିକି ଧନ ସମ୍ପତ୍ତିରେ ଚଳିଛି, ପୁଣି ଏ ଦେହରେ କଣ୍ଡୁରସା ହେଇଗଲାଣି, ଆଉ ଏ ଶରୀରକୁ ମହାପ୍ରଭୁ ଦେଖିଲା ମାନେ ମୁଁ ଜଗନ୍ନାଥଙ୍କ ରଥ ଚକା ତଳେ ରଥଯାତ୍ରା ଦିନ ପଡ଼ିଯିବି, ପ୍ରାଣତ୍ୟାଗ କରିଦେବି, ଏଇ ଅଭିମାନଟା ସେ ଭିତରେ ଧରିକି ଆସିଛି, କାହିଁକି ନା ମୁଁ ନିଚ କୂଳରେ। ଆଉ ସେଠି ମହାପ୍ରଭୁ ତାଙ୍କୁ ଶିଖେଇଲେ, କହିଲେ ସନାତନ ନିଚ ଜାତି ନହେ କୃଷ୍ଣ ଭଜନ ଯୋଗ୍ୟ, ନିଚ ଜାତି ନହେ କୃଷ୍ଣ ଭଜନ ଯୋଗ୍ୟ, ସତ୍କୁଲ ବିପ୍ର ନହେ ଭଜନର ଯୋଗ୍ୟ, ସତ୍କୁଲ ବିପ୍ର ନହେ ଭଜନର ଯୋଗ୍ୟ, ଯେଇ ଭଜେ ସେଇ ବଡ଼ ଅଭକ୍ତି ନା ଛାର, ଯେଇ ଭଜେ ସେଇ ବଡ଼ ଅଭକ୍ତି ନା ଛାର, କୃଷ୍ଣ ଭଜନେ ତେ ନାହିଁ, କୃଷ୍ଣ ଭଜନେ ନାହିଁ ଜାତି କୁଲାଦି ବିଚାର, କୃଷ୍ଣ ଭଜନେ ତେ ଜାତି କୁଲାଦି ବିଚାର। କୃଷ୍ଣ ଭଜନରେ ଏ ବହୁତ ତତ୍ତ୍ୱ କଥା ଏଠି ରହିଲା, ନିଚ ଜାତି ନହେ କୃଷ୍ଣ ଭଜନ ଅଯୋଗ୍ୟ, କିଏ ନିଚ କୂଳରେ ଜନ୍ମ ହେଲେ ସେ ଯେ ଭଜନରେ ଅଯୋଗ୍ୟ ତାହା କୁହାଯାଇପାରିବନି, ସେ ପୁଣ୍ୟକର୍ମ ନ କରିପାରେ କିନ୍ତୁ ଭକ୍ତି କରିପାରିବ। ବେଦର ନିୟମ କିଛି ରହିଛି, ଶୂଦ୍ରମାନେ ଏ କର୍ମ କରିପାରିବେନି, କିନ୍ତୁ ଶୂଦ୍ର ସ୍ୱରରେ ବି ଆତ୍ମା ଅଛି ନା, ଆତ୍ମକର୍ମ ଭକ୍ତି କର୍ମ କରିବା ପାଇଁ ମନା କରାଯାଏ। ଜଣେ ମା ବ୍ରାହ୍ମଣ ଘର ଲୋକ, ସେ ବୁଢ଼ୀ ମା, ସିଏ ତାଙ୍କ ପୁଅ ହାତରେ ପଠେଇଥିଲେ ଖବର, ସେ ଯେଉଁ କ'ଣ ହଉଥିଲା ଆମର ବରଗଡ଼ କଲୋନୀ ନା କ'ଣ, ସେ ହାଇସ୍କୁଲରେ ପାଖରେ ଯେଉଁ ପ୍ରବଚନ ହଉଥିଲା, ଯେ ବ୍ରାହ୍ମଣ ମାନେ କ'ଣ ବୈଷ୍ଣବ ଧର୍ମ ନେବେ, ଏଇଟା କେଉଁଠି ପ୍ରମାଣ ଅଛି, କାହିଁକି ତାଙ୍କ ମନରେ ଜିନିଷ ଆସୁଛି ନା ବ୍ରାହ୍ମଣ, ଇଏ ତ ସବୁ ଜାତିର ଲୋକ ଏଠି କ'ଣ ବୈଷ୍ଣବ ହଉଛନ୍ତି, ବ୍ରାହ୍ମଣ କ'ଣ ବୈଷ୍ଣବ ହବ। ମୁଁ କହିଲି ତାଙ୍କ ଆଉ ମା, ମୁଁ ଆଉ ଶାସ୍ତ୍ର କଥା କହିବିନି, ତୁମ ମାଙ୍କୁ କହିଦେବ, ଶାସ୍ତ୍ର କଥା ମୁଁ କହିବିନି, ତାଙ୍କୁ କେବଳ ଏତିକି ଉଦାହରଣ ଦେବ, ଏତିକି ବୁଝେଇବ ବୈଷ୍ଣବ ଧର୍ମଟା କେଉଁଠି କେଉଁ ଯେଉଁମାନଙ୍କ ଦ୍ୱାରା ପ୍ରଚାର ହେଇଛି ସେମାନେ କିଏ, କେଉଁ ଶାସ୍ତ୍ର ଅଛି ମୁଁ କହିବିନି, ଶାସ୍ତ୍ର ତ ହଜାର ଦେଖେଇ ଦେଇ ହବ। ଚୈତନ୍ୟ ମହାପ୍ରଭୁ କେଉଁ କୂଳରେ ଥିଲେ, ନିମ୍ବାକାଚାର୍ଯ୍ୟ କେଉଁ କୂଳରେ ଥିଲେ, ରାମାନୁଜାଚାର୍ଯ୍ୟ କେଉଁ କୂଳରେ ଥିଲେ କୁହ। ଭଜନ ନୀଚ ଜାତି ଅଯୋଗ୍ୟ ନୁହେଁ କି ଉଚ୍ଚ ଜାତି ଯୋଗ୍ୟ ନୁହେଁ, କେବଳ ବ୍ରାହ୍ମଣତ୍ଵ କି ବ୍ରାହ୍ମଣ କୂଳରେ ଜନ୍ମ ହେଇଗଲେ ସେ ଯୋଗ୍ୟ ହେଇଗଲା ଭକ୍ତି କରିବା ପାଇଁ ତା ବି ନୁହେଁ, କିମ୍ବା ନୀଚ କୂଳରେ ଜନ୍ମ ହେଇଗଲେ ସେ ଅଯୋଗ୍ୟ ହେଲା ତା ନୁହେଁ, ଯିଏ ଭଜନ କରେ ସିଏ ବଡ଼। କିନ୍ତୁ ଏଇଟା ବର୍ତ୍ତମାନ ବିପରୀତ ହେଇଯାଇଛି, ନିରଭିମାନ ଭକ୍ତ ସିଏ ହେଉଛି ପ୍ରକୃତ ଭକ୍ତ, ଅଭିମାନୀ ବ୍ରାହ୍ମଣ ବ୍ରାହ୍ମଣ ନୁହେଁ କି ଅଭିମାନୀ ଭକ୍ତ, ସେ ନୀଚ କୂଳରେ ହଉ ଉଚ୍ଚ କୂଳରେ ହଉ ସେ ଭକ୍ତ ନୁହେଁ। ଅଭିମାନ ରହିଲେ ସେ ନୀଚ କୂଳ ଜନ୍ମ ହେଇ ତାର ଅଭିମାନ ଅଛି, ଏ ସେ ବ୍ରାହ୍ମଣ ମାନେ ଏହା କରୁଛନ୍ତି ନା। ଗୋଟେ ବ୍ରାହ୍ମଣ ଆମର ବେଙ୍ଗଲକୁ ଯାଇଥିଲି ପ୍ରବଚନ ଦେବା ପାଇଁ, 2 ବର୍ଷ ହେଲା ଯାଉଛି ସେଠିକି, ସେଠି ବୈଷ୍ଣବମାନେ ଆସିଥିଲେ, କହିଲେ ଆଜ୍ଞା ଗୋଟେ ସଭା ଆମର ହବ ଆପଣଙ୍କୁ ଆସିବାକୁ ପଡ଼ିବ। ମାନେ କି ସଭା ନା, ଆମର ବ୍ରାହ୍ମଣ ଆଉ ବୈଷ୍ଣବ ଭିତରେ ଟିକେ ମତଭେଦ ଅଛି, ସେ ପ୍ରାଚୀନ ଗୌଡ଼ୀୟ ଭକ୍ତ। ମୁଁ କାହିଁକି ମତଭେଦ ଅଛି, କ'ଣ ଗଣ୍ଡଗୋଳ ନା, ଏମିତି ଆଜ୍ଞା ଆମର ବ୍ରାହ୍ମଣ ଆଉ ବୈଷ୍ଣବମାନଙ୍କ ଭିତରେ ହେଇଛି। ମୁଁ କହିଲି ଆପଣ, ମୁଁ ତ ପଣ୍ଡିତ ନୁହେଁ, ମୁଁ ଶ୍ଳୋକ ବେଶୀ କହିପାରିବିନି ନା, ଆପଣ ଗଲେ ସେମାନେ କହୁଛନ୍ତି ଜଣେ ବାବାଙ୍କୁ ଧରିକି ଆସ, ଆମେ ସମାଧାନ କରିବା। ମୁଁ ତାଙ୍କୁ ପଚାରିଲି, ବାବା କାହିଁକି ଗଣ୍ଡଗୋଳ ଆସିଲା, ଘଟଣାଟା ବୁଝିଲି। ମୁଁ କହିଲି ଭୁଲ ହେଉଛି ଆପଣଙ୍କର, ଭୁଲ ବ୍ରାହ୍ମଣର ନାହିଁ ନା, କାହିଁକି ନା, ଆମର ଲାଇନ ହେଲା ମହାପ୍ରଭୁଙ୍କ ଧର୍ମଟା ହେଲା, ମହାପ୍ରଭୁଙ୍କ ଶିକ୍ଷାଟା ହେଲା, ଆମେ ନିରଭିମାନ ହବା, ଆମେ ଆଗେ ନିରଭିମାନ ହବା। ସେମାନେ ତ ଆମିଷ ଖାଉଛନ୍ତି, କର୍ମକାଣ୍ଡ ଉପରେ ପ୍ରାଧାନ୍ୟ ଦେଉଛନ୍ତି, ସେମାନେ ତ ସ୍ୱାଭାବିକ ତାଙ୍କର ଅଭିମାନ ଆସିବ, ତାଙ୍କର ଅଭିମାନ ସାଙ୍ଗ ଯଦି ଆମର ଅଭିମାନ ଆସିଲା ତାହେଲେ ଲଢ଼େଇଟା ହବ ନା। ଆଉ ମୁଁ ତାଙ୍କୁ ଗୋଟିଏ କଥା ବୁଝେଇଲି, ମୁଁ ଆପଣ ଏତେ ପ୍ରାଚୀନ ବୈଷ୍ଣବ, ଆପଣ ବେଦ ପ୍ରଥାଟା କାହିଁ କାଟି ଦେଉଛନ୍ତି, ଆପଣ ଘରେ ରହୁଛନ୍ତି, ଆପଣ ଗୃହୀ ବୈଷ୍ଣବ, ଆମେ କି ପୂର୍ବ ବୈଷ୍ଣବ ଭଳି ତ୍ୟାଗୀ। ସେମାନେ ଟିକେ ବ୍ରାହ୍ମଣ କର୍ମ କରି କିଛି ପଇସା ପାଆନ୍ତି, ସେ ଚଳିବେ କେମିତି। ତାଙ୍କୁ ଗୋଟିଏ କଥା କହିଲି, ଚକ୍ରବର୍ତ୍ତୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି, ଆମର 10 ନାମ ଅପରାଧରୁ ଗୋଟିଏ ନାମ ଅପରାଧ ଅଛି, ବେଦରେ କର୍ମକାଣ୍ଡକୁ, ବେଦ ବୈଦିକ ଶାସ୍ତ୍ରକୁ ନିନ୍ଦା କରିବା। ବେଦ ବା ଆଜ୍ଞା ଅଧିକା ଦୟାମୟ, କର୍ମକାଣ୍ଡ ଭକ୍ତି ଠାରୁ ଅଧିକା ଦୟାମୟ, କାହିଁକି ଆମେ କେତେ ଜନ୍ମରେ କର୍ମକାଣ୍ଡ କର୍ମ କରିକରି ବର୍ତ୍ତମାନ ଭକ୍ତି ରାସ୍ତାକୁ ଆସିଛି। ଯଦି କର୍ମକାଣ୍ଡ ନା ନଥାନ୍ତା ତାହେଲେ ସଂସାର ଲୋକମାନେ ପାପରେ କେବଳ ବୁଡ଼ି ଯାଆନ୍ତି। ଘରଟିଏ କରୁଛନ୍ତି, ବ୍ରାହ୍ମଣଙ୍କୁ ଡାକୁଛନ୍ତି, ସେଠି ଘିଅ ଟିକେ ପୋଡ଼ୁଛନ୍ତି ନା ନାହିଁ, ସେଠି ବିଷ୍ଣୁ ନାମଟା ହେଉଛି ନା ନାହିଁ, ବେଦ ବୈଦିକ ଶାସ୍ତ୍ରକୁ ନିନ୍ଦା କରାଯିବନି। ଆରେ ସେମାନେ ଅଜ୍ଞ ଅଛନ୍ତି, ତାଙ୍କୁ କର୍ମକାଣ୍ଡ ଅଧିକାରଟା ଦେଉଛି ନା, ଆମେ ସେ ନିନ୍ଦା କରିବା, ଏ କର୍ମକାଣ୍ଡ ଠିକ୍ ନୁହେଁ, ବ୍ରାହ୍ମଣ ଯଜ୍ଞ ଠିକ୍ ନୁହେଁ। ଏ ଭାଇ ଚିନ୍ତା କର, ସିଏ ତ ଆଗେ ବିଷ୍ଣୁ ନାମଟାକୁ ଉଚ୍ଚାରଣ କରୁଛି, ଯଦି କର୍ମକାଣ୍ଡ ନଥାନ୍ତା ଆମେ କ'ଣ ଭକ୍ତ। ମୁଁ ତାଙ୍କୁ ଗୋଟେ ଉଦାହରଣ ଦେଲି, ଆଜ୍ଞା ଜଣେ ଆମିଷ ଖାଉଥିବା ଲୋକ ଯଦି ଆମକୁ ଡାକେ, ଆମେ କ'ଣ ଯାଇ ତା ଘରେ ଯଜ୍ଞ କରିବା, ତାହେଲେ ସେ ଲୋକଟାର କଲ୍ୟାଣ କେମିତି ହବ, ମୋତେ ଆପଣ ଉପାୟ ଦେଲେ। ବେଦ ସେଥିପାଇଁ ରଖିଛି, ବ୍ରାହ୍ମଣମାନେ ଯିବେ ତା ଘରେ ତ ବିଷ୍ଣୁ ମନ୍ତ୍ରଟା ଉଚ୍ଚାରଣ କରିବେ, ସେ ଲୋକର ଉପକାର କେମିତି ହବ, କିଛି ପୁଣ୍ୟ କେମିତି ପାଇବ ଆଗେ। କହିଲେ ଆଜ୍ଞା ମୁଁ ବୁଝିଗଲି, ଆଉ କହିଲେ ପୁଣି ଆପଣଙ୍କୁ ଯିବା ପଡ଼ିବ। ମୁଁ କହିଲି ନା, ମୁଁ ଗଲେ ଆପଣଙ୍କର ଭୁଲ ଆଗେ ବାହାରିବ। ଆମ ବୈଷ୍ଣବ ଧାରା ହେଲା ନିରଭିମାନ, ଉଚ୍ଚ କୂଳର ବୈଷ୍ଣବ କି ଉଚ୍ଚ କୂଳରେ ଜନ୍ମ ହେଲା ପରେ ସେ ଅଭିମାନ କରିବା ଉଚିତ ନାହିଁ, କିମ୍ବା କିଏ ନୀଚ କୂଳରେ ଜନ୍ମ ହେଲା ପରେ, କାଲି ଯେଉଁ କଥା ପଡ଼ିଥିଲା, ଉଚ୍ଚ କୂଳର ଲୋକ ସବୁବେଳେ ଭୁଲିବାକୁ ଚେଷ୍ଟା କରିବ ମୁଁ ଉଚ୍ଚ କୂଳରେ ଜନ୍ମ ହେଇଛି ସବୁବେଳେ, କାରଣ 2 ଜଣଙ୍କର ଲକ୍ଷ୍ୟ ହେଲା ଆମେ ନୀଚରେ ରହିବା, ତୃଣାନ୍ତ ବିଶୁ ନିଚେନ, ମୁଁ ଉଚ୍ଚ କୂଳରେ ଜନ୍ମ ହେଇଛି ଏଇଟା ଭୁଲିବାକୁ ପଡ଼ିବ। ଆଉ ଯେ ନୀଚ କୂଳ ଜନ୍ମ ହେଇଛି ତାକୁ ସବୁବେଳେ ସ୍ମରଣ ରଖିବାକୁ ପଡ଼ିବ, ଏ 2 ଜିନିଷକୁ ସବୁବେଳେ, କାରଣ ଆମର 2ଟାର କଲ୍ୟାଣ ହବ, ଆମେ ନୀଚ ସ୍ଥିତିକୁ ଆସିବା, ନମ୍ର ସ୍ଥିତିକୁ ଆସିବା। ଏଇ ମହାପ୍ରଭୁ ସେ କଥା କହିଲେ, ସନାତନ ତୁମେ ଯେଉଁ ନୀଚ ଜାତିର ଜନ୍ମ ହେଇଛ ବୋଲି ଭାବିକି ଦେହ ତ୍ୟାଗ କରିଦେବ, ଏଇଟା ଠିକ୍ ଜିନିଷ, ଯେଇ ଭଜେ ସେଇ ବଡ଼ ଅଭକ୍ତହୀନ ଛାର, ଯଦି ବ୍ରାହ୍ମଣ ଅଭକ୍ତ ସେ ବିହୀନ, ଯଦି ଶୂଦ୍ର ଅଭକ୍ତ ସେ ବିହୀନ। ସେଥିପାଇଁ ପ୍ରହ୍ଲାଦ କହିଲେ, ମନ୍ୟେ ଧନାଭି ଧନା ଅଭିଜନମ ରୂପ ଗୋଟେ ବହୁତ ସୁନ୍ଦର ଟୀକା ଦେଲେ ବଂଶୀଧର ସ୍ୱାମୀ, ଏ ଶ୍ଳୋକକୁ ସମସ୍ତେ ଜାଣନ୍ତି, ବ୍ୟାଧସ୍ୟ ଆଚରଣମ ଧ୍ରୁବସ୍ୟ ବୟୋ ବିଦ୍ୟା ଗଜେନ୍ଦ୍ର କା। ଏ ଜଗତରେ ଯେତେ ଜଣ ଭଗବାନଙ୍କୁ ପାଇଛନ୍ତି ଏଇ ଏଇ ଶ୍ଳୋକଟି କଣ ଏଠିକୁ ଦେଇଛନ୍ତି। ଗଜେନ୍ଦ୍ରର କଣ ଥିଲା? ବିଦ୍ୟା ଥିଲା। ବ୍ୟାଧର ଆଚରଣ କଣ ଥିଲା? ବ୍ୟାଧର ଆଚରଣ କଣ ଥିଲା? ଧ୍ରୁବର କେତେ ବୟସ ହେଇଥିଲା? କା ଜାତି ବିଦୁରସ୍ୟ, ଯାହାର ଘରେ ଯାଇକି ପ୍ରଭୁ ଭୋଜନ କଲେ ସେ ବିଦୁରର ଜାତି କଣ ଥିଲା? କା ଜାତି ବିଦୁରସ୍ୟ ଯାଦବତେ ଉଗ୍ରସ୍ୟ କିଂ ପୌରୁଷମ, କଂସର ବାପା ତାର ପୁରୁଷତା କଣ ଥିଲା ଉଗ୍ରସେନଙ୍କର? ଏ ସବୁ ସାଂସାରିକ ଦୃଷ୍ଟିରୁ ସମସ୍ତେ ଅଯୋଗ୍ୟ। କୁବ୍ଜୟା କିମ୍ ତତ୍ର ରୂପମ, କୁବ୍ଜାର କି ରୂପ ଥିଲା? ଅଧିକମ ତଥା ସୁଦାମାମ କିମ୍ ଧନମ, ସୁଦାମାର ଧନ କଣ ଥିଲା? ଭକ୍ତିଆ ତୋଷି କେବଳମ ପରମୟା ଭକ୍ତି ପ୍ରିୟ ମାଧବ। ଠିକ ଏଇ ସୁରକ୍ଷିତ ସମାନ ଭକ୍ତି, ଭକ୍ତିରେ ଭଗବାନଙ୍କୁ ମିଳନ୍ତି, ଏ ଗୁଣ ଦ୍ୱାରା ନୁହନ୍ତି। ସେ ସାତଟି ଗୁଣ ସେ ଶ୍ଳୋକରେ କହିଛନ୍ତି, ଏଠି ବାରଟି ଗୁଣ କହୁଛନ୍ତି। ରୂପ, କୁବ୍ଜାର କି ରୂପ ଥିଲା? ଶବରର କି ରୂପ ଥିଲା? ରୂପରେ ଭଗବାନଙ୍କୁ ପାଇପାରିବେ, ସୁନ୍ଦର ହେଇଗଲେ ଭଗବାନଙ୍କୁ ମିଳିବେ ନା? ଧନ, ଅଭିଯାନ, ରୂପ, ତପ। ବେଳେବେଳେ ଭକ୍ତମାନଙ୍କ ମନରେ ବି ଆସେ ଆମେ ତପସ୍ୟା କରିବା, ବହୁତ କିଛି ତପ ଆଚରଣ, ତପର କିଛି ବଳ ନାହିଁ, ଏ ଗୁରୁଙ୍କର ଆଦେଶକୁ ପାଳନ କରିବା ହଉଛି ତପ। ଏଇଟା ଆମେ ଛୁଟିଆ ଚାରିଟା ନିୟମ ସମସ୍ତେ ଜାଣନ୍ତି, କିନ୍ତୁ ଚାରିଟା ନିୟମକୁ ପାଳନ କରିବାଟା ଏ ପରମ ତପ। ଷୋଳମାଳା ଜପ କରିବାଟା ପରମ ତପ। କେହି ଯଦି ଶାରୀରିକ କିଛି ପ୍ରତିଷ୍ଠା ପାଇଁ ବହୁତ କିଛି ତପ କରୁଛି, ଭକ୍ତିରେ ସେ ଭଗବାନ ମିଳିବ ବୋଲି ତା ମାନେ ନା? ଭକ୍ତି ବିନା ଭଗବାନ ମିଳିବେ ନାହିଁ। ଆମର ବା ଚୈତନ୍ୟ ଭାଗବତରେ ସେ ଲୀଳା ଅଛନ୍ତି, ଚୈତନ୍ୟ ଭାଗବତ ନା ଚୈତନ୍ୟ ଭାଗବତ ମାନେ, ଶ୍ରୀବାସ ପଣ୍ଡିତଙ୍କ ଘରେ ସେ ବ୍ରହ୍ମଚାରୀ ବ୍ରାହ୍ମଣ କୁମାର, ସେ ତା ଜୀବନ ସାରା କ୍ଷୀର ପିଏ, ଆଉ କିଛି ଖାଇବ, ଯେମିତି ଫଳାହାରି ବାବା ସେଭଳି ପୟାହାରି ବାବା ଅଛନ୍ତି, ଖାଲି କ୍ଷୀର ପିଇକି ରହିବ। ଇଏ ଶ୍ରୀବାସ ପଣ୍ଡିତ ଭକ୍ତ ତ ଭୋଳା, ସନ୍ଧ୍ୟାବେଳେ ତାଙ୍କ ଘରେ କୀର୍ତ୍ତନ ହବ, ମହାପ୍ରଭୁ ଆସିବ କୀର୍ତ୍ତନ, ପ୍ରେମ ପ୍ରେମ କୀର୍ତ୍ତନ, ସେଠି ସମସ୍ତେ ଦେଖିବାର ଅଧିକାର ନାହିଁ ଆଜ୍ଞା। ସମସ୍ତେ କଥା ଶୁଣିବା, ନାମ କୀର୍ତ୍ତନ ସମସ୍ତେ କରିପାରିବେ, କିନ୍ତୁ କେତେଟା ଜିନିଷ ଅଛି ଅନ୍ତରଙ୍ଗ କଥା, ଅନ୍ତରଙ୍ଗ କୀର୍ତ୍ତନରେ କେବଳ ମହାପ୍ରଭୁଙ୍କ ଭକ୍ତମାନେ ଭାଗ ନେବେ। ମହାପ୍ରଭୁ କୀର୍ତ୍ତନ କରିକି ପଚାରୁଛନ୍ତି, ଶ୍ରୀବାସ ଆଜି କାହିଁକି ଘରେ ମୋତେ ଭଲ ଲାଗୁନି, ତୁମ ଘରେ ମୋର କାହିଁ ପ୍ରେମ ଆସୁନି, କିଏ ଗୋଟେ ବହିର୍ମୁଖ ଲୋକ ଅଛି କି ତୁମ ଘରେ? ଆଜ୍ଞା ଇଏ ମୋଟେ ମାନିଲାନି, ଇଏ ତ ସରଳ ଲୋକ, ତାଙ୍କୁ କାନ୍ଦା କଟା କରିଛନ୍ତି, ଆଜ୍ଞା ଟିକେ ମହାପ୍ରଭୁଙ୍କର କୀର୍ତ୍ତନ ମୁଁ ଦେଖିବି। ଶ୍ରୀବାସ ପ୍ରଥମେ ନୀରବ ରହିଲେ, କହିଲେ ନା ଶ୍ରୀବାସ ସତ କଥା କୁହ, କିଏ ତୁମ ଘରେ ଅଛନ୍ତି? କାରଣ ସେ ଚାହୁଁଥିଲା ଲୁଚିକି ମହାପ୍ରଭୁଙ୍କର କୀର୍ତ୍ତନଟା ଦେଖିବା ପାଇଁ, କାହିଁକି ନା ବହିର୍ମୁଖ ଲୋକଙ୍କ ଆଗରେ ଭକ୍ତିର କୌଣସି ଅଙ୍ଗକୁ ଦେଖିବା ଉଚିତ ନାହିଁ, ବହିର୍ମୁଖ ଲୋକ ସେମାନେ କ'ଣ ଭାବିବେ ଜାଣିବେ କ'ଣ? ତାପରେ ସ୍ୱୟଂ ମହାପ୍ରଭୁ କୀର୍ତ୍ତନ କରିବେ, ସେ କ'ଣ ଜାଣିବେ? ଇଏ ଶେଷକୁ ମାନିଲା, କହିଲା ପ୍ରଭୁ ଗୋଟେ ବ୍ରହ୍ମଚାରୀ, ଆଉ ସେ କେବଳ ବ୍ରାହ୍ମଣ ବ୍ରହ୍ମଚାରୀ, କେବଳ କ୍ଷୀର ପିଇକି ରହିଛି, ସେ କ'ଣ ଆପଣ କୀର୍ତ୍ତନ ଦେଖିବନି? ମହାପ୍ରଭୁ କିରେ, ମହାପ୍ରଭୁ କେବେ ଆଙ୍ଗୁଠି ଦେଖିକି କଥା କୁହନ୍ତି, ଗୌର କେବେ ଆଙ୍ଗୁଠି ଦେଖାନ୍ତି, ଆଙ୍ଗୁଠି ଦେଖେଇ କଥା କହିବାଟା ହଉଛି ଗୋଟେ ଦମ୍ଭର, ମହାପ୍ରଭୁ ହାତ ଯୋଡ଼ି କଥା କୁହନ୍ତି। ମହାପ୍ରଭୁଙ୍କ ଶିକ୍ଷା ଆଉ ସଂସାରରେ କୋଉଠି, ଗୌର ଶିକ୍ଷା କୋଉଠି ନାହିଁ ବା, ହାତ ଯୋଡ଼ି କଥା କୁହନ୍ତି ମହାପ୍ରଭୁ। ମାୟାବାଦୀଙ୍କ ଆଗରେ ହାତ ଯୋଡ଼ିକି ବସି ପଡ଼ିଲେ ପ୍ରକାଶ ନନ୍ଦୀଙ୍କ ସରସ୍ୱତୀଙ୍କର ସଭାରେ ପାଦଧୌତ ସ୍ଥାନରେ ମହାପ୍ରଭୁ ଗୌର ବସି ପଡ଼େ, ମହାପ୍ରଭୁ କାହାକୁ ଆଙ୍ଗୁଠି ଦେଖାନ୍ତିନି, କିନ୍ତୁ ମହାପ୍ରଭୁ ଏଇ ଲୀଳାରେ ଆଙ୍ଗୁଠି ଦେଖେଇଲେ, ଦୁଇ ହାତକୁ ଟେକିଲେ, ମହାପ୍ରଭୁ ହାତକୁ ଟେକନ୍ତି ଆଙ୍ଗୁଠି ଦେଖେଇ କହିଲେ, କହିଲେ କ'ଣ ମୋ କୀର୍ତ୍ତନ ଦେଖିବା ପାଇଁ, ଇଏ କ'ଣ କେବଳ କ୍ଷୀରପାନ କରିଛି ବୋଲି ଇଏ ମୋ କୀର୍ତ୍ତନ ଦେଖିବ, କିନ୍ତୁ ଭକ୍ତି ନାହିଁ? ଦୁଇ ଦୁଇ ଭୁଜ ତୁଲି ପ୍ରଭୁ ଅଙ୍ଗୁଲି ଦେଖା, ଦୁଇ ଭୁଜ
टोली प्रभु अंगुली देखा पय पाने कभु मरे केह नाई पाए पय पाने कभु मरे असुरे ओ तप करे की हाए ताहार असुरे ओ तप की हाए ताहार बिने मोर शरण
महाप्रभु आंगुठी देखे दुई भाव हाथ टेक आंगुठी देखे कौन अरे कौन खाली पयपान कले सी मत पाई ना कह असुर कौन तपस्या करूनी हिरण्यकशिपुर तपस्या शुणिले आपति करना ब्रह्मा ब्रह्मा मिथ्या वाक्य कहले ब्रह्मा कह मिथ्या कहते ब्रह्मा कहले हे आयुष्मान न पूर्व पूर्वर यह तपस्या करना कि भविष्य के करें निष्कपट भाव में ब्रह्मा कह सहस्र निरंबु जलपान करना गोटे आंगुठी ठिया तपस्या कर नहीं कौन सी कह महाप्रभु कह असुर कौन तपस्या करते नहीं कि मो शरण बिना तपस्यार मूल्य ना महाप्रभु उल्टाटा देखे देख तपस्या न करवल भक्ति कर लोक मत पाई ठीक प्रहलाद सिद्धांत प्रभु धन अभिजन मन्ने धना भी अभिजन तप तप कथा कर
गजेन्द्र बानर गोपे की तप करिला गजेन्द्र बानर तपे बोल देखी तारा मरे के मते पाइला बोल देखी तारा मरे के मते पाइला
महाप्रभु उदाहरण दे बिना तपस्या रे केवल भक्ति ने मिल भगवान भक्त्यात तोष भगवान गज यूथ पाए गुण द्वारा भगवान को के लाभ करी परिवे नहीं बहु गुणी गुणी लोक संसार किंतु भक्ति महाराणी नथिले भक्ति महाराणी कर दया न हेले केवल तपस्या करी कि संसार को आकृष्ट करथिवा गुण भगवान को आकर्षण करी परिवे नहीं तप ज्ञान योग भक्ति को आश्रय न कले अंकर एतिक शक्ति नहीं भगवान को आकर्षण करिवार शक्ति नहीं के प्रश्न करी पारन ध्रुव भी तप करथुले किंतु ध्रुवर तप को प्रकृत तप कहिजो काहे कि ना गुरुदेवता तप करने गुरुदेव आदेश मानवा वैष्णव रास्त तप नारद मुझे जाओ वृंदावन को जाओ यही तपस्या कर यही मंत्र गोटे पादर ठिया हो जेभली जेभली जहाँ कह गोटे पादर ठिया कही ना कि गुरु मनोवृत्ति को जाणी से भजन कर गुरु आदेश मानवाटा हूँ तप अभिजन तप श्रुत पंडित बहुत पढ़ी बहुत विद्वान ए विद्वान बल रे भगवान को तुम पाई पंडित बुद्धि भगवान पाखे काम करे ना भगवान सब बड़ पंडित गोलक वृंदावन गले सब कम से प्रवचन टा ना से प्रवचक मान आगे सेवा शिखिकी जा दरकार प्रवचक मन मन भितर जो अभिमान गुट रुहे आम केवल अन्य मन को उपदेश देखिए पार हो कारण से क्या उपदेश दवा अरे बड़ बड़ महात्मा से दिन बस बस मुंडे चिंता आसा आम एत कथ कहे कि सुखदेव गोसाई मात्र सात दिन भागवत कथ कहते जीवन में कथ कही पार्टी बंद कर दे उपदेश नहीं सेवार भाव ସେଇଟା ହେଉଛି ଭକ୍ତିଭାବ, ସେବା ମାନେ ଭକ୍ତି। ହୃଷିକେଣ ହୃଷିକେଶ ସେବନମ ଭକ୍ତି ଉଚ୍ୟତେ, ଇନ୍ଦ୍ରିୟମାନଙ୍କ ଦ୍ୱାରା ଭଗବାନଙ୍କର ସେବା କରିବା ହେଉଛି ଭକ୍ତି। ସେଠି ସେୟା କରିବାକୁ ପଡ଼ିବ, ସେଠି ପଣ୍ଡିତଗିରି କିଛି ଚଳିବନି। ସେଠି ତ ଏଇ ଭୌତିକ ଶରୀରର ଯେହେତୁ ଜ୍ଞାନ ଗୁଡ଼ାକ ଅଛି ଏଇଟା କାମ କରିନି, ବିରଜା ପାର ହେଲା ମାନେ ଏ ଭିତରେ ରହିଲା, ସ୍ୱର ଛାଡ଼ିଦେଲେ ତ ଜ୍ଞାନ ପଳଉଛି ଆଉ ପାଣ୍ଡିତ୍ୟ ବୁଦ୍ଧି କିଛି। ସେଥିପାଇଁ ଦେଖିଦେଲେ ଭଜ ଗୋବିନ୍ଦ କାହିଁକି ଲେଖିଲେ କି ଜଣେ ବୁଢା କାଶୀରେ ବସିକି ପଣ୍ଡିତ ଘୁଷୁଛି, ନର ନୋର ନରା ଘୁଷୁଛି ଆଉ। ଆମ ଆମ ସାର ସବୁବେଳେ କୁହନ୍ତି, ମୋର ମନ ଅଛି, ସିଏ ଏମଏଲ ସାର ନା ଏମଆଇଏଲ ସାର ଯିଏ, ସିଏ ସବୁବେଳେ କହେ କ'ଣ ସେ ନର ନୋର ନରା ପିଆଜି ପକୁଡ଼ି ବରା ଇଏ ଗୁଡ଼ା ଘୁଷୁଛ କ'ଣ ମ, ଏଇଟା ପଢ। ସେ ସବୁବେଳେ କାରଣ ସଂସ୍କୃତ ମାଷ୍ଟର ସବୁବେଳେ ପାଠ ଦେଇଦିଅନ୍ତି, ଟ୍ୟାକ୍ସ ଦେଇଦିଅନ୍ତି, କହେ ଏଇଟା ଘୁଷ ଘୁଷ, ଆମେ ସବୁ ଘୁଷୁ ସବୁ ନର ନର ନରା ମାନେ ଘୁଷୁ। ସେ କହିବେ କ'ଣ ସେ ନର ନର ନରା ପିଆଜି ପକୁଡ଼ି ବରା ଏଗୁଡ଼ା କାହିଁ ଘୁଷୁଛ, ହେ କ'ଣ ମିଳିବ ଏଥିରେ, ସେ ତାଙ୍କର ପାଠ ସବଜେକ୍ଟଟା ପଢ଼ୁନୁ ବୋଲି ସିଏ ଆମକୁ ଗାଳି ଦିଅନ୍ତି। କିନ୍ତୁ ସିଏ ଶଙ୍କରାଚାର୍ଯ୍ୟ ବା ଶିବଜୀ ସିଏ ଦେଖିଦେଲେ, କହିଲା ଇଏ ବୁଢ଼ା ହେଲାଣି, ଇଏ ବସିକି ନର ନର ନରା ଘୁଷୁଛି, ସେଥିପାଇଁ ଲେଖିଲେ ଭଜ ଗୋବିନ୍ଦମ ଭଜ ଗୋବିନ୍ଦମ ଗୋବିନ୍ଦମ ଭଜ ମୂଢ଼ ମତେ ସମ୍ପ୍ରାପ୍ତେ ସନ୍ନିହିତ କାଳେ। ଆରେ ମରଣ ସମୟ ଆସିଗଲାଣି, ଦୁଃଖ କଲେ ନା ଆଉ, ସେଇ ଶିବଜୀ ଦୁଃଖ କରୁଛନ୍ତି। ସମ୍ପ୍ରାପ୍ତି ସନ୍ନିହିତ କାଳେ, ସନ୍ନିହିତ ସମୟରେ, ସନ୍ନିହିତ ମୃତ୍ୟୁ ସମୟରେ ତୋ ପ୍ରାପ୍ତ ହେଇଯିବ, ନହି ଡୁଙ୍କୁଙ୍ଗ କାରଣ ତୁ ଯୋଉ ଘୋଷୁଛୁ ସଂସ୍କୃତ ଇଏ କାମ ଦେବନି ରେ ବାପା, ଗୋବିନ୍ଦଙ୍କୁ ଭଜନ କର। ସାଙ୍ଗରେ ଶିଷ୍ୟମାନେ ଯାଉଛନ୍ତି, କହି କହିକା ଦଶଟି ଚାଲିଗଲେ ଭଜ ଗୋବିନ୍ଦ, ପଛରେ ଶିଷ୍ୟମାନେ ବି ଲେଖି ଲେଖିବା ଯାଉଛନ୍ତି। ବିଦ୍ୟା କିଛି କାମ ଦେବନି, ଇଏ ବିଦ୍ୟା ଯୋଉ ପାଣ୍ଡିତ୍ୟତା ଅଛି ଶ୍ରୁତ ଇଏଥିରେ ଆମେ ଭଗବାନଙ୍କୁ ପାଇପାରିବାନି, କାରଣ ସମସ୍ତ ବିଦ୍ୟାର ସାର ହେଲା ଭକ୍ତି। ସମସ୍ତ ବିଦ୍ୟାର ସାର, ଯଦି ସବୁ ବିଦ୍ୟା ପାଠ କଲେ କିନ୍ତୁ ଭକ୍ତି ଆସିଲାଣି ଅନ୍ତରରେ, ତାହେଲେ ଜାଣିବାକୁ ପଡ଼ିବ ବୃଥା, ସବୁ ବୃଥା ହେଇଗଲା। କାରଣ ଆଗମ ନିଗମ ବେଦ ବେଦାନ୍ତର ସମସ୍ତଙ୍କ ସାର ହେଉଛି ଭକ୍ତି। ଚୈତନ୍ୟ ମହାପ୍ରଭୁ ସେ ସିଦ୍ଧାନ୍ତକୁ ଦେଲେ, ଆଗମ ବେଦାନ୍ତ ଆଦି ଯତ ଦରଶନ, ଆଗମ ବେଦାନ୍ତ ସନ ସର୍ବଶାସ୍ତ୍ରେ କହେ କୃଷ୍ଣ ପଦେ ଭକ୍ତି ଧନ, ସର୍ବଶାସ୍ତ୍ରେ କହେ କୃଷ୍ଣ ପଦେ ଭକ୍ତି ଧନ, ହେ ନ କୃଷ୍ଣ ନାମେ ଯାର ନାହିଁ ରତି ମତି, ହେ ନ କୃଷ୍ଣ ନାମେ ଯାର ନାହିଁ ରତି ମତି, ପଢ଼ିଆଓ ସର୍ବଶାସ୍ତ୍ର ତାହାର ଦୁର୍ଗତି, ପଢ଼ିଆଓ ସର୍ବଶାସ୍ତ୍ର ତାହାର ଦୁର୍ଗତି। ଜଣେ ବହୁତ କିଛି ଜାଣିଛି କିନ୍ତୁ ଭଗବାନଙ୍କର ନାମରେ ରତି ନାହିଁ, ହନୁମାନ କିଛି ଜାଣିନଥିଲେ, ହନୁମାନ କେବଳ ଯୁଦ୍ଧ ଜାଣିଥିଲେ। କେଉଁଠି ହନୁମାନଙ୍କ ଶ୍ଳୋକ ଶୁଣିଛନ୍ତି, ହନୁମାନ ଏତେ ବଡ଼ ପ୍ରବଚନ ଦେଇଛନ୍ତି, ହନୁମାନ କିଛି ଜାଣିନାହାନ୍ତି। ହନୁମାନଙ୍କର ଭାଷାଟାକୁ କେବଳ ସଂସ୍କୃତରେ ଲେଖାଯାଇଛି, ଶ୍ରୀନାଥ ଜାନକୀ ନାଥେ ଅଭେଦ ପରମାତ୍ମନି ମମ ଜୀବସ୍ୟ ଜୀବନମ ରାମ ରାଜୀବ ଲୋଚନ, ଭଗବାନ ଶ୍ରୀକୃଷ୍ଣଙ୍କ ଆଗରେ କହୁଛନ୍ତି, ପ୍ରଭୁ ଆପଣ ମୋତେ ଡକେଇଛନ୍ତି ଯେ କିନ୍ତୁ ଶ୍ରୀନାଥ ଜାନକୀ ନାଥ, ଆପଣ ଶ୍ରୀଙ୍କର ନାଥ ଆଉ ଜାନକୀଙ୍କର ନାଥ, ଅଭେଦ ଦୁଇ ଜଣ ପରମାତ୍ମା, କିନ୍ତୁ ମମ ଜୀବସ୍ୟ ଜୀବନମ ରାମ ରାଜୀବ ଲୋଚନ, କିନ୍ତୁ ମୋ ଜୀବନର ଜୀବନ ହେଉଛନ୍ତି ରାମ। ହନୁମାନଙ୍କର ଏଇ ପାଣ୍ଡିତ୍ୟ, ପ୍ରଭୁ କହିଲେ ଯା ଯୁଦ୍ଧ କର, ଗଲେ ଲଗେଇଲେ ଯୁଦ୍ଧ, ଏଇ ହେଲା ପାଣ୍ଡିତ୍ୟ। ତାଙ୍କର ସବୁଠୁ ବଡ଼ ପାଣ୍ଡିତ୍ୟ, ସବୁଠୁ ବଡ଼ ବିଦ୍ୟା କ'ଣ, ପ୍ରଭୁଙ୍କର ନା। ହରେ କୃଷ୍ଣ ହରେ କୃଷ୍ଣ 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 ହରେ ହରେ, ହରେ ରାମ ହରେ ରାମ 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 ହରେ ହରେ। ଆଉ ଗୋଟିଏ ଗୋଟିଏ କଥା ମୁଁ ସବୁ କହି କହି ଦେଇଯାଉଛି, କାରଣ ସବୁଗୁଡ଼ିକ ବ୍ୟାଖ୍ୟା କଲେ ଇଏ ବି ଦୁଇ ଦିନ ଲାଗିଯିବ। ମନ୍ୟେ ଧନାବି ଧନ ଅଭିଜନ ତପ ଶ୍ରୁତ ତପଶ୍ରୁତ ଓଚ ଇନ୍ଦ୍ରିୟ ଶକ୍ତି, ଯାହାର ପ୍ରଚୁର ଇନ୍ଦ୍ରିୟ ସ୍ମରଣ ଶକ୍ତି ଇନ୍ଦ୍ରିୟ ମାନଙ୍କର ଶକ୍ତି ଅଛି, ସେ ବି ଭଗବାନଙ୍କୁ ପାଇପାରିବ, ଭକ୍ତି ବିନା ପାଇପାରିବନି। ତେଜ ପ୍ରଭାବ ପ୍ରଭାବ ପୁରୁଷ ପୌରୁଷତ୍ୟା ବଳ, ଯାହାର ବହୁତ ଶାରୀରିକ ବଳ ଅଛି। ଯୋଗ ଅଷ୍ଟାଙ୍ଗ ଯୋଗ କରୁଛି, ପ୍ରଭାବ ପୁରୁଷ ଆଉ ଗୋଟିଏ ରହିଲା ବୁଦ୍ଧି। ବହୁ ବୁଦ୍ଧିମାନ ଲୋକ ଆମର ତ କୁହାଯାଉଛି କ'ଣ, ଜୈ ହରିନାମ କୃଷ୍ଣ ନାମ ବଡ଼ଇ ମଧୁର, ଜୈ ଜନ ଭଜେ କୃଷ୍ଣ ସେ ବଡ଼ ଚତୁର। ଆଜ୍ଞା ସତ କଥା ଏଇଟା, କୃଷ୍ଣ ଭଜନ କରିବା ଲୋକ ଚତୁର, କିନ୍ତୁ କେଉଁଥିରେ ଚତୁର ସେଟା ଜାଣିଛନ୍ତି କି? ସେ ଗୋଟେ ଭକ୍ତ ମତେ ସେୟା କହିଲା, କହିଲା ପ୍ରଭୁଜୀ ଯୋ ଲୋକ ଗଧା ଥେ ଓ ଯେ ଭକ୍ତ ବନ ଯାତେ ଓ ଘୋଡ଼ା ହୋକର ନିକଲତେ ହିଁ ବମ୍ବେ। ହେଲେ ଯିଏ ଗଧ ହେଇକି ଆସନ୍ତି ସେ ଘୋଡ଼ା ହେଇକି ବାହାରି ପଡ଼ା, ଏତେ ଭଜନ କଲା ମାନେ ଏତେ ବୁଦ୍ଧି। କିନ୍ତୁ ସେ ବୁଦ୍ଧିଟା କେଉଁ ବୁଦ୍ଧି ଆଜ୍ଞା? ସେ ବୁଦ୍ଧିଟା ମାୟାର ବୁଦ୍ଧି। ଭଜନ କଲା ପରେ ଜଣେ ଚତୁର ହେଇଗଲା, ମୁଁ ଏଇ ବିଜନେସ କରିଦେବି, ଏଇଟା କରିଦେବି, ଟଙ୍କା ପାଇଯିବି, ପଇସା ପାଇଯିବି, ତା ମାୟା ତାକୁ ସାହାଯ୍ୟ କଲା, ଉପଶାଖା ଉଠିଲା। ଗଛ ମୂଳରେ ଆପଣ ପାଣି ଦେଲେ ଘାସ ଉଠିବ ନା ନାହିଁ? ଯେତେ ଗଛ ଲଗାଯାଇଛି କ'ଣ ଘାସ ପାଇଁ ଲଗାଯାଇଛି? କାହା ପାଇଁ ଲଗାଯାଇଛି? ଘାସକୁ ଉପାଡ଼ିକି ଗଛ ଲଗାଯାଇଛି, କିନ୍ତୁ ଘାସ ସେଠି ଉଠୁଛି ନା? ଆଉ ପାଣି ଘାସ ପାଇଁ ଦେଇଯାଉନି, ଗଛ ମୂଳରେ ଦେଲା ମାନେ ଘାସ ଉଠିବ। ଭଜନ କଲା ମାନେ ଉପଶାଖା ଚାଲି ଆସିବ, ଏହାକୁ ବୁଦ୍ଧିମାନ ବୋଲି ମନେ କରିବା ଉଚିତ ନାହିଁ। ମୁଁ ବହୁତ ବୁଦ୍ଧିମାନ ହେଇଗଲି ଭଜନ କଲା ପରେ, ମୋର ସବୁ ଏଇ ବୁଦ୍ଧି ଦ୍ୱାରା କାମ କଲି। ଭକ୍ତି ଯୁଗରେ ଏ ବୁଦ୍ଧି କାମ କରେ ନା? କେଉଁ ବୁଦ୍ଧି କାମ କରେ? ଗୋଟେ ଛୋଟ ଗଳ୍ପ ବହି ପଢ଼ିଥିଲି ବୋଲି, ଏସବୁ ବାହାର ବହୁତ କହିବାକୁ ପଡ଼େ ବୈଷ୍ଣବ ସମାଜରେ ଲାଗୁଛି, ଆପଣ କେବେ ପଢ଼ିପାରିଥାନ୍ତି କିଭଳି ଭକ୍ତି ଯୁଗରେ ବୁଦ୍ଧିଟା କାମ କରେ। ସେଇ ବୁଦ୍ଧିରେ କେବଳ ଆମେ କରିପାରିବା। କେଉଁ ବୁଦ୍ଧି ନା? ବ୍ୟବସାୟାତ୍ମିକ ବୁଦ୍ଧି ଏକ ହ କୃନନ୍ଦନ, ବ୍ୟବସାୟାତ୍ମିକ ବୁଦ୍ଧି ଦରକାର। ଏଠି ବାହାର ବୁଦ୍ଧିକୁ ଫୋପାଡ଼ି ଦିଅ। ହନୁମାନଜୀ ସେଇ କଥା କହିଲେ, ପ୍ରଭୁ ମୋର ଗୋଟିଏ ବୁଦ୍ଧି ଦରକାର, ତୁମ ପ୍ରଭୁ ଆମେ ଦାସ, ଆପଣ ପ୍ରଭୁ ମୁଁ ଦାସ, ଏଇ ବୁଦ୍ଧି ମୋର ଦରକାର, ଆମର ଯେତେ ବୁଦ୍ଧି ସବୁ ଫୋପାଡ଼ି ଦେବେ, ମୋତେ ଏତିକି ଦୟା କରନ୍ତୁ, ମୋ ବୁଦ୍ଧି ସବୁ ପଳାଉ। ଏ ଦାସ ପ୍ରଭୁର ସମ୍ବନ୍ଧରେ ଏ ସବୁ ବୁଦ୍ଧି ଗୁଡାକ ଅଡୁଆ କରୁଛି ନା? ଆଉ ବୁଦ୍ଧି ନଥାନ୍ତା ତୁମେ ଦାସ ଦାସ କେହି ଆପଏଣ୍ଟମେଣ୍ଟ ପାଇଗଲା ପରେ ପିଅନ ହିସାବରେ ସେକ୍ରେଟେରିଏଟରେ ବା ଅଫିସରେ ସେ ପିଅନ ଯୁକ୍ତି କରୁଛି ନା, ମୁଁ ଅଫିସରେ ବୋଲି ସେ ଜାଣିଛି ଜୀବନ ସାରା ଚା କପ ମୋତେ ଧୋଇବାକୁ ପଡ଼ିବ, ଝାଡୁ ମାରିବାକୁ ପଡ଼ିବ, ତାର କିଛି କମ୍ପ୍ଲେନ୍ ନାହିଁ। ଆମେ ଆମେ ଭକ୍ତ ହେଇଗଲା ପରେ ଦାସ ହେଇଗଲା ପରେ କଣ ଦାସ ବୁଦ୍ଧି ରହୁଛି? ମାଷ୍ଟର ହେବି କାହିଁକି? ସିଏ ସନ୍ତୁଷ୍ଟ ହେ ତା ସ୍ଥିତିରେ, ଆମେ କାହିଁକି ସନ୍ତୁଷ୍ଟ ହେଇପାରୁନି? ଆମ ବୁଦ୍ଧିରେ ସେଠି ଲାଗିଗଲା, ଉପଶାଖା ଆସିଗଲା। ଏଠି ବ୍ୟବସାୟ ବୁଦ୍ଧି, ବ୍ୟବସାୟ ବୁଦ୍ଧି କଣ ନା? ଏକ ନମ୍ବର ଗଧା। କେଉଁ କେଉଁ ବୁଦ୍ଧି ଦରକାର ନା? ମମ ଶ୍ରୀମଦ ଗୁରୁ ଉପଦିଷ୍ଟମ ଶ୍ରବଣମ କୀର୍ତ୍ତନମ ପରିଚରଣମ ମମ ଜୀବନମ, ମୋ ଗୁରୁଦେବ ଯୋଉ ଉପଦେଶ ଦେଇଛନ୍ତି ଯୋଉ ଶ୍ରବଣ କୀର୍ତ୍ତନ ଏଇଟା ହଉଛି ମୋର ଜୀବନ, ଏଇ ବୁଦ୍ଧିର ଦରକାର। ଆଉ ସବୁ ବୁଦ୍ଧି ଫୋପାଡ଼ି ଦେବା ଦରକାର। ଏଥିରେ ସୁଖ ଦୁଃଖ ଆସିପାରେ, କହିଲେ ସୁଖମସ୍ତୁ ଦୁଃଖମସ୍ତୁ ସଂସାର ନଶ୍ୟତୁ ବାର ନଶ୍ୟତୁ, ସୁଖ ଆସୁ ଦୁଃଖ ଆସୁ ସଂସାର ମୁଁ ପାର ହୁଏ ବା ନ ହୁଏ, ସ୍ୱପ୍ନ ଅପି ନ ଅଭିଳଷୀୟମ, ମୋର ସ୍ୱପ୍ନରେ ଆଉ କିଛି ଚିନ୍ତା ନାହିଁ। ପ୍ରଭୁପାଦ କହିଲେ ମୋ ଗୁରୁଦେବ ମୋତେ ଆଦେଶ ଦେଇଥିଲେ ବିଦେଶରେ ଯାଇକି ପ୍ରଚାର କରିବା ପାଇଁ, ମୁଁ ଜାଣିନଥିଲି କେମିତି ବିଦେଶ ଯିବାକୁ ପଡ଼ିବ, ମୋର କିଛି ସିରିୟସନେସ୍ ଆସୁନଥିଲା ବା ମୁଁ ଏତେ ୟା ଉପରେ ଇମ୍ପୋର୍ଟାନ୍ସ ଦେଉନଥିଲି, କାରଣ କେମିତି ବିଦେଶ ଯିବାକୁ ପଡ଼ିବ ମୋର ତ କିଛି ପଇସା ପତ୍ର ନାହିଁ। କହିଲେ ଯେତେବେଳେ ମୁଁ ଏଇ ଶ୍ଳୋକ ପଢ଼ିକି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁରଙ୍କର ଏଇ ବ୍ୟବସାୟ ବୁଦ୍ଧିର ଏଇ କମେଣ୍ଟ୍ରିଟାକୁ ପଢ଼ିଲି ସଂସ୍କୃତରେ, ମୋର ମୋ ଗୁରୁଦେବଙ୍କ ପ୍ରତି ଏତେ ମନୋଭାବ ଆସିଗଲା ସେବା କରିବା ପାଇଁ, ମୁଁ ଏଇ ଏଇ ଭୂମିକାରୁ ହିଁ ପ୍ରସ୍ତୁତ ହେଲି, ଏଇ ଭୂମିକାରୁ ମୁଁ ପ୍ରସ୍ତୁତ ହେଲି ନା ମୋତେ ଜୀବନରେ ଏଇ କାମଟା କରିବାକୁ ପଡ଼ିବ। ତା ପାଇଁ ତାପରେ ମୋ ଗୁରୁଦେବ ସବୁ ଆରେଞ୍ଜମେଣ୍ଟ କରିଦେଲେ, ସବୁ ବ୍ୟବସ୍ଥା ହେଲା। ଏଠି କେଉଁ ବୁଦ୍ଧି କାମ କରିବ ନା ଗୁରୁ ସାଧୁ ଗୁରୁ ବୈଷ୍ଣବ ଯେଉଁ ବୁଦ୍ଧି ଦେଇଛନ୍ତି ଯେଉଁ ରାସ୍ତାଟା ଦେଖେଇଛନ୍ତି ସେ ରାସ୍ତାରେ ଯିବାକୁ ପଡିବ ବାସ୍ ଏତିକି ଜଙ୍ଗଲ ଭିତରେ ରାସ୍ତା କରାଯାଇଛି ତୁମେ ସେ ରାସ୍ତାରେ ଚାଲିଯାଅ ଗୋଡ଼ରେ କଣ୍ଟା ଲାଗିବ ନାହିଁ ତୁମେ ନୂତନ ରାସ୍ତା କରିବ ମାନେ ପରିଶ୍ରମ କରିବ ସେ ରାସ୍ତାକୁ ତୁମେ ସଫା କରିପାରିବନି ତୁମେ ଅସୁବିଧାରେ ପଡ଼ିବ ଗୋଟିଏ ବେପାରୀ ଥାଏ ବଣିକ ବଣିକ ଥାଏ ସେ ତା ଘର ହେଉଛି ରାଜସ୍ଥାନ ସେ ରାଜସ୍ଥାନରୁ ତାର ବହୁତ ଚାକର ଅଛନ୍ତି କିନ୍ତୁ ସବୁ ରାଜସ୍ଥାନରୁ କ'ଣ କରେ କିଛି ଏରିଆରୁ ଭଲ ମାଟି ମିଳେ ଚିକ୍କଣ ମାଟି ସେ ମାଟି ନେଇକି ବିକ୍ରି କରେ ମାଟି ବିକ୍ରି କରେ ବିଜନେସ୍ ଏ ଭୁବନେଶ୍ୱର କେତେ ଦିନ ପରେ ବିକ୍ରି ଆରମ୍ଭ ହେଇଗଲାଣି ଏବେ ଆରମ୍ଭ ବି ହବ ଆଉ କାଲକାଟାରେ ମାଟି ବିକ୍ରି ହେଉଛି ଦିଲ୍ଲୀ ବମ୍ବେରେ ମାଟି ମିଳୁନି କେଉଁଠି ସେ ମାଟି ନେଇକି ବିକ୍ରି କରେ ବହୁତ ଚିକ୍କଣ ମାଟି ନେଇକି ଯାଏ ଚିକ୍କଣ ମାଟି ନେଇକି ଯାଉଛି ବଳଦଙ୍କର ଆପଣ ଆଜିକାଲି ଗାଁର ଲୋକମାନେ ବୁଝିପାରିବେ ବଳଦଙ୍କର ପିଠିରେ ଯଦି ଲୋଡ୍ କରାଯାଏ ଦୁଇ ସାଇଡ୍କି ଲୋଡ୍ କରାଯାଏ ଦୁଇଟା ବସ୍ତା ଲୋଡ୍ କରେ ତାଙ୍କର ବାଲାନ୍ସ ରହିବ କିନ୍ତୁ ଇ ଯେତେବେଳେ ଯାଉଛନ୍ତି ରାସ୍ତାର ଲୋକ ବାହାରିକି ବାଟରେ ଗଲାବେଳେ ସବୁ ବିକ୍ରି ହେଇଯାଉଛି ମାଟି ଗୁଡ଼ା ଚିକ୍କଣ ମାଟି ଘର ଲିପିବେ ସେଠି ତ ବାଲି ଜାଗା ସବୁ ମାଟି କିଣି ନେଉଛନ୍ତି ସମସ୍ତଙ୍କ ବଳଦର ଗୋଟେ ଗୋଟେ ପାଖ କମିଗଲାଣି ଇଏ ମାଲିକ ପଚାରୁଛନ୍ତି ଆଜ୍ଞା ବଳଦକୁ କଷ୍ଟ ହେଉଛି ଗୋଟେ ପାଖ ତ କମିଗଲାଣି ଖସି ପଡ଼ୁଛି ବାରମ୍ବାର ଆମେ କେତେବାର ଉଠେଇବୁ ସେଠୁ ମାଲିକ କହିଲା ରେ ବୋକା ଗୋଟେ ପାଖରେ ଚିକ୍କଣ ମାଟି ଅଛି ଆଉ ଗୋଟେ ପାଖରେ ବାଲି ବାଲି ଭରି କରିଦିଅ ଏ ରାଜସ୍ଥାନ ବାଲିଟା ଭରି କର କହିଲା ବାଲାନ୍ସ କେମିତି ରହିବ ଇଏ ଚାକର କ'ଣ କଲେ ଚାକର କ'ଣ କଲେ ନା ଚାକର ମାଲିକର କଥା ମାନିଲେ ଭରି କରିଦେଲେ ଯେତିକି ମାଟି ସରିବା କଥା ଯେଉଁ ପାଖରେ ଆରପଟ ସେତିକି ବାଲି ଭରି କରିଥାନ୍ତି ବାଲାନ୍ସ ହେଲା କିନ୍ତୁ ଗୋଟେ ଲୋକ ଆସିଲା ଏଇଟା ସତ୍ୟ ଘଟଣା ଏଥିରେ ସାର ଜିନିଷଟିକୁ ଲକ୍ଷ୍ୟ କରିବେ ଭକ୍ତି ଯୋଗରେ ପ୍ରହ୍ଲାଦ କହିଲା ଭଳି ଗୁଣ ସହିତ ବୁଦ୍ଧି ବି କାମ କରିବେ ଏଠି କେବଳ ଗୋଟିଏ ବୁଦ୍ଧି କାମ କରିବ ତା ଦେହରେ ଚରଣ ସେବି ଭକ୍ତ ସନେବାସ ଜନମେ ଜନମେ ମୋର ଏଇ ଅଭିଳାଷ ଯେଉଁ ପନ୍ଥା ଦିଆଯାଇଛି ସେ ରାସ୍ତାରେ ମୁଁ ଯିବି ବାସ୍ ଅଧିକା ବୁଦ୍ଧି ଏଠି କାମ କରିବନି ଏଠି ଅଧିକା ବୁଦ୍ଧି କାମ କଲେ ଏଠି ଫେଲ ହେବାକୁ ପଡିବ ବୁଦ୍ଧି କାମ କରିକି ପରୀକ୍ଷାରେ ପାସ୍ କରନ୍ତି ଭକ୍ତି ଯୋଗରେ ବୁଦ୍ଧି କାମ କଲେ ପରୀକ୍ଷାରେ ଫେଲ ହେବ ସେଠି ବହୁତ ବୁଦ୍ଧିଆ ଲୋକ ପାସ୍ କରିବେ ଏଠି ବହୁତ ବୁଦ୍ଧିଆ ଲୋକ ଫେଲ ସେ କ'ଣ କଲେ ଏମିତି ନେଇକି ଯାଉଛନ୍ତି ଯେତେ ବିକ୍ରି ହେଉଛନ୍ତି ବାଲି ଭରି କରିକି ନେଉଛନ୍ତି ଗୋଟେ ଲୋକ ଆସିଲା ଦେଖିଦେଲା ଭାରି ଚାଲାକ ଚତୁର ଲୋକ ସେ ଦେଖିଦେଲା କହିଲା ଆରେ ଭାଇ ତୁମେ କେଡ଼ ମୂର୍ଖ କି ତାଙ୍କ ଚାକରମାନଙ୍କୁ କହୁଛି ମାଲିକ ଆଗେ ଯାଉଛି ଇରେ ବଳଦ ଗୁଡ଼ାକୁ କାରଣ ଦେଖିଲା ସେ ବାଲି ଭରି କରୁଛନ୍ତି ବସ୍ତା ଗୁଡ଼ାକ ଉଠାଉଛନ୍ତି ନା ଏପଟରେ କ'ଣ ଅଛି ନା ମାଟି ଅଛି ଏପଟରେ ବଳଦଙ୍କୁ ଅଧିକ କାହିଁ କଷ୍ଟ ଦଉଛ ତୁମେ ଯେତେବେଳେ ମାଟିଟା ସରିଯାଉଛି ସେଇ ମାଟିଟାକୁ ଦୁଇ ଭାଗ କରିଦେଉ ନା ମାନେ ଯୋଉ ବଳଦ ପାଖକୁ ସରିଯାଉ ସେଟାକୁ ଆଣିକି ଆଉ ଗୋଟେ ବଳଦ ପିଠି ରଖିଦେଉ ନା ଗୋଟେକୁ ଫାଙ୍କା ଦିଅ ମାନେ ଦୁଇ ଭାଗ କରିଦିଅ କହିଲେ ଆଜ୍ଞା ଆମକୁ କହିଲେ କ'ଣ ହବ ଆମେ ଚାକର ଲୋକ ଆଜ୍ଞା ମାଲିକ ଯାହା କହୁଛୁ ଆମେ ସେୟା କରୁଛୁ କହିଲେ ଆପଣ ଟିକେ ମାଲିକ କହୁନାହାନ୍ତି କହିଲେ ହଁ ମୁଁ ମାଲିକ ବୁଝେଇବି ଆଉ ଏ ବୁଦ୍ଧିଆ କହିଲେ ଆଜ୍ଞା ମାଲିକ ଆଜ୍ଞା ଆପଣ ବାଲି ଗୁଡ଼ାକ ବେକାର କାହିଁକି ଭରି କରୁଛନ୍ତି ଆପଣ ମାଟିଟାକୁ ଦୁଇ ଭାଗ କରିଦେଉ ନା ଯେଉଁ ଯେତିକି ମାଟି ସରୁଛି କହିଲେ ଆଜ୍ଞା ଆପଣ କିଏ ନା ଆଜ୍ଞା ମୁଁ ଏମିତି ଦିଲ୍ଲୀରେ ରହୁଛି ମୋ ଘର ପାଖରେ ମୁଁ ଆସୁ ଆସୁ ଦେଖିଲି ଆପଣଙ୍କର ସେ ବାଲି ଭରି କରୁଛନ୍ତି ତ ମୁଁ ସେଥିପାଇଁ କହିଲି ଆଚ୍ଛା ଦିଲ୍ଲୀରେ ଆପଣ କ'ଣ କରୁଥିଲେ ନା ଦିଲ୍ଲୀରେ ଏମିତି ଯାଇଥିଲି କାମ କରିବା ପାଇଁ କାମ କରୁ କରୁ ମୋ ଦେହ ଖରାପ ହେଇଗଲା ଆଉ ଟଙ୍କା ରୋଜଗାର କରିବା ପାଇଁ ଯାଇଥିଲି ଭଲ ଟଙ୍କା ପଇସା ରୋଜଗାର କରିପାରିଲିନି କାହିଁକି ଅସୁସ୍ଥ ହେଇ କାହିଁକି ରହିବି ପଳେଇଆଇଲି କିନ୍ତୁ ଚାକରକୁ କହିଲେ ତମେ ବାଲି ଭରି କର ତା କଥା ଶୁଣିଲେନି ସେ ପଳେଇଗଲା କହିଲେ ଚାକରକୁ ବୁଝାଉଛନ୍ତି ମାଲିକ କହିଲେ ବୁଝିପାରିଲ ନା ତା ବୁଦ୍ଧିଟା ବର୍ତ୍ତମାନ ଭଲ କିନ୍ତୁ ପରିଣାମଟା ଭଲ ନୁହଁ ଯଦି ତାର ବୁଦ୍ଧିଟା ଭଲ ହେଇଥାନ୍ତା ତାହେଲେ ସେ ଗରିବ କାହିଁ ହେଇଥାନ୍ତା ଦିଲ୍ଲୀ ସହରରୁ ଅସୁସ୍ଥ ହେଇ ଖାଲି ବିନା ଟଙ୍କାରେ କାହିଁକି ଆସୁଛି ଆରେ ମୁଁ ବା ବିଜନେସ୍ କରିଛି ମୁଁ ଜାଣିନି କହିଲା ଆଜ୍ଞା ଆପଣ କୁଆଡ଼େ ଯାଉଛନ୍ତି ସେ ପଚାରିଲା ମାଲିକ ମାଲିକ କହିଲା ମୁଁ ଯାଉଛି ବା ମାଟି ନେଇକି ଦିଲ୍ଲୀକି କହିଲା ଆଜ୍ଞା ଦିଲ୍ଲୀର ବାଲି କ'ଣ କାମରେ ଲାଗିବ ମାଟି କାମରେ ଲାଗିବ ସିନା ବାଲି କ'ଣ କାମରେ ଲାଗିବ କହିଲା ଦେଖ ସିଏ ଲୋକ ଦିଲ୍ଲୀରୁ ଫେରିଛି ନା ତା ବୁଦ୍ଧି ଖର୍ଚ୍ଚ କରିକି ଆମେ ଚାଲୁ ଗଲେ ଯେତେବେଳେ ବାଲି ନେଇକି ଗଲେ ବଜାରରେ ଖୋଲିଦେଲେ ଦିଲ୍ଲୀ ବଜାରରେ, ବାଲି ଆଉ ମାଟି ଅଳ୍ପ କିଛି ଅଛି, ଖୋଲା ହେଇଗଲା। ସେ ଚିକଣ ମାଟିକୁ ଦେଖିକି ସବୁ କିଣି ନେଇଗଲେ, ବାଲି ଅଛି କେବଳ। ସେ ସମୟରେ ବାଦଶାହଙ୍କର ଗୋଟେ ରୋଗ ହେଇଛି, ବୈଦ୍ୟମାନେ କହିଲେ ଏ ରୋଗ ଭଲ କେବେ ହେଇପାରିବନି, ତାଙ୍କୁ ବାଲି ଶଯ୍ୟାରେ ଶୋଇବାକୁ ପଡ଼ିବ। ତେଣୁ ମନ୍ତ୍ରୀମାନେ କହିଲେ ଆଜ୍ଞା ଆମକୁ ରାଜସ୍ଥାନ ନେଇଯିବା। କିନ୍ତୁ ଗୋଟିଏ ଲୋକ ତାଙ୍କ ମନ୍ତ୍ରିମଣ୍ଡଳ ଭିତରେ ବା ସେନାପତି ଭିତରେ ସେ ଦେଖିଥିଲେ ଯେ ବାଲି ସେଠି ବିକ୍ରି ହେଉଛି, କହିଲେ ଆଜ୍ଞା ମହାରାଜଙ୍କୁ କାହିଁକି ଏତେ ଉଠା ଉଠି କରିକି ଗାଡ଼ିରେ ତାଙ୍କୁ ଧରିକି ଯିବା, ହସ୍ତିରେ ରାଜସ୍ଥାନ ଯିବା, ଏଇଠି ବା ବାଲି ବିକ୍ରି ହେଉଛି, ରାଜସ୍ଥାନ ବାଲି ନେଇ ଆସିବ। ରାଜା କହିଲେ ଠିକ ଅଛି, ରାଜସ୍ଥାନ ବାଲି ଯଦି ଆସିଛି ନେଇ ଆସ। ଗଲେ ରାଜସ୍ଥାନ ବାଲି ପଚାରିଲେ ଆଜ୍ଞା ଏଇଟା କେତେ ଟଙ୍କା, କହିଲେ ଆଜ୍ଞା ମାଟି ଯେତେ ଟଙ୍କା ବାଲି ସେତେ ଟଙ୍କା। କହିଲେ କେମିତି, କହିଲା ମାଟିଟା ଯୋଉ ବଳଦ ପିଠିରେ ଆସିଛି ବାଲିଟା ବି ସେ ବଳଦ ପିଠିରେ ଆସିଛି, ଆଉ ଲୋକ ତ ସମାନ କମେଇ ହେଇଛି, ଆପଣ ଯେତେ ବାଲି ନେବେ ନିଅନ୍ତୁ, ପଇସା କିନ୍ତୁ ସମାନ। ଆଉ ରାଜା ବାଲି ନେବେ ଯେତେ ଟଙ୍କା କହିବେ ସେତେ ଟଙ୍କା ଦେଇଦେଲେ, ସବୁ ବାଲି ନେଇଗଲେ ଲାଭବାନ ହେଲେ। ଆଚ୍ଛା ସେଇ ଲୋକର ସେଠି ମାଲିକ କହିଲା ଆରେ ବାପା ଆମେ ଯଦି ତା କଥାଟା ଶୁଣିଥାନ୍ତେ ଯୋଉ ବୁଦ୍ଧିଆ ବେଶୀ କଣ ଅବସ୍ଥା ଆମର ହେଇଥାନ୍ତା, ମାଟିଟା ବିକି ଦେଇକି ଏଠୁ ଚୁପଚାପ ଫେରିଥାନ୍ତା। ଦେଖ ବର୍ତ୍ତମାନ ବାଲି ଆଣିଲେ ଏଠି ବାଲି ବିକ୍ରି ହେଇଗଲା। ଏଇଠି କନକ୍ଲୁଜନରେ ସେ କହିଲେ, ସିଦ୍ଧାନ୍ତ ହେଲା ଏଇଟା, ଯେଉଁ ବୁଦ୍ଧିଟା ବର୍ତ୍ତମାନ ଆମକୁ ଭଲ ଲାଗୁଛି ଏଇ ବୁଦ୍ଧି ଦ୍ୱାରା, କିନ୍ତୁ ଆମେ ବିଚାର କରିବା ଦରକାର, ଭକ୍ତି ଯୋଗରେ ଆମେ ବିଚାର କରିବା ଦରକାର, ମୋ ବୁଦ୍ଧିଟା ଖର୍ଚ୍ଚ କରିକି ମୁଁ ମୋର କଣ କଲ୍ୟାଣ କରିଛି, ଆଜି ପର୍ଯ୍ୟନ୍ତ ମୋ ବୁଦ୍ଧିଟାକୁ ମୁଁ ଲଗେଇକି ଭକ୍ତି ଯୋଗରେ କଣ କଲ୍ୟାଣ ମୋର ହେଇଛି, କଣ ମୋର ଅଗ୍ରଗତି ହେଇଛି, ଏଇଟା ଆଗକୁ ସାଧକ ନିଜକୁ ପଚାରିବା ଦରକାର, ମୋର କିଛି ଲାଭ ହେଇଛି। କିମ୍ବା ଆମକୁ ଯିଏ ବୁଦ୍ଧି ଦଉଛି ଚାକର ଶ୍ରେଣୀର ଲୋକ, ମାଲିକ ଶ୍ରେଣୀର ଲୋକ ଯିଏ ବୁଦ୍ଧି ଦଉଛି, ଯେମିତି ଚାକରକୁ କହିଲେ ତୁମେ ବାଲି ଭରି କର, ଏ ମାଟିକି ଦି ଭାଗ କର, ଆମେ ଯାହାର କଥା ଶୁଣୁଛେ ତା ବୁଦ୍ଧିରେ ଆମର କିଛି ମଙ୍ଗଳ ହେଇଛି କି? ତେଣୁ ଆମକୁ କାହାକୁ ଶୁଣିବାକୁ ପଡିବ, ଆମର କାହା କଥା ଶୁଣିବାକୁ ପଡିବ? ଯେଭଳି ଚାକରମାନେ ଯିଏ ପ୍ରକୃଷ୍ଟ ଭାବରେ ବା ସଦାସର୍ବଦା ବିଜନେସ୍ କରୁଛି ଯେଉଁ ଲୋକଟି, ତାରି କଥା ଆଜି ଶୁଣିଲେ ବୋଲି ସଫଳ ହେଲେ। ସେଭଳି ଯେଉଁମାନେ ଭଗବାନଙ୍କୁ ପାଇଛନ୍ତି, ଯେଉଁମାନେ ଭଗବାନଙ୍କୁ ଲାଭ କରିଛନ୍ତି, ଯେଉଁମାନେ ଭଗବାନଙ୍କର ଭକ୍ତି ପ୍ରାପ୍ତ ହେଇଛନ୍ତି, ସେମାନଙ୍କର ପ୍ରଦତ୍ତ ବୁଦ୍ଧିରେ ଆମକୁ ଚାଲିବାକୁ ପଡିବ, କିନ୍ତୁ ପରିଣାମଟା ଭଲ ଜଣାପଡ଼ିବନି। ଚାକରଙ୍କ କ'ଣ ପରିଣାମଟା ଭଲ ଜଣାପଡ଼ୁଥିଲା କି? ଏ ବାଲି ଗୁଡ଼ାକ ଭରି କରିନୁ ମୁଁ ଦିଲ୍ଲୀ ସହରରେ କ'ଣ ବାଲି ବିକ୍ରି ହବ, ପରିଣାମଟା ଭଲ ଲାଗୁନି, କିନ୍ତୁ ଏଇଟା ଶୁଣିବାକୁ ଭଲ ଲାଗୁଛି, ମାଟିଟାକୁ ଦୁଇ ଭାଗ କରିଦିଅ। ସେଭଳି ସଂସାରର ବହୁ ଲୋକ ବହୁ ବୁଦ୍ଧିମାନ ଅଛନ୍ତି ବା ଭକ୍ତି ଯୋଗରେ ବହୁ ଲୋକ ବହୁ ଉପଦେଶ ଦେବେ, କିନ୍ତୁ ପରିଣାମଟା ମୁଁ ଦେଖିବାକୁ ପଡ଼ିବ, ପରିଣାମଟା କ'ଣ ହବ? ପରିଣାମଟା କେବଳ ଏହା, ଆମେ ବହୁ ଦିନ ଆମ ନିଜ ବୁଦ୍ଧି ଦ୍ୱାରା ଠକିଗଲେଣି, ବର୍ତ୍ତମାନ ନିଜ ବୁଦ୍ଧିର ଆକ୍ଟିଭିଟିସ ବା କାର୍ଯ୍ୟକଳାପ ବନ୍ଦ କରିବାକୁ ପଡିବ, ବର୍ତ୍ତମାନ ସାଧୁଗୁରୁ ଯେଉଁ ଉପଦେଶ ଦେଇଛନ୍ତି ସେଇ ହିସାବରେ ଚାଲିବାକୁ ପଡିବ। ସେଥିପାଇଁ ସେ କଥା କହୁଛନ୍ତି, ମନେ ଧନାବିଜନ ରୂପ ତପସ୍ରୁ ତେଜ ତେଜ ପ୍ରଭାବ ପ୍ରଭାବ ପୁରୁଷ ବୁଦ୍ଧି ଯୋଗ, ପୌରୁଷତା କାମ କରିବନି, ବୁଦ୍ଧି କାମ କରିବନି, ଯୋଗ କାମ କରିବନି, ଏଥିରେ ନାରା ଧନାଇ ଭବନ୍ତ ପୁରୁଷ ନାରା ଧନାଇ ପରସ ଭବନ୍ତ ପୁରୁଷ ପରସ୍ୟ ପୁଂସୋ, କେହି ଏଥିରେ ଭଗବାନଙ୍କୁ ସନ୍ତୁଷ୍ଟ କରିପାରିବେ ନା। ବୁଦ୍ଧି ଦ୍ୱାରା ଧନ ଦ୍ୱାରା ଜ୍ଞାନ ଦ୍ୱାରା ଯଦି ଭକ୍ତିଚ୍ୟୁତ ହୁଅନ୍ତି, ଭକ୍ତିଆ ତୋଷ ଭଗବାନ ଗଜଯୁଥ ପାୟ, ପ୍ରହ୍ଲାଦ କହୁଛନ୍ତି ହେ ପ୍ରଭୁ ଏସବୁ କୌଣସି ଗୁଣରେ ଗୁଣି ନଥାଇ କେବଳ ଗଜେନ୍ଦ୍ର ଭକ୍ତିରେ ସନ୍ତୁଷ୍ଟ କରିଦେଲା, କେବଳ ଭକ୍ତିରେ। ଏତିକି କହି ବର୍ତ୍ତମାନ ପରବର୍ତ୍ତୀ ଶ୍ଳୋକକୁ ଯାଉଛନ୍ତି। ଏବଂ ଭକ୍ତେୟ କେବଳୟା ହରିସ୍ତୋଷ ସମ୍ଭବତି ଇତି ଉକ୍ତ୍ୱା ଇଦାନୀ ଭକ୍ତି ବିନା ଅନ୍ୟ କିଞ୍ଚିତ୍ ତୋଷ ହେତୁ ନ ଅନ୍ୟ କିଞ୍ଚିତ୍ ତୋଷ ହେତୁ ଆହ। ସିଦ୍ଧସ୍ୱାମୀ ଲେଖିଲେ କେବଳ ଭଗବାନ ଭକ୍ତିରେ ତୋଷ ହୁଅନ୍ତି, ଅଲଗା କୌଣସି ଦ୍ୱାରା ଭକ୍ତିରେ ତୋଷ ହୁଅନ୍ତି ନା, ଅଲଗା କୌଣସି ଦ୍ୱାରା, ଅଣକଲା କୌଣସି ଜ୍ଞାନ ଦ୍ୱାରା, ଯୋଗ ଦ୍ୱାରା, ଉପାସନା ଦ୍ୱାରା ଭକ୍ତି ବିନା ତୋଷ ହୁଅନ୍ତି ନା। ସେ ଶ୍ଳୋକଟିକୁ ଦେଖୁଛନ୍ତି, ବିପ୍ରାଦି ଷଡ୍ଗୁଣ ଯୁଦାଦରବିନ୍ଦ ନାଭ ପାଦାରବିନ୍ଦ ପାଦାରବିନ୍ଦ ବିମୁଖାତ୍ ସୁପଚମ୍ବରିଷ୍ଟମ
मन्ये तदर्पित मनो वचने हितार्था प्राणा पुनाति सकुलम न तो भूरिमाना।
बहुत सुंदर श्लोक
भक्त मान बहुत शिक्षणीय सिद्धांत जिन 42 धर्मशास्त्र सिद्धांत पर रही अभिमान कथा आसीगला कहले हे प्रभु विप्रा द्विशटा 12 पूर्व सिद्धर्शन लिखिले पूर्वोक्त धनादय द्विशत गुणा पूर्वर जो 12 गुण कहगला जदि कौन ब्राह्मण रे 12 गुण अच्छी किंबा सनत सुजाता उक्त महाभारत धृतराष्ट्र प्रति सनत सुजाता नामक जन मुनि से धृतराष्ट्र को ब्राह्मण गुण कही ब्राह्मण ये 12 गुण केवल संक्षेप प्रभुपा से श्लोक टी लिखी भावार्थ से आपण मैंने देखीदेवे टीकार श्लोक ज्ञानंश ज्ञान जगह धर्म भी अच्छी ज्ञानंश सत्यंश दमन श्रुतंश ह्यमाश्चर्य ह्री स्थितिख्या अनुसया जतश्च दानश्च श्रुति समश्च महाव्रत द्वादश ब्राह्मणश ब्राह्मण ये 12 गुण शीघ्र शीघ्र कही गई जीवी आपण मैंने लक्ष्य करेंगे धर्म भगवत ए वर्णाश्रम नियम संध्या उपासना आदि के ब्राह्मण है तार 12 गुण अच्छी पूर्वर 12 गुण जहाँ पूर्व श्लोक कहगला किंबा सनत सुजाता धृतराष्ट्र को जो ब्राह्मण गुण कही भितर गोटे धर्म बा ज्ञान भगवत विषय ज्ञान सत्यम हिंसा वरियम यथार्थ भाषणम ब्राह्मण है सत्य कथा कह छोट गुण नुहे संसार समस्ते कह सत्य कह धर्म धर्म कर कितु कही कहना भक्ति कर ये हूँ आश्चर्य भक्ति जोर सिद्धांत भागवत सिद्धांत सत्य कह सत्य कह भल कितु जड़े सत्य किभली कह ये जानते ना जे मिथ्या को आश्रय कर शरीर हूँ मिथ्या जे धन स्त्री पुत्र कन्या प्रति संपूर्ण आसक्त रही सत्य केमती कह पार गांधारी भाई लोक कौन कहीदे के प्रशंसा आम पढ़ुल कौन धर्म जय धर्म जय आशीर्वाद पांडव मान आसिले देखिले एते महयसी महिला सती स्वामी चक्षु को बंद कर अंध किंतु रखी पारले धर्म नियम को रखी पारले ये सिद्धांत को बाहर लोक मैंने जानते सत्य किभली जन लोक कह धर्म किभली जन लोक कह ज्ञान किभली प्राप्त हो तार मूल में भक्ति भगवान चरण में भक्ति नथिले कि सत्य कही पारिबोनी कि धर्म स्थिर होकर रही पारिबोनी पांडव मैंने गले पांडव मान से कथा कहले अक्षय हे पुण्य जगते धर्म जय जाओ धर्म जय हो दुर्योधन गला बेले कौन कहले धर्म जय से गोटे कथा कहले दुर्योधन संदेह कले धर्म तो मुझे मुझे तो अधर्म अच्छी मोर माँ है यही बर दे कि गांधारी से बर टू रखी पारे कि अनशत पुत्र मरण पर जा दुर्योधन कहते जा स्नान कर पल जीवन सारा कर व्रत को भांगी दौ देख कारण देह गेह संसार प्रति आसक्ति अच्छी भक्ति बिना ये सब गुण को रखी हम यथार्थ भाषणम हिंसा वरियम यथार्थ भाषण सत्य मान नुहे आम सत्य कथा कह गोटे लोकर मुंड कटिज हिंसा वरियम हिंसा हो हिंसा को त्याग करके यथार्थ कथा कहवा दम जुहा उपस्थ इंद्रियम संयम यु ब्राह्मण गुण जुहा उपस्थ इंद्रिय को संयम कर तप कुछ चंद्रायण आदि चंद्रायण व्रत करुच्ची अमाश्चर्य पर गुण असहिष्णु अभाव क्या पर गुण को हिंसा करूनी ह्री अकार्य विषय लज्जा ये कर्मटा करदे मत लोक घृणा करेंगे ब्राह्मण ज्ञान रहा दरकार ए गुण भी ब्राह्मण अच्छी तितिक्षा अनसूया परर गुण रे दोष आविष्कार करिबा यज्ञ दान धृति ए सब गुण अछि किंतु भक्ति नहीं मन्ये तदर्पित मनो वचनम हितार्था प्राणा पुनाति सकुलम नत भूरिमाना ब्राह्मण किंतु अभिमान अछि मु ब्राह्मण भूरिमाना से निज को भूरिमान बोली मन करुछि अहंकारी बोली मन करुछि मु ब्राह्मण कहले ना प्रहलाद कहते स्वपचम वरिष्ठम से भली ब्राह्मण अपेक्षा अहंकारी ब्राह्मण अपेक्षा चंडाला कूल जन्म होता व्यक्ति श्रेष्ठ अरे चंडाला कूल जन्म होते व्यक्ति श्रेष्ठ नुह मन वचन हितार्था जे मन वचन शरीर द्वारा संपूर्ण भाव भगवान प्रति अरविंद राव प्रति भक्तिमान से हूँ श्रेष्ठ এটি বড় ছোট কাকুগলানি ব্রাহ্মণ কু ছোট করে দিয়েগলানি কি নিচ জাতি বড় করা গলানি নিচ জাতির জন্ম হয়ে যদি ভক্তিমান কিভাবে ভক্তিমান অফিসিয়ালি ভক্তিমান নুহে মন ক্রম বচনরে ভক্তিমান যেভাবে হনুমান জাতিরে কোন পশু কহিয়া আম মুখর ভারিবা কষ্ট কিন্তু পশু শ্রেণী না তাঙ্কু প্রভু বক্ষের রেখেছেন বক্ষের আলিঙ্গন দিয়েছেন কেউ কূলরে নেবে কেউ জাতি প্রথার নিয়ম তাঁর লাগু হব শবরী পাখে বিদুর পাখে কেউ জাতি প্রথার নিয়ম লাগু হব মনোবচন হিতার্থা অভিমান শূন্য কায় মন বাক্যে ভগবান প্রতি শরণাগত হয়ে সোপচ হচ্ছে বরিষ্ঠ কিন্তু যদি অভিমান অছি ব্রাহ্মণ ভগবান ভক্ত নুহে সিয়ে বরিষ্ঠ নুহে সে বর্ণরে বরিষ্ঠ হয়ে পারে এর প্রমাণ কি না প্রমাণ ভাগবত শ্রীমদ ভাগবত যজ্ঞপত্নী মানে যজ্ঞ করছেন আরে যজ্ঞ যাহাই করছেন ব্রাহ্মণর অভিমান স্বাভাবিক আসব ব্রাহ্মণ হেলা মানে উচ্চকূল কেবল ব্রাহ্মণ না উচ্চকূল ব্রাহ্মণ ক্ষেত্রে এমনকে টিকে অভিমান রহব নহলে কুন্তি দেবী কাই কথাতে জন্ম ঐশ্বর্য সুত শ্রী এধমান মদ পুমান এটা কাই কই আজে কলি যুগের ব্রাহ্মণ কথা কোন কইবা নিচ বর্ণ লোকর অভিমান তাঙ্কু নিচ বর্ণ ডাকি পারিবেনি কোন আমাকে এমতি কইলে প্রচুর দেহ অভিমান ব্রাহ্মণর অভিমান আসে বলে প্রমাণ কোন না যজ্ঞ করুছতি ভগবানক পাই কৃষ্ণ বলরাম পঠাউছন্তি সুদামা সুবল তুমি যাও অর্ণ মাগিকে আনি আজ্ঞা যজ্ঞস্থলরে ঠিয়া হলে পুনি ভগবান কইছেন মো না কহিব কহিব অনতি দূরে গোচারণ করুছন্তি কৃষ্ণ বলরাম দুই ভাই ক্ষুদা আছেন তাঙ্কু টিকে দিও আজ্ঞা যাঙ্ক পাই যজ্ঞ করুছন্তি তাঙ্কর মেসেঞ্জর আসছেন দূত আসছেন সে পঠাইছেন তাঙ্কর না কউছেন্তি সে তুলসী পকাই তাঙ্কু ভোগ লাগিবে তাঙ্কর নারে কিন্তু সে ডাইরেক্ট মাগুছেন্তি মতে তুলসী পকাইয়া দরকার নাই মো লোক যাই মতে দিও যজ্ঞের আহুতি দেওয়া দরকার নাই দিও আজ্ঞা অনাইলেনি বিকল হয়ে ঠিয়া হলে কৃষ্ণ কৃষ্ণ বলে কত থর কইছেন শুনলেন তা মুহঙ্কু চাইলে আমার যজ্ঞ হয়ে ইয়ে কুয়াড়ে মাগ ইয়ে ভোগ অর্পণ করুনু ইয়ে কোন কৃষ্ণকে দিও ইয়ে কি সে কৃষ্ণ পুনি ফেরি গলে কহিল আজ্ঞা আপনার না কহিলে বি সে যজ্ঞ যজ্ঞ করুথা ব্রাহ্মণ মানে আমি চাইলে নি ভগবান জাঁদেলে তাঁর অভিমান প্রচুর অছি কলে তাঁর পত্নী মান পাখ গল সমুদ্রক নদী মানে যেভাবে ব্যাকুত হয়ে যাতে মিশবা শুনেদেলা মাত্রে যজ্ঞ পত্নী মান দেখুন পতি মান অভিমান অনেক পত্নী অভিমান নেই কেমতি অভিমান নাই না স্ত্রী লোক তো স্বাভাবিক কোমল হৃদয় যে মালিনী মানে যে ফল নিয়ে আসুবা লোক মানে ফল নিয়ে আসুবা নারী মানে যে ব্রজর সব ফল ধরিক বিভিন্ন ফল ধরিক মথুরার বিকা আসতে ই তো ব্রাহ্মণ ঘর ইয়ে সব কিণ তাঁর তুলুন্দী মান পাখু সব কিণতি পুরনারী পাখু সব ফল কিণতি সেতবে ফল বিকুয়া লোক মানে কৃষ্ণকর না কুহত কৃষ্ণ এইভাবে লীলা করতে বৃন্দাব এইটা এই মানে শুনেছেন আরে কৃষ্ণ আসছেন মাগিয়া এই পঠাইছেন সুদামা সুবল দুই ভাই এ সখা মানুষ চাল চাল বিভিন্ন প্রকার ভোজ্য দ্রব্য রাখি যেটা যজ্ঞ দিয়া
ଏବଂ ତତ୍କ୍ଷଣାତ୍ ଯାହା ପ୍ରସ୍ତୁତ କରିହେବ ସବୁ ଧରିଥାଏ। ଆସିଲେ ଭଗବାନଙ୍କ ସହିତ ବହୁତ ବଡ଼ ଲୀଳା, ଫେରିଲେ କିନ୍ତୁ ଫେରିଲା ବେଳେ ଯେଉଁ ଭଗବାନଙ୍କୁ ଦର୍ଶନ କରି ଫେରିଛନ୍ତି, ଶରୀରରେ ଯେଉଁ ତାଙ୍କର ପୁଲକିତ ଭାବ, ଅଙ୍ଗ ସବୁ ପୁଲକିତ ହେଇଯାଉଛି, ଅଷ୍ଟସାତ୍ତ୍ୱିକ ଭାବ ବିକାରକୁ ଦେଖିକି ଆଜ୍ଞା ଯଜ୍ଞ କରୁଥିବା ଇଏ ସ୍ୱାହା ସ୍ୱାହା କରୁଥିବା ବ୍ରାହ୍ମଣମାନେ ତାଙ୍କର ସ୍ତ୍ରୀମାନଙ୍କର ଲକ୍ଷଣକୁ ଦେଖିକି ବଦଳିଲେଣି ହୃଦୟ। ଧିକ୍ ଜନମ ଆଗେ ଧିକ୍ ଧିକ୍ ଶବ୍ଦ ଭାଗବତର ଅଧିକା ଏମାନେ କହିଛନ୍ତି। ଏ ବ୍ରାହ୍ମଣମାନେ କହିଲେ ଆମ ବ୍ରାହ୍ମଣ କୁଳ ଜନ୍ମକୁ ଧିକ୍ ଧିକ୍ ଜନମ ନ ସ୍ତ୍ରୀ ଧିକ୍ ବ୍ରତମ ଧିକ୍ ବହୁଜ୍ଞତା। ଆରେ ବହୁତ ଯଜ୍ଞ ଆମେ କରିଛୁ, ଆମର ପାଣ୍ଡିତ୍ୟକୁ ଧିକ୍, ଆମର ଜନ୍ମକୁ ଧିକ୍, ଧିକ୍ କୁଲମ ଆମ କୁଳକୁ ଧିକ୍, ବ୍ରାହ୍ମଣ କୁଳକୁ ଧିକ୍, ଧିକ୍ କ୍ରିୟା ଏ ଯଜ୍ଞ କ୍ରିୟାକୁ ଧିକ୍, କେବଳ ଧିକ୍ ଧିକ୍ କହିଲେ ବିମୁଖ୍ୟତା ତୋଦକ୍ଷ ଜମ ଆମେ ହରିଙ୍କୁ ବିମୁଖ ହେଇକି ସବୁ କର୍ମ କରୁଛୁ। କିନ୍ତୁ ଆମ ସ୍ତ୍ରୀମାନେ ନା ସାଧି ଜାତି ସଂସ୍କାର, ଆମ ସ୍ତ୍ରୀମାନେ ଆମେ ତ ଦୀକ୍ଷା ନେଇଛୁ, ଉପବୀତ ଧାରଣ କରନ୍ତିନି। କଣ ବ୍ରାହ୍ମଣୀ କଣ ଉପବୀତ ଧାରଣ କରେ ନା ମନ୍ତ୍ର ଜପେ? ଆରେ ବାବା, ନା ସାଧି ଜାତି ସଂସ୍କାର ନା ପି ଗୁରୁ ବାସ, ଗୁରୁକୁଳରେ ବାସ କରିନାହାନ୍ତି, ସଂସ୍କାର ହେଇନାହାନ୍ତି, ତାଙ୍କର ଏଇ ଅଲୌକିକ ଭକ୍ତି ସ୍ତ୍ରୀମାନଙ୍କୁ ଦେଖିକି କହୁଛନ୍ତି। ଆଜ୍ଞା ସ୍ତ୍ରୀମାନଙ୍କ ଆଗରେ ନିଜକୁ ଏଇ ଶ୍ଳୋକ କହୁଛୁ, କିନ୍ତୁ ଆଜ୍ଞା କହିଲେ କଣ ହବ? ସବୁ କହିସାରିଲେ ପ୍ରଭୁ ଆମକୁ କ୍ଷମା କର, ଆମେ ଦେଇପାରିଲୁନୁ, ଇଏ କରିପାରିଲୁନୁ, ଯାଉନା ଦେଖି ଆସିବ, ପାଖରେ ଅଛନ୍ତି, ସ୍ତ୍ରୀମାନେ କହୁଛନ୍ତି ଯାହା ପାଖରେ ଅଛନ୍ତି କୃଷ୍ଣ ବଳରାମ, ବେଶୀ ଦୂରକୁ ଯାଇନଥିବେ, ଗୋଚାରଣ କରିକି ଚାଲିଯାଉ ଟିକେ ଦେଖି ଆସିବ, ଯାହାଙ୍କ ପାଇଁ ଯଜ୍ଞ କରୁଛ। କିନ୍ତୁ କଂସ ଭୟରେ ଆଜ୍ଞା ଗଲେଣି, ବୃତ୍ତି ପଳେଇବ, କଂସ ବେକ କାଟିଦେବ। କିନ୍ତୁ ସ୍ତ୍ରୀମାନେ ମାନିଲେନି, ଭକ୍ତିର ଏ ହେଉଛି ମହିମା, ଅଭିମାନର ଏ ହେଉଛି ମହିମା। ଏ ଗୋଟିଏ ପରି ସ୍ୱାମୀ ସ୍ତ୍ରୀ ଭିତରେ ଦେଖି ଦିଆ ସୁପଚମ୍ବରିଷ୍ଟମ, ବ୍ରାହ୍ମଣ ଯଦି ଅଭିମାନୀ ହେଇଗଲା, ସେଥିପାଇଁ ଭକ୍ତିମୟ ଠାକୁର ଲେଖିଲେ ଧିକ୍ ମୋର ଏ ଜୀବନ ଧିକ୍ ମୋର ଧନ ଜନ ଧିକ୍ ମୋର ଏ ଜୀବନ ଧିକ୍ ମୋର ଧନ ଜନ ଧିକ୍ ମୋର ବର୍ଣ୍ଣ ହେ ଅରବିନ୍ଦ ନାଭ, ସମ୍ବୋଧନ ରହିଲେ ଅରବିନ୍ଦ ନାଭ, ସବୁ ଶ୍ଳୋକରେ ସମ୍ବୋଧନ ଅଛନ୍ତି। ହେ ଅରବିନ୍ଦ ନାଭ, ବ୍ରାହ୍ମଣ ଦ୍ୱାଦଶ ଗୁଣ ଯୁକ୍ତ ହେଇ ଯଦି ଭୂରିମାନ, ଯଦି ନିଜର ଅଭିମାନ ଅଛି, ଓ ସିଦ୍ଧର ସ୍ୱାମୀ ଏତେ ସୁନ୍ଦର ଟୀକା ଲେଖିଛନ୍ତି, ଭକ୍ତିହୀନ ସେଇବଂ ଗୁଣା ଗର୍ଭାଦୟ ହବନ୍ତି ନ ତୁ ଶୁଦ୍ଧେ ଅତୁ ହୀନ ଇତି ଭାବ। ଏଇ କଥାଟାକୁ ଚକ୍ରିପାଦ ଲେଖିଲେ, ସ୍ୱାମୀପାଦ ଉକ୍ତ ଇତି ସ୍ୱାମୀ ଚରଣା। ସିଦ୍ଧର ସ୍ୱାମୀ କହିଲେ ହେ ପ୍ରହ୍ଲାଦଙ୍କ ଭାବକୁ ନେଇ କହୁଛନ୍ତି, ଯଦି ପ୍ରଭୁ ଭକ୍ତି ହିଁ ନା, ଯାହାର ଭକ୍ତି ନାହିଁ ଏଇ ସବୁ ଗୁଣ ଅଛି, ଗର୍ଭାଦୟ ଭବତି, ଏ ଗର୍ବ ପାଇଁ ଏ ଗୁଣ ଗୁଡ଼ିକ ରହିଛି, କେବଳ ତାର ଗର୍ବ ସୃଷ୍ଟି କରିବ, କେବଳ ଗର୍ବ ସୃଷ୍ଟି କରିବ, ବହୁ ଗର୍ବ ଆସିବ, ତାର ଦୀନତା ଆସିବନି, ଭକ୍ତି ମହାରାଣୀଙ୍କର କରୁଣା ସେ ପାଇପାରିବନି। ଦେଖୁନାହାନ୍ତି ଆପଣ, ମୁଁ ଆପଣଙ୍କୁ କ'ଣ କହିବି, ଓଡ଼ିଶାର ଗୋଟିଏ କଥା କହିକି ଆଗକୁ ଯିବି। ସାଲବେଗଙ୍କର ଜୀବନ ଦେଖୁନାହାନ୍ତି, ସାଲବେଗଙ୍କର ଜୀବନ ଦେଖନ୍ତୁ, ସାଲବେଗଙ୍କର ପିତାଙ୍କର ନାମ କ'ଣ? ଲାଲବେଗ, ମା ମା ବ୍ରାହ୍ମଣୀ, ପିତା ମୋ ମୋଗଲ ପୁଅ, ମା ମୋ ବ୍ରାହ୍ମଣୀ, ଏକୁଳେ ଜନ୍ମିଲି ହିନ୍ଦୁ ନ ପିଏ ମୋ ପାଣି। ମାଙ୍କ ନାମ କ'ଣ ଥିଲା? ସେ ନାଟକ ଆମେ କରୁଥିଲୁ, ମୋର ମନେ କ'ଣ, ଲଳିତା ନା କ'ଣ, ଲଳିତା, ଲଳିତା ସ୍ନାନ କରୁଛନ୍ତି ଦାଣ୍ଡ ମୁକୁନ୍ଦପୁରରେ। ଦେଖନ୍ତୁ ବର୍ଣ୍ଣ ଅଭିମାନକୁ ଭଗବାନ କାଟିକି ଭକ୍ତି କିଭଳି ସ୍ୱୀକାର କରନ୍ତି, ଭାଇ ଜଗନ୍ନାଥ ପ୍ରାଣାପୁନାତି ସକଳମ ନତ ଭୂରିମାନା, ଆଜ୍ଞା ଆଠ ବର୍ଷ ପରେ ଯେତେବେଳେ ଜଗନ୍ନାଥ ବାଲେଶ୍ୱରରୁ ଡାଇରେକ୍ଟ ଆସିଲେ ସାଲବେ, ଆଠ ବର୍ଷ ବାଲେଶ୍ୱର ରହିଲେ କଣ୍ଟିନ୍ୟୁଅସ୍ ସାମରାଇ ମନ୍ଦିର ପାଖରେ, ବ୍ରାହ୍ମଣମାନେ ଖେଦି ଗଲେ, କହିଲେ ଆରେ ଇଏ ଯବନ ଲାଲବେଗର ପୁତ୍ର ସାଲବେଗ ଇଏ କଣ ଭକ୍ତ ହବ, ଇଏ ବି ସେଇ ଗୋଟେ ହିଂସୁକ ଯବନ, ଆଜ୍ଞା ବଡ଼ ଦାଣ୍ଡରେ ଠିଆ କରିବାକୁ ଦେଲେନି ରଥଯାତ୍ରା ଦିନ, ଖେଦି ଖେଦିକି ପଳେଇ ଆସିଲେ। କିନ୍ତୁ ଆଜି ସୃଷ୍ଟି ଥିଲା ପର୍ଯ୍ୟନ୍ତ, ପ୍ରଭୁ ଥିଲା ପର୍ଯ୍ୟନ୍ତ ତାଙ୍କର ଭଜନ ଆଗରେ ଶୁଣିବେ ନା, ସାଲବେଗଙ୍କ ଭଜନ କାହା ଗର୍ବ ରଖିଲେ, ସେ ବ୍ରାହ୍ମଣଙ୍କର କଥା ରଖିଲେ, ଆଗେ ଶୁଣିବା ହେ ନୀଳ ସହିଳ, ଆଉ ଶେଷରେ ଜଗନ୍ନାଥ ଶୁଣିବେ କହେ ସାଲବେଗ ହୀନ ଜାତିରେ ମୁଁ ଯବନ। ଶୁଣ ମୋ କଥା ତୁମେ ଶୁଣ, ସେ ରାସ୍ତା ଭଗବାନ କରିଦେଲେ, ପ୍ରାଣ ଆପଣ ସକଳମ ନତ ଭୂରିମାନ, ବଡ କିଏ ଆଜ୍ଞା, ଇଏ ମାଳି ତିଲକ ଧାରଣ କରିଛେ ଛୋଟ ହବା ପାଇଁ ଆଜ୍ଞା, ସଂସାର ସମ୍ମାନ ଆମକୁ ତଳକୁ ନେଇଯିବ, ମଥା ତଳକୁ ନ ଦେଲେ ଚରଣ ପାଖରେ ସ୍ଥାନ ପାଇବା ନା, ପ୍ରଭୁଙ୍କର ଚରଣ ବହୁତ ଉଚ୍ଚାରେ ଅଛି, ଆମକୁ ଦେଖାଯାଉଛି ପାଖରେ, ମଥା ତଳକୁ କରିବାକୁ ପଡିବ। ସାଲବେ ଲଳିତାଙ୍କୁ ତ ନେଇ ଚାଲିଗଲେ ଦାଣ୍ଡ ମୁକୁନ୍ଦପୁରରୁ, ଲଳିତା ଦେଖିବା ପାଇଁ ବହୁତ ସୁନ୍ଦରୀ ଥିଲେ, ବିଧବା, ଗୀତ ଯବନ ନେଇଗଲେ କଟକ ମୁଁ ନେଇ ଆସେ, ଲଳିତା ମୃତ୍ୟୁ ମାନେ ଆତ୍ମହତ୍ୟା କରିବା ପାଇଁ ବି ଚେଷ୍ଟା କରିଛି, ଗୀତ ଯବନ କୌଣସି ସହ ତାଙ୍କୁ ମରିବା ପାଇଁ ଦେଲେ, ଲଳିତା ଚିନ୍ତା କଲେ ବର୍ତ୍ତମାନ ମୁଁ ସମାଜକୁ ଫେରିବି, ବ୍ରାହ୍ମଣ ସମାଜ ହିନ୍ଦୁ ଧର୍ମ ଏତେ ପବିତ୍ର ଧର୍ମ, ଏତେ ସଦାଚାର ବର୍ଣ୍ଣାଶ୍ରମର ଧର୍ମ, ମୋତେ କଦାପି ସ୍ଥାନ ଦିଆଯିବନି, କାରଣ ମୁଁ ବିଧବା, ବ୍ରାହ୍ମଣ ସମାଜ ମୋତେ ସ୍ୱୀକାର କରିବନି, ହିନ୍ଦୁ ଧର୍ମ ମୋତେ କେବେ ହେଲେ ସ୍ୱୀକାର କରିବନି, ମୁଁ ସତୀ ହେଲେ ବି ମୋତେ ଲାଲବେଗ ଭୋଗ କରିନଥିଲେ ବି ମୋତେ ସମାଜ ଗ୍ରହଣ କରିବନି, ଯେହେତୁ ମୋତେ ସେ ଧରି ଆଣିଛନ୍ତି, ତେଣୁ ବରଂ ଏ ତ ପ୍ରଭୁଙ୍କର ଇଚ୍ଛା, ତାର ସ୍ତ୍ରୀ ହେଇକି ରହିଛି ଲାଲବେଗ, ଯେଉଁ ଲାଲବେଗ ବି ତାହା ଚାହୁଁଥିଲେ, ତାଙ୍କର ନାମକୁ ବଦଳେଇ ଦେଲେ, ଲଳିତା ଆଉ ରହିଲାନି, ହେଲେ ତୁମର ନାମ ଫାତିମା ହେଲା, ଫାତିମା ରହିଲେ, ପାଞ୍ଚଟି ପୁଅ ହେଲେ ସବୁ ମରିଗଲେ, ଶେଷକୁ ଜନ୍ମ ହେଲେ ସାଲବେଗ, ପିଲାଟି ବେଳୁ ମା ବି ବେଶୀ ଦିନ ରହିନାହାନ୍ତି, ଫାତିମା ବା ଲଳିତା ବି ବେଶୀ ଦିନ ରହିଲେନି, ପିଲାଟି ବେଳେ ଜନ୍ମ ହେଲା ପରେ ମା ପାଖରୁ କିଛି, କାରଣ ଇଏ ହିଁ ପ୍ରଭୁଙ୍କର ଭକ୍ତିର ମହିମା, ଇଏ ହିଁ ସନାତନ ଧର୍ମର ମହିମା, ନହେଲେ କାହିଁ ଆଜ୍ଞା ଗୋରା ସାହେବ, କାହିଁ ଇଏ ମୁସଲମାନ ସାହେବ ମାନେ ଇଏ ଆସିକି ହରେ କୃଷ୍ଣ ମହାମନ୍ତ୍ର ଜପ କରନ୍ତେ, ଏହି ସନାତନ ଧର୍ମର ଏତିକି ଟେକ ରହିଛି, ପ୍ରଭୁଙ୍କର ଭକ୍ତିରେ ଏତିକି ମହିମା ରହିଛି ଜଗନ୍ନାଥଙ୍କ ଭକ୍ତିରେ, ଥରେ ଯିଏ ଶ୍ରବଣ କରିଛି ତା ଥରେ ଯିଏ ଆକୁ ଗ୍ରହଣ କରିଛି ତା ଅନ୍ତରରେ ପ୍ରଭୁ ବସି ଯାଆନ୍ତି ହୃଦୟରେ, ସଦ୍ୟ ହୃଦୟ ଅବରୁଦ୍ଧ କୃତବୀ ଶୁଶ୍ରୁଷୁଭି ତତ୍କ୍ଷଣାତ୍, ଶୁଣିବା ପାଇଁ ଇଚ୍ଛା କରିବା ମାତ୍ର ଭଗବାନ ତାଙ୍କ ହୃଦୟରେ ବସିଯାଆନ୍ତି। ଏ ତ ସ୍ୱାଭାବିକ, ବ୍ରାହ୍ମଣ କୋଳରେ ଜନ୍ମ ହେଇଛି ଲଳିତା, ସବୁବେଳେ ସିନା ମୁସଲମାନ ଧର୍ମକୁ ଗୋଟେ ପରିସ୍ଥିତିରେ ଗ୍ରହଣ କରିଛନ୍ତି, କିନ୍ତୁ ସବୁବେଳେ ପୁଅକୁ ସବୁବେଳେ ଏ କଥାଟି କୁହନ୍ତି, କେଉଁ କଥା କୁହନ୍ତି, ନାଇଁ ପ୍ରହ୍ଲାଦଙ୍କୁ କିଭଳି ରକ୍ଷା କରିଥିଲେ, ଏଇ ପ୍ରହ୍ଲାଦଙ୍କ କଥା, ହରିଣୀ କେମିତି ରକ୍ଷା କରିଥିଲେ, ଗଜେନ୍ଦ୍ର କେମିତି ରକ୍ଷା କରିଥିଲେ, ଏଇଟା ସାଲବେଗ ବାରମ୍ବାର ଶୁଣିଥିଲେ। କିନ୍ତୁ କିଛି ଦିନ ପରେ ସାଲବେଗଙ୍କୁ ସେଇ ଯୁବକ ଥିଲାବେଳେ ବାଳକ ଥିଲାବେଳେ ରୋଗ ହେଲା, ବହୁ ପ୍ରକାର ଚେଷ୍ଟା କରି ଲାଲବେଗ ଭଲ କରିପାରିଲେ, ବଡ଼ ବଡ଼ ଅଭାବ କ'ଣ ଅଛି, ରାଜକୋଷରେ ଅଭାବ ନାହିଁ, ସମସ୍ତଙ୍କୁ ଡକାଗଲା, କିଏ ଭଲ କରିପାରିଲେ, ମା ଆଜ୍ଞା ଚିନ୍ତାରେ ଦେହତ୍ୟାଗ କରିଦେଲେ, ଲଳିତା ବି ଦେହତ୍ୟାଗ କରିଦେଲେ, ଲାଲବିବି ନାମକ ଧାଇମା ତାଙ୍କୁ ପୋଷୁଥିଲେ, କିନ୍ତୁ ସାଲବେଗଙ୍କର ମା ଯେଉଁ ବିଜଟି ଭକ୍ତି ବିଜଟି ଦେଇ ଦେଇଯାଇଛନ୍ତି, ସାଲବେଗ ସେଟା ଭୁଲି ପାରନ୍ତିନି, ମୃତ୍ୟୁ ମୁଖରେ ପଡ଼ିଛନ୍ତି, କିନ୍ତୁ ଗୋଟିଏ ଦିନ ଜଗନ୍ନାଥଙ୍କର ଭଜନ ପାଖରେ, ତ ହିନ୍ଦୁ ଧର୍ମର ଆଜି ତ ଆଜିକାଲି ଆଜ୍ଞା ବୁଡ଼ି ଯାଉଛି ଆମର ସନାତନ ଧର୍ମ, ପାଖରେ ନାମ କୀର୍ତ୍ତନ ହେଉଛି, ଜଗନ୍ନାଥଙ୍କର ଭଜନ ଗାଉଛନ୍ତି, ଆଗରୁ ସବୁ ଆମେ ଦେଖିଥୁ ଆମ ଗାଁ ମାନଙ୍କରେ ବି କ'ଣ ଟିକେ ହେଲା ମାନେ ଲୋକମାନେ ଡାକିବେ ଭଜନ କରିବା ପାଇଁ, ଗାଁ ଲୋକମାନେ ଚାଲି ଆସିବେ ସବୁ ଭଜନ କରୁଥିଲେ, ସାଲବେଗଙ୍କର ଏଇ ଭଜନଟା ଶୁଣିଲେ, ଜଗନ୍ନାଥଙ୍କ ଭଜନ ଶୁଣିଲା ପରେ ମା ଯେଉଁ ଉପଦେଶ ଦେଇଥିଲେ, ହରିଣୀଙ୍କୁ ଏଇଭଳି ରକ୍ଷା କରିଥିଲେ, ହରିଣ କ'ଣ, ହରିଣ ବିପଦୀ ରଖିଲେ ଶ୍ରୀପତି, ଗଜରାଜକୁ ଏଇଭଳି ରକ୍ଷା କରିଥିଲେ, ଆଜ୍ଞା ଆଙ୍କର ଶରଣାଗତି ଭାବଟା ଚାଲି ଆସେ, ଯେତେ ଶରଣାଗତି ଭାବେ ଚାଲି ଆସିଲା, ଧୀରେ ଦେହ ସବୁବେଳେ ଜଗନ୍ନାଥଙ୍କୁ ପ୍ରାର୍ଥନା କଲେ, ସାଲବେଗଙ୍କର ଦେହ ଭଲ ହେଇଗଲା, ସାଲବେଗଙ୍କ ଦେହ ଭଲ ହେଇଗଲା ପରେ ଲାଲବେଗ କହିଲେ ଛାଡ଼ିଦେଲେ, ସୁସ୍ଥ ହେଇକି ବୁଲିଲେ। କିନ୍ତୁ ବୁଲିଲେ ଆଜ୍ଞା କ'ଣ ହବ, କୀର୍ତ୍ତନ ମଣ୍ଡଳୀରେ ଯାଇକି ଯେଉଁଠି କୀର୍ତ୍ତନ ଯାଇ ସେଠି ଭଜନ ଗାଆନ୍ତି, କୀର୍ତ୍ତନ ଗାଆନ୍ତି, ଏତେ ମଧୁର ସ୍ୱର। ଆମେ ତ ଶୁଣିଥିଲୁ ଯେ ତାଙ୍କ ଲେଖାଟା କବି ନା, କବି ନୁହନ୍ତି ସେ, କବି ସୁନ୍ଦର ଗାୟକ, ସମସ୍ତେ ତାଙ୍କୁ ଆଶ୍ଚର୍ଯ୍ୟ ହୁଅନ୍ତି, ସମସ୍ତେ ତାଙ୍କୁ ଭଲ ପାଆନ୍ତି। ଲାଲବେଗ କ'ଣ କଲେ, ଗୋଟିଏ ଦିନ ଘୋଡ଼ାରେ ଚଢ଼ିକି ଯାଉଛନ୍ତି, ଗୋଟିଏ ଭଜନ ସମାରୋହ ହେଉଛି, ଲାଲବେଗ ଶୁଣିଲେ ଆରେ ଏତେ ସୁନ୍ଦର କଣ୍ଠ, କିଏ ଗୋଟେ ହିନ୍ଦୁ ସଙ୍ଗୀତ ଗାଉଛି। ଘୋଡ଼ା ଠିଆ କରିଦେଲେ, ପଚାରିଲେ କିଏ ଏଇଟା ଗାଉଛି, ନା ଆଜ୍ଞା ଆପଣଙ୍କର ପୁଅ। କହିଲା ମୋ ପୁଅ ସାଲବେଗ ମୁସଲମାନ ହେଇକି ହିନ୍ଦୁ ଧର୍ମର ଗୀତ ଗାଉଛି, ଆଣ ତାକୁ ରଖ ଜେଲ ଭିତରେ, ପୁଣି ରଖ। ଆଜ୍ଞା ଜେଲ ଭିତରେ ରଖିଦେଲେ, ଯେଭଳି ପ୍ରହ୍ଲାଦଙ୍କୁ ରଖାଗଲା, ଆଜ୍ଞା ଓଲଟା ହେଇଗଲା, ପୁଣି ଦେହ ଅସୁସ୍ଥ, ପୁଣି ମୃତ୍ୟୁ ମୁଖରେ ପଡ଼ିବାକୁ ଚାଲୁ, ପୁଣି ଭଗବାନଙ୍କୁ ପ୍ରାଣ ଛଟପଟ ହୁଏ, ପୁଣି ଜଗନ୍ନାଥଙ୍କୁ ଡାକନ୍ତି, ଲାଲବେଗ ଦେଖିଲେ, ପୁଣି ଚିକିତ୍ସା କରିଲେ, ଭଲ ହେଲେ। ପ୍ରଭୁ ତ ଅଛନ୍ତି, ସମସ୍ତଙ୍କ ହୃଦୟରେ ଅଛନ୍ତି, ସର୍ବସ୍ୱ ଚାହୁଁ ମୃଦି ସନ୍ନିବିଷ୍ଟ। କହିଲେ ମୋ ପୁଅ ଯଦି ବିଧର୍ମୀ ହେଇଯିବ, ହେଇଯାଉ, ବଞ୍ଚିକି ରହୁ। କହିଲେ ମନ୍ତ୍ରୀମାନଙ୍କୁ କହିଦେଲେ, ମନ୍ତ୍ରୀ ସମସ୍ତେ ଆଜି ଖୋଲିଦିଅ, ମୁଁ ସୁବେଦାର ଲାଲବେଗ କହୁଛି, ମୋ ସାଲବେଗକୁ ଛାଡ଼ିଦିଅ। ସାଲବେଗ ସେଠି ବାହାରିଗଲେ, ମୁକ୍ତ ହେଇଗଲେ, ମୁକ୍ତ ହେଇ ଗୋଟିଏ ଜାଗାରେ ଭଜନ କରୁଥିଲେ, ଏଇ କୀର୍ତ୍ତନ ଗାଉଥିଲେ। ସେ ସମୟରେ ଜଣେ ମଠର ମହନ୍ତ, ବାଲେଶ୍ୱରର ମଠର ମହନ୍ତ ଆସିଛନ୍ତି, ସେ ମୁଣ୍ଡନ ହେଇକି ଆସିଛନ୍ତି ଜଗନ୍ନାଥ ପୁରୀକୁ, ଏଇ କଟକ ସାଇଡ଼୍ ଏଇ ବାଟେ ଫେରୁଛନ୍ତି। ସେ ଶୁଣିଲେ ପିଲାର ଭଜନ, କହିଲା ଇଏ ତ ଭଗବାନ ଗାଇଲା ଭଳି ଗାଉଛି, ଭଗବାନଙ୍କୁ ବସ କରିଦେବ। ପଚାରିଲେ ବାପା ତୋ ଘର କେଉଁଠି, କହିଲା ଆଜ୍ଞା ମୁଁ ଆଉ ଘରୁ କ'ଣ ଯିବି, ମୁଁ ଲାଲବେଗର ପୁଅ, କଟକର ସୁବେଦାର ଲାଲବେଗର ପୁଅ, କିନ୍ତୁ ମୁଁ ଘରକୁ ଫେରିବିନି। କହିଲେ ବାପା ତୁ ତ ଘରକୁ ଫେରିବୁନୁ, ଚାଲୁନୁ ବାଲେଶ୍ୱର ଯିବା, ମୋର ମଠ ବାଲେଶ୍ୱର। ତାଙ୍କୁ ନେଇକି ଗଲି ବାଲେଶ୍ୱରକୁ, ନେଇଗଲି। ଆଠ ବର୍ଷ କାଳ ସେ ସେଠି ରହିଲେ, ଆଠ ବର୍ଷ କାଳ ରହିଲା ପରେ ସେ ମନ୍ଦିର ଅଛି ଶ୍ୟାମରାଇ ମନ୍ଦିର, ଆମେ ଯାଇଥିଲୁ ଦର୍ଶନ କରିବା ପାଇଁ, ଦୁଇ ତିନିବାର ଆମେ ଗଲୁଣୁ। ଶ୍ୟାମ ରାୟ, ରାୟ ବଂଶରେ ବହୁତ ବଡ଼ ଇତିହାସ, କେମିତି ଯାଇଥିଲେ ସମୁଦ୍ରକୁ ସେ ଠାକୁର ମିଳିଥିଲେ। ସାଲବେଗ ପାଚିର ଅଛି, ପାଚିରର ବାହାରେ ପଡ଼ିକି ରୁହନ୍ତି, ମନ୍ଦିରକୁ ଯିବେନି ଆଜ୍ଞା, ଭଗବାନ ତାଙ୍କୁ ମନା କରୁନାହାନ୍ତି, କେହି ଜାଣନ୍ତି ନା ସାଲବେଗ ମୁସଲମାନ ବୋଲି। କିନ୍ତୁ ସେ ନିଜକୁ ନିଜେ ଏହି ହେଲା, ପ୍ରାଣ ପୁନାତି ସକୁଳ ନତ ଭୂରି ମହାନ, ମନ ବଚନ ଅର୍ପିତ କରିଛନ୍ତି। ସେ ଭକ୍ତ କାହିଁକି ବେଦ ଧର୍ମକୁ ଭାଙ୍ଗିବ, ବେଦ ଧର୍ମ ମାନେ ଭକ୍ତକୁ ସୁରକ୍ଷା ଦିଅନ୍ତି, କେହି ନ କୁହନ୍ତୁ ଭକ୍ତ ଦୂରାଚାରୀ ହେଇଗଲେ, ଭକ୍ତ ଅଭିମାନୀ ଭକ୍ତ ସେ କାହାକୁ ମାନିବୁନି, ହଁ ଆମେ ଭକ୍ତ ହେଇଛୁ ଆମେ ଏଇଟା କରିଦେବୁ ନା। ମହାପ୍ରଭୁ ସେଥିପାଇଁ ଗରୁଡ଼ ଖମ୍ବ ଆଗକୁ ଯାଆନ୍ତି ନା, ଗରୁଡ଼ ଖମ୍ବ ପଛରେ ଠିଆ ହେଇକି, ଭକ୍ତ ପଛରେ ଠିଆ ହେଇକି ଦର୍ଶନ, ଭକ୍ତ ବେଦ ମର୍ଯ୍ୟାଦାକୁ, ବେଦ ମର୍ଯ୍ୟାଦା ବେଦର ନିୟମ ମାନେ ଭକ୍ତକୁ ରକ୍ଷା କର, ସେ ଯେହେତୁ ଶରଣାଗତ। ଗୋଟିଏ ଦିନ ରାୟ ସାହେବ ଯିଏ ତାଙ୍କ ମନ୍ଦିରର ମାଲିକ, ସେ ଆସନ୍ତି ଦେଖିବା ପାଇଁ ଶ୍ୟାମ, ଆଜ୍ଞା ଠାକୁର ମନ୍ଦିର ନା, ଆଳତୀରେ ପୁରା ପ୍ରସ୍ତୁତି ହେଇଯାଇଛି, ପୂଜାରୀ ଆଳତୀ ଉଠିଲା ବେଳକୁ ମନ୍ଦିର ଖୋଲିକି ଭୋଗ ଲଗେଇ ଆଳତୀ କଲାବେଳକୁ ଠାକୁର ନା, ଆଜ୍ଞା ଚାରିଟା ବେଳୁ ସନ୍ଧ୍ୟା ବେଳୁ ଚାହିଁକି ରହିଲେ, ରାତି ଅଧା ରାତି ହେଇଗଲା, ଆଫେରିଲେ ମନ ଦୁଃଖ, ରାୟ ସାହେବ ଉପାସରେ ଶୋଇଛନ୍ତି, ଠାକୁର ସ୍ୱପ୍ନ କହୁଛନ୍ତି, ଏ ଯେ ପର୍ଯ୍ୟନ୍ତ ସାଲବେଗ ଯିଏ ମୋର ଏଇ ପାଚେରୀର ବାହାରେ ପଡ଼ିଛି, ସିଏ ମୋତେ ଦର୍ଶନ ନ କରିବ, ସେ ପର୍ଯ୍ୟନ୍ତ ମୁଁ ସିଂହାସନ ମୋର କେହି ଦର୍ଶନ ପାଇବ। ଆଜ୍ଞା ପଡ଼ିକି ସେପଟେ ସାଲବେଗ ପଡ଼ିକି ରହିଛନ୍ତି, ମୁଁ କାହିଁକି ଦର୍ଶନ କରେ, ମୋର ତ ଭାଗ୍ୟ ନାହିଁ, ମୁଁ ତ ମୁସଲମାନ କୂଳରେ ଜନ୍ମ ହେଇଛି, କ'ଣ ମୁଁ ପ୍ରଭୁଙ୍କୁ ଦର୍ଶନ କରିବି। କିନ୍ତୁ ମା ଯେଉଁ କହିଛନ୍ତି ଆକର୍ଷଣ, ମା ଯେଉଁ ହୃଦୟରେ କୃଷ୍ଣ ଭକ୍ତିର ବିଜୋଗ ଦେଇଦେଇଛନ୍ତି, ସେ ଆଜି ପ୍ରସ୍ଫୁଟିତ ହେଇକି ପ୍ରେମରେ ପହଞ୍ଚିଲାଣି। ପ୍ରେମ ହେଲେ ପ୍ରେମଟା ଭଗବାନ ଆସିବେ ନା, ଆଉ ଆମେ ଚାହୁଁଛେ ସଂସାରୀ ଜୀବ ଚାହୁଁଛେ ଭଗବାନ ପାଖକୁ ଯିବା ପାଇଁ ନା, ଭଗବାନ ତାଙ୍କ ଡୋରିରୁ ନେବେ, ପ୍ରେମ ଡୋରିରୁ ନେବେ, ସେ ପ୍ରେମଟା ପ୍ରଭୁଙ୍କର କୃପାରେ ଆସିବ। ସାଲବେଗଙ୍କର ପ୍ରେମ ଆସିଛି, ଠାକୁର ତାଙ୍କର ରାତିମାନ କହିଲେ ନା ହବନି, କାଲି ମୋର ସେ ଦର୍ଶନ ପାଇଲେ। ରାୟ ସାହେବ କହିଲେ ଯଦି ଦର୍ଶନ ଆପଣ ଦେବେ, ଆମର କହିବାର କ'ଣ ଅଛି, ଆମେ ତ ବିରୋଧ କରୁନୁ, ଆମେ ତ ଜାଣିନଥିଲୁ ଯେ ସେ ମୁସଲମାନ ବୋଲି, ଆପଣ କହୁଛନ୍ତି ସେ ଯବାନ ବୋଲି, ଆପଣ ଦର୍ଶନ ଦିଅନ୍ତୁ, ବ୍ୟବସ୍ଥା କରନ୍ତୁ। ଭଗବାନ କ'ଣ ବେଦ ମର୍ଯ୍ୟାଦା ଭାଙ୍ଗିଦେଲେ, ପୁଣି ଭଗବାନ ଦୋଷ ଲାଗିବନି କି,
ସକାଳେ ଉଠିଲା ବେଳକୁ ଠାକୁର ତାଙ୍କ ସିଂହାସନରେ ଠିଆ ହେଇଛନ୍ତି। ଆପଣ ଆଜି ଗଲେ ଦେଖିବେ ସେ ଦିବାଲର ଗୋଟେ କଣା ହେଇଛି, ସେ ଏଭଳି ଭାବରେ ସେ ଗୋଟେ ଗର୍ତ୍ତ ହେଇଛି, ସେ ଗର୍ତ୍ତରେ ଆପଣ ଚାହିଁବେ ପୁରା ଠାକୁରଙ୍କୁ ସ୍ପଷ୍ଟ ଦେଖିବେ। ସେ ଦିୱାଲ ଆପଣ ଏବେ ବି ଶ୍ୟାମରାୟ ମନ୍ଦିରର ଆରପଟରେ ସେଇଠି ଶୋଇଛନ୍ତି, ସେଇଠି ଶୋଇଥିଲେ ସାଲା ଗୋଟେ କଣା ଅଛି, ଗରୁଡ଼ ଖମ୍ବ କରଦେଇକି ଆପଣ ପୁରା ଦେଖିବେ ଶ୍ୟାମରାୟ ଦେଖା ଦର୍ଶନ ପାଉଛନ୍ତି। ଆଜ୍ଞା ସେଇ ଶ୍ୟାମରାୟ ମନ୍ଦିରରେ ସେ ବାହାରେ ପଡ଼ିକି ରହିଲା ଆଠ ବର୍ଷ। ଦିନେ ଇଚ୍ଛା ହେଲା ମୁଁ ଟିକେ ଜଗନ୍ନାଥଙ୍କ ପାଖକୁ ଯିବିନି, ଭୟ କରିକି ଆସୁନାହାନ୍ତି, ପ୍ରାଣ ଆପନାତି ସକୁଳ ନତ ଭୂରି ମା। ଆଠ ବର୍ଷ ପରେ ଆସିଲେ କହିଲେ ମୁଁ ଗଲେ ମୁସଲମାନ ଲୋକ ମୋତେ ଗୋଡ଼ାଗୋଡ଼ି କରିବେ, ଲାଲ ବେଗର ପୁଅ ରଥଯାତ୍ରାକୁ ଯିବ। ରଥଯାତ୍ରାକୁ ଆସିକି ବଡ଼ଦାଣ୍ଡ ପାଖରେ ହଉ ପଣ୍ଡାମାନେ ତଣ୍ଡି ଆଣିଲେ, କହିଲେ ଆରେ ଆରେ ଇଏ ତ ଲାଲ ବେଗର ପୁଅ, ସାଲ ବେଗ ଚିହ୍ନା ପାଇଁ ସମୟ ଲାଗିଲାନି, କାନଫୁସୁରାରେ ଓଡ଼ିଆ ଲୋକମାନେ ପ୍ରଥମ, କାନଫୁସୁରା ଫୁସୁରି କଥାରେ ସାଙ୍ଗେ ସାଙ୍ଗେ ବ୍ୟାପିଛି ଚିହ୍ନା ହେଇଗଲା, ଏ ଲାଲ ବେଗର ପୁଅ ସାଲ ବେଗ ଆସିଛି। ଆଜ୍ଞା ଇଏ ତ ଭଗବାନଙ୍କର ଇଚ୍ଛା, ଘଣ୍ଟୁକୁ ଗୋଡ଼େଇକି ଆରେ ସିଏ ଭକ୍ତକୁ ଗୋଡ଼େଇକି ରଖିବେ, ତୁମେ ଅଭିମାନ କରିଛ ବ୍ରାହ୍ମଣ ଅଭିମାନ, ତୁମ ଅଭିମାନକୁ ସେ ଭାଙ୍ଗିଦେବେ। ଆଜ୍ଞା ଜଗନ୍ନାଥ ଆସିବା ପୂର୍ବରୁ ସେ ଦୂରେ ଦୂରେଇକି ପଳାଉଛୁ, ରଥରେ ଚଢ଼ିବା ପୂର୍ବରୁ ଦୂରେଇକି ପଳାଉଛୁ, ମୋତେ ବ୍ରାହ୍ମଣମାନେ କାହିଁକି ଘୃଣା କରିବେ, ମୁଁ ବି କାହିଁକି ଛୁଇଁବି ଯେ, ମୁଁ ଟିକେ ଖାଲି ଦର୍ଶନ ପାଇଁ ଆସିଛି ପ୍ରଭୁଙ୍କର। ପହଣ୍ଡି ଦୂର ଦେଖୁଛନ୍ତି ଠାକୁର କେମିତି ବସୁଛନ୍ତି, ଆଜ୍ଞା ରଥ ସିଏ ଠିଆ ହେଇଯାଇଛନ୍ତି, ଭାବ ଭୋରରେ ଠିଆ ହେଇକି ଭଜନ ଗାଉଛନ୍ତି, ରଥ ଆସିକି ଆଗରେ ଠିଆ ହେଇଗଲେ। ଆଜ୍ଞା ଶଙ୍ଖ ବଜା ଚାଲିଛି, ଘଣ୍ଟ ବଜା ଚାଲିଛି, ଆଜି ବି ସେଠି ସ୍ମୃତି ଅଛି ବଳଗଣ୍ଡିରେ, ଦେଖିବେ ସେଠି ସ୍ମୃତି ଅଛି ନା, ସାଲବେଗଙ୍କର ସ୍ମୃତିଟା ଅଛି ବଳଗଣ୍ଡିରେ, ସେଠି ରଥ ସେଇଠି ଅଟକିକି ରହିଥିଲା। ଆଜ୍ଞା ଯେତେ ଘୋଡ଼ା ଯେତେ ଚାଲିଲା, ଗୋଟିଏ ପଦ ଗାଇଲେ ଚାଲିଲା, ସେ ପଦଟି ରହିଛି ସମ୍ପତ୍ତି ସେ ପଦଟି। ସେ କହିଲେ ଜାତିରେ ମୁଇଁ ଯବନ କ୍ଷମ ଘୋଷ ନବଘନ, ମୁଁ ଜାତିରେ ଯମନ ମୋ ଦୋଷଟାକୁ ଟିକେ କ୍ଷମା କରିଦିଅନ୍ତୁ, ବଳଗଣ୍ଡି ପଥେ ପ୍ରଭୁ କରଗମନ, ଏ ବଳଗଣ୍ଡିର ପଥରେ ଆପଣ ଯାଆନ୍ତୁ କାହିଁକି ଠିଆ ହେଇକି ରହିଛ, ସାଲ ବେଗ ହୀନ ସ୍ୱଭାବ ଦିନହୀନ ଯବନର ଏଡ଼େ ସ୍ୱଭାବ ଏଡ଼େ ସରାଗ, ମୁଁ ଦିନହୀନ ଯବନ ମୋ ପ୍ରତି ତୁମର ଏତେ ସରାଗ ଅଛି ରଥକୁ ଠିଆ କରି ରଖିଦେଲ, ଏବେ ପ୍ରଭୁ ଯାଅ। ଆଜ୍ଞା ଘଣ୍ଟା ବାଜିନି କି ଟାଣିଆ ପାଇଁ କହିନାହାନ୍ତି ରଥ ଆପେ ଗଲ। ଆଜ୍ଞା ସେଇଠୁ ସାଲବେଗଙ୍କର ମହିମାଟା ପ୍ରଚାର ହେଲା ନା, ଏ ବ୍ରାହ୍ମଣମାନଙ୍କର ଅଭିମାନକୁ ପ୍ରଭୁ ରଥଯାତ୍ରା ଦିନ ଚୂର୍ଣ୍ଣ କଲେ, ଆଉ ଏଭଳି ଚୂର୍ଣ୍ଣ କଲେ ଜୀବ ଜୀବନ ପାଇଁ ଯେ ସୃଷ୍ଟି ଥିଲା ପର୍ଯ୍ୟନ୍ତ ଆଗେ ସେ ଯବନର ସାଲବେଗଙ୍କର ଭଜନ ଶୁଣିଲା ପରେ ଠାକୁର ଉଠିବେ, ଆହେ ନୀଳ ଶୈଳ, ସିଏ ବି ଆଜ୍ଞା ମୁଁ ଦେଖିଛି ପଣ୍ଡାମାନେ ସକାଳୁ ଉଠି ସିଏ ବି ତାଳି ପାରୁଥିବ, ଆହେ ନୀଳ ଶୈଳ ପ୍ରବଳ ମତ ବାରଣ କହେ ସାଲ, ସିଏ କହିବେ କହେ ସାଲବେଗହୀନ ଜାତିରେ ମୁଁ ଯବନ, ସେଥିପାଇଁ ସେ ଏଇ କଥା କହିଲେ ପ୍ରାଣ ଆପନାତି ସକୁଳ ନତ ଭୂରିମାନା, ଏଠି ଭୂରିମାନା ଶବ୍ଦ ଅର୍ଥରେ ବହୁତ ଟିକାକାର ବହୁତ କଥା ଆଲୋଚନା କରୁଛନ୍ତି, ଟିକା କଥା ତ ମୁଁ କିଛି କହିପାରୁନି, କାରଣ ଟିକାର ସ୍ୱାସ୍ଥ୍ୟଦାନ କରିବା ପାଇଁ ହେଲେ ଯେ ଟିକା ପଡ଼ିଥିବ ତାଙ୍କ ପାଖରେ କହିଲେ ହବ, ସିପା ସତା ବକ୍ତା ଭିତରେ ଗୋଟିଏ ଶ୍ଳୋକ ଅଛନ୍ତି, ଗୋଟିଏ ନାରୀ ତାର ସୁନ୍ଦର ରୂପ କିନ୍ତୁ ସ୍ୱାମୀ ହେଉଛି ତାର ଅନ୍ଧ, ତାର ସୁନ୍ଦର ରୂପ କ'ଣ କାମରେ ଲାଗିବ, ସେଭଳି ବକ୍ତା ଯଦି ବହୁ କିଛି କଥା କହୁଛି କିନ୍ତୁ ଶ୍ରୋତା ବୁଝୁନି, ଏ ରୂପବତୀ ନାରୀକୁ ଅନ୍ଧ ସ୍ୱାମୀର ସଂଯୋଗ ଯାହା, ଇଏ ଶ୍ରୋତା ବକ୍ତାଙ୍କର ସଂଯୋଗ ସେୟା। ନା ଟିକାରେ ଯେଉଁ ସୁନ୍ଦର ଏସବୁ କଥା, ସ୍ତୁତି ମାନେ କେବଳ ଟିକା ଉପରେ ଯିବାକୁ ପଡ଼େ, ପ୍ରତି ଶବ୍ଦକୁ ଧରିକି ଯିବାକୁ ପଡ଼େ, ପ୍ରାଣ ଆପନାତି ସକୁଳମ ନତ ଭୂରିମାନା, ଭୂରିମାନା ଦୁର୍ଯ୍ୟୋଧନବତ୍, ଦୁର୍ଯ୍ୟୋଧନ କହୁଛି ଆରେ ମମ ସମ ମୋ ଭଳି ଗଦା ଯୁଦ୍ଧ ସଂସାରୀ, ମୋ ଭଳି ଗଦା ଯୁଦ୍ଧ ସଂସାରରେ କେହି ନାହାନ୍ତି, ମତ୍ସମ ହି ଗଦା ଯୁଦ୍ଧ ପୃଥିବୀୟମ୍ ନାସ୍ତି ଭାରତ ନାସିତ କୋଚିତ ଅତିକ୍ରାନ୍ତ ଭବିତାନ କଶ୍ଚନ, ମୋତେ କେହି ତପେଇ ପାରିବେ, ଏଇଠି କହୁଛନ୍ତି ଇତ୍ୟାଦି ଭାରତେ ଦୁର୍ଯ୍ୟୋଧନ ଉକୃତମ ଅହଙ୍କାର ପତିତ ଏବଂ ଭୂରିମାନ ଇତି ଅର୍ଥ, ଭୂରିମାନ ଶବ୍ଦର ଅର୍ଥ କ'ଣ, ଯେଭଳି ଇଏ କ୍ଷତ୍ରିୟ ହେଇକି କହୁଥିଲା ମୋ ଭଳି ଗଦା ଯୁଦ୍ଧ କେହି ନାହାନ୍ତି, ମୋତେ କେହି ଅଟକେଇ ପାରିବେ ନାହିଁ, ଏଇଭଳି ଅହଙ୍କାର ଯୁକ୍ତ ବ୍ରାହ୍ମଣ ଭୂରିମାନ ଶବ୍ଦ ଅର୍ଥକୁ ବୁଝେଇଲେ, ସୋପଚମ ବରିଷ୍ଠମ, ସୋପଚ ତାଠୁ ଶ୍ରେଷ୍ଠ, କିଭଳି ସୋପଚମ କଥମ ବତମ ସୋପଚମ, ଏଠି କହୁଛନ୍ତି ମନ୍ୟେ ତଦର୍ପିତମ ମନୋବଚନ ହିତାରଥା, ଯେ ଭଗବାନଙ୍କୁ ସମ୍ପୂର୍ଣ୍ଣ ଭାବରେ ଶରଣାଗତ ହେଇଛି ପ୍ରଭୁଙ୍କ ଚରଣରେ, ସେଥିପାଇଁ ଚୈତନ୍ୟ ମହାପ୍ରଭୁ ସିଦ୍ଧାନ୍ତ ଦେଲେ
अधम कुलते जदि विष्णु भक्त अधम कुलते जदि विष्णु भक्त तथापि से सही पूजा सर्वशास्त्र तथापि से सर्वशास्त्र उत्तम कुलते जन्मी श्रीकृष्ण ना भजे उत्तम कुलते जन्मी श्रीकृष्ण ना भजे कुले तार की करिबा मजे कुल तार की करिबा नरकेते मजे
तम कुलरे जदि विष्णु भक्त हुए से पूज्य सब शास्त्र सिद्धांत सब शास्त्र सिद्धांत किंतु उत्तम कुलरे जन्म नहीं कि ब्राह्मण क्षत्रिय कुलरे उच्च कुल जन्म है विष्णु को भजन करूनी तार कुल कौन करे कुल रक्षा करिव कि ଆଜ୍ଞା ଉତ୍ତମ କୁଳରେ ଜନ୍ମ ହେବାର ସବୁଠୁ ବଡ଼ ବ୍ରାହ୍ମଣ ଥିଲେ କାନ୍ୟକବୁଜ କାନ୍ୟକବୁଜର ବ୍ରାହ୍ମଣ କାନ୍ୟକବୁଜେ ଦିଜା କଶ୍ଚିତ ଦାସୀପତି ଅଜାମିଲୋ ନାମ୍ନା ନଷ୍ଟ ସଦାଚାର ଦାସ୍ୟ ସଂସର୍ଗ ଦୂଷିତା ଆଉ କିଏ ବ୍ରାହ୍ମଣ ଅଛି ଅଜାମିଲଠୁ ବଡ଼ ବ୍ରାହ୍ମଣ କିଏ ଥିଲେ ଆଜ୍ଞା ଯାହାଙ୍କର ଗୁଣଙ୍କୁ ଜମଲୁ ତମାନେ ବିଷ୍ଣୁ ତାଙ୍କ ଆଗରେ କହୁଛନ୍ତି ଏହଂ ହି ଶ୍ରୁତ ସମ୍ପନ୍ନ ଶୀଲ ବୃହୃତ ଗୁଣାଳୟ ଏଇ ବ୍ରାହ୍ମଣ ଆଜ୍ଞା ଜମଲୁ ତ କାହାର ପ୍ରଶଂସା କରନ୍ତି ଅଜାମିଲ ପ୍ରଶଂସା କରନ୍ତି କିନ୍ତୁ କୁଆଡ଼େ ଯାଉଥିଲା ସେ ଆଜ୍ଞା ଏଇ ନର୍କ ପଥକୁ ଯାଉଥିଲା ନା ଉତ୍ତମ କୁଳତେ ଜନ୍ମି ଶ୍ରୀକୃଷ୍ଣ ନା ଭଜେ କୁଳ ତାର କି କରିବ ନରକ ତେ ମଜେ ବହୁ ବ୍ରାହ୍ମଣ ହେଇଛି ବହୁ ପଣ୍ଡିତ ଭକ୍ତି କରୁନାହିଁ ଯଥା ଖରସନ୍ଦନ ଭାରବାହି ଭାରସ୍ୟ ବେତା ନତୁ ଚନ୍ଦନସ୍ୟ ଗୋଟେ ଗଧ ଚନ୍ଦନ ଭାରକୁ ବୋହୁଛି ସେ ଚନ୍ଦନର କଥାଟା କଣ ଜାଣିଛି ସେ ଖାଲି ଭାରଟା ତ ଓଜନ ଲାଗୁଛି ନା ଚନ୍ଦନ ଯେ ବାସନା ଠାକୁରଙ୍କ ସେବାରେ ଲାଗିବ ମୁଁ କୃତାର୍ଥ ହେବି ଚନ୍ଦନର ଗୁଣକୁ ଜାଣିନି କେବଳ ଭାରଟାକୁ ଜାଣିଛି ସେଠି କହୁଛନ୍ତି ତଥାଚ ବିପ୍ରା ଶ୍ରୁତିଶାସ୍ତ୍ର ଯୁକ୍ତା ସେ ବ୍ରାହ୍ମଣ ଶ୍ରୁତିଶାସ୍ତ୍ର ଯୁକ୍ତ ହେଇଛି ମଦଭକ୍ତିହୀନା ଖରବତ୍ ବହନ୍ତି କିନ୍ତୁ ଭଗବତ ଭକ୍ତିହୀନା ସେ କେବଳ ଗଧ ଭଳିଆ ସେ ଶାସ୍ତ୍ର ଗୁଡାକୁ ବୋହୁଛି ଏ ଦୁନିଆ ଶ୍ଳୋକ ଜାଣି ଖାଲି ଉଚ୍ଚାରଣ କରିକି ଲୋକ ଗୁଡାଙ୍କୁ ଖାଲି ମାନେ ଆକର୍ଷଣ କରିପକେଇବ କିନ୍ତୁ ଗଧଟା ଶାସ୍ତ୍ର ଗଧ ସି ଚୈତନ୍ୟ ମହାପ୍ରଭୁ ଏଇଟା ଶାସ୍ତ୍ର ଗଧ ଶାସ୍ତ୍ରକୁ ବହୁତ ବହିଛି କିନ୍ତୁ ତଥାଚ ବିପ୍ରା ଶ୍ରୁତିଶାସ୍ତ୍ର ଯୋଗୁଁ ତା ମଦଭକ୍ତି ହି ନା ମୋ ଭକ୍ତି ନାହିଁ ତାର ସେ କଥା ସିଏ କହିଲେ ଏଇ ସବୁ ତମ କଥାକୁ ବିଶ୍ରାମ ଦେବି ସମୟ ହେଇଗଲା ଆଉ ଗୋଟିଏ ଭକ୍ତର ଚରିତ୍ର କହିକି ମୁଁ ବିଶ୍ରାମ ଦେବି କାରଣ ଏ ପ୍ରକୃତରେ ଗୋଟିଏ ଗୋଟିଏ ଶ୍ଳୋକ ଦୁଇ ଦୁଇ ତିନି ଘଣ୍ଟାର କଥା ଯେ ଟିକା ଟିପ୍ପଣୀ ଧରି କହିବା ସ୍ତୁତି ତ ମାସ ମାସ ସ୍ତୁତି କଥା ଚାଲେ ସାଦିଲ କଣ ସ୍ତୁତି କଥା ସାରିବେ ମନ୍ୟେ ତଦର୍ପିତ ମନୋବଚନ ହିତାର୍ଥା ପ୍ରାଣ ପୁନାତି ସକୁଳମ ନତ ଭୂରିମାନ ବ୍ରାହ୍ମଣ ଭୂରିମାନ ହେଲେ ସେ ନିଜ କୁଳକୁ ପବିତ୍ର କରିପାରିବନି ନିଜକୁ ପବିତ୍ର କରିପାରିବ ନିଜ କୁଳକୁ ପବିତ୍ର କରିପାରିବେ ଅନ୍ୟ କାହାର କଲ୍ୟାଣ କଣ କରିବ କିନ୍ତୁ ସ୍ୱପଚ କୁଳ ଜନ୍ମ ହେଇକି ଯଦି ନିରଭିମାନ ହେଇଗଲା ଏହାର ବିପରୀତ ନିଜକୁ ପବିତ୍ର କରିବ ନିଜର କୁଳକୁ ପବିତ୍ର କରିବ ସଂସାର ପବିତ୍ର କରିବ ଏଇଠି ଭକ୍ତ ଚରିତ୍ର ବୋଧେ ମୁଁ ସେ ତାଙ୍କର ନାମ କହିଥିଲି ଦକ୍ଷିଣର ଗୋଦାବରୀ ପାଖରେ ରାମଦାସର କଥା କହିଥିଲି ଚମାର ଚମାର କୁଳରେ ଜନ୍ମ ଚମଡ଼ା କାଟେ ଜୋତା ସିଲେଇ କରି ଲୋକକୁ ଦିଏ ଆଜ୍ଞା ଜୋତା ତାର ସିଲେଇ କରେ କିନ୍ତୁ ନାମ ରାମ ନାମଟା କରେ ନାମଟା ସବୁବେଳେ କରୁଥିବ ଭଗବାନଙ୍କର ନାମ କରିବା ବେଳେ ସରଳ ସ୍ତ୍ରୀ ନା ମୁଲି ପୁଅ ନା ସୁଶୀଳା ଗୋଦାବରୀ ପାଖରେ ସକାଳୁ ଉଠିବ ସ୍ନାନ କରିବେ ତାର ଯେତେବେଳେ ଜୋତା ସିଲେଇ କରେ ଠାକୁର ନାମ କରେ ଗୋଟେ ଦିନ ଚୋରମାନେ ଚୋରି କରିବାକୁ ଯାଇଛନ୍ତି ମନ୍ଦିରକୁ ମନ୍ଦିର ଚୋରି କରିକି ଯାହା ଠାକୁରଙ୍କର ସିଂହାସନ ସବୁ ଉଠେଇକି ଆଣିଲେ ସିଂହାସନ ଉଠେଇ ଆଣିଛନ୍ତି ସେ ଶାଳଗ୍ରାମକୁ ଧରିକି ପଳେଇ ଆସିଛି ଭଲ ଶାଳଗ୍ରାମ ବଡ ଶାଳଗ୍ରାମ ଆଜ୍ଞା ଚୋରି କରିକି ଆସିଲା ବେଳେ ଚପଲ ଛିଡ଼ିଗଲା ଦେଖନ୍ତୁ ଭଗବାନ କିନ୍ତୁ ଭକ୍ତ ପାଖକୁ ଆସୁଛନ୍ତି ଚୋର ହାତରେ ଭଗବାନ ଆସୁଛନ୍ତି ଭକ୍ତ ପାଖକୁ ଚପଲ ଯେତେବେଳେ ଛିଡ଼ିଗଲା
ଯେ ଚୋର ହାତରେ ଶାଳଗ୍ରାମ ଥିଲେ, ସେ ସକାଳୁ ଘରକୁ ଗଲା କଲା ଏ ପଥର କଣ କାମରେ ଲାଗିବ, ମୁଁ ସିଂହାସନଟା ଯାହା ରୂପା ସିଂହାସନ ପାଇଲେ ପଥର କଣ କାମରେ ଲାଗିବ, ଗୋଟେ କାମ କରି ଆସି ରାମଦାସ ତ ତାର ପଥର ଘୋଷୁଛି ସବୁବେଳେ, ଛୁରୀଟାକୁ ଘୋଷୁଛି ଦେଖିନାହାନ୍ତି ଆପଣ, ମୁଚି ଟିକେ କରିବ ଘୋଷି ପକେଇବ, ତାକୁ ଦେଇଦେବା ସେ ତାର ପଥର ଘୋଷିବ, ଏ ତା ଛୁରୀଟାକୁ ଘୋଷିବ, ତା ଉପରେ ଚପଲ ହେଲେ ମାଗି ଆଣିବା, ଚିକଣିଆ ପଥରଟା ଶାଳଗ୍ରାମ ତ ବହୁତ ଚିକଣ ହେଲା, ରାମଦାସ ଜୋତାଟାକୁ ଦେଖିଲା, ଦେଖ ମୋ ଜୋତା ଛିଡ଼ି ଯାଇଛି, ଆଉ ଗୋଟେ ଭଲ ପଥର ମୁଁ ଗୋଟେ ଆଣିଛି, ଏଇଟା ତୋର ଭଲ କାମରେ ଲାଗିବ, ଆଉ ଏଇଟା ତୁ ରଖ, ଆଉ ମତେ ଚପଲ ହଳଦେ, ଇଏ ତାର ଦେଖିଦେଲା ପଥରକୁ ତା ମନ ଖୁସି ହେଇଗଲା, ଇଏ ପଥର ନଦୀ ପ୍ରଭୁ ସ୍ୱୟଂ ଆସିଛନ୍ତି, ତା ମନ ବଢିଆ ହେଲା ମୋର ଘୋଷିବା ପାଇଁ, ମୁଁ କେତେଆଡେ କେତେ ପଥର ଗଲାଣି, ଇଏ ତ ବଢିଆ ଚିକଣା ପଥର ଘୁରି ବୋଲି ଆଜ୍ଞା। ସକାଳୁ ଉଠିକି ଲୋକ ବେଦବନ୍ଦନା କରନ୍ତି, ସ୍ନାନ ତିଳକ କରିକି ଅର୍ଚ୍ଚନା କରନ୍ତି, ତାର ଅର୍ଚ୍ଚନା କଣ ନା, ରାମଦାସ ସକାଳୁ ଉଠି ଆସିବ ଆଗେ ଠାକୁରଙ୍କ ନାମ କଲାବେଳେ ଆଗେ ଦୁଇ ଟିପ ଭିତରେ ଦୁଇ ଗୋଡ଼ର ଦୁଇ ବୁଢ଼ା ଆଙ୍ଗୁଳି ଭିତରେ ଚାପିକି ଧରିବ, ଏ ହେଲା ଅର୍ଚ୍ଚନା ଆଉ। ପାଣି ପକେଇକି ଆଗେ ଛୁରୀ ଘୋଷିବ, ଛୁରୀଟା ଘୋଷିଲ ନାମଟା କରୁଥିବ, ଏ ତାର ଅର୍ଚ୍ଚନା। ଭଗବାନ ତ ଭଗବାନ କଣ ଆଜ୍ଞା ଦରକାର, କି ଗୋଟା ଭକ୍ତିଟା କେବଳ ଭାବଟା ଦରକାର ନା, ଆଉ ଇଏ ତାର ଏହା କରେ, ତାର ତା ଘୋଷିବ ନାମ କରୁଥିବ, ଭଗବାନ ବହୁତ ଆନନ୍ଦ ଲାଗୁଛି, ଭଗବାନଙ୍କ ପ୍ରଚୁର ଆନନ୍ଦ, କାରଣ ଭଗବାନ ଆନନ୍ଦ ପାଇଁ ତାଙ୍କ ଏହାର ଅନ୍ତର ବହୁତ ସରଳ, ରାମଦାସର ଅନ୍ତର ଭାରି ସରଳ, ନିଷ୍କପଟ ଲୋକ, ହିଂସାବାଦ ଛିଦ୍ର କିଛି ନାହିଁ। ଗୋଟେ ବ୍ରାହ୍ମଣ ଯାଉଥିଲା ବାଟରେ, ଦେଖିଲା ଶାଳଗ୍ରାମକୁ, ଦେଖି ଶାଳଗ୍ରାମର ଚିହ୍ନ ଅଛନ୍ତି, ଦେଖିଦେଲା ଆରେ ଏ ରାମଦାସ ଏ ଶାଳଗ୍ରାମଟାକୁ ଗୋଡ଼ରେ ରଖିକି ମାଡ଼ି ବସିକି କେମିତି ଛୁରୀ ଘୋଷୁଛି, କହିଲା ରାମଦାସ ଗୋଟେ କାମ କଲି ବାପା, ଆଉ ମୁଁ ଏଇ ମୋତେ ଏଇ ପଥରଟା ଦେଇଦେ, ଯାହା ପଇସା ପତ୍ର ନବୁ ନବୁ, କହିଲା ଆଜ୍ଞା ବହୁତ ଦିନ ପରେ ପଥରଟା ପାଇଛି ଭଲ ପଥରଟା, ହଁ ଆପଣ ବ୍ରାହ୍ମଣ ଲୋକ କେତେ ପଇସା ନବୁ କହିଲୁ ବ୍ରାହ୍ମଣ କହିଲୁ, ଆଜ୍ଞା ମୋର ପଇସା କ'ଣ ଦରକାର, ଆପଣ ଟିକେ ଆଶୀର୍ବାଦ ମୋତେ ଦେଇଦେବେ ନେଇଯାଆନ୍ତୁ, ମୋର ତ ଛୁଆ ପିଲାକୁ ମାଲିକି ଚଳୁଛନ୍ତି, ଆପଣ ନେଇଯାଆନ୍ତୁ, ଆ ନେଇଗଲେ, ନେଇକି ଆଗେ ଚିନ୍ତା କରିକି ଯାଇଛି ସାର୍ ଚମ୍ଭାର ଲୋକଟା ଗୋଡ଼ରେ ରଖିକି ଚମଡ଼ା କାଟୁଛି, ସେ ଛୁରୀକି ପ୍ରଭୁଙ୍କ ଦେହରେ ଘୋଷୁଛି, ଆଗେ ତାଙ୍କୁ ଆଜି ଶାଳଗ୍ରାମକୁ ଦେଖୁନାହାନ୍ତି, ଆଗେ ଶାଳଗ୍ରାମକୁ ଆଜି ସ୍ନାନ ପଞ୍ଚାମୃତରେ ସ୍ନାନ କରିବି, ପୁରୁଷୋକ୍ତ ମନ୍ତ୍ର ପଢ଼ିବି, ତୁଳସୀ ଚଢ଼େଇବି, ଏରେ କରିବୁ କାହିଁକି ନା, ଇଏ ସୁଲକ୍ଷଣ ଶାଳଗ୍ରାମ, ଶାଳଗ୍ରାମ ସବୁ ଚିହ୍ନ ଅଛି, ଦାମୋଦର ଶାଳଗ୍ରାମ ରହିଲେ ଧନ ଆସିବ, ନୃସିଂହ ଶାଳଗ୍ରାମ ରହିଲେ ବିଘ୍ନ କଟିବ, ଶାଳଗ୍ରାମ ସବୁ ଲକ୍ଷଣ ଅଛି, ତ ଦାମୋଦର ଶାଳଗ୍ରାମ ଧନ ସମ୍ପତ୍ତି ପ୍ରଚୁର, ଭଗବାନ କହିଲେ ଦେଖ ଇଏ ମୋତେ ନେଇକି ବେପାର କରିବାକୁ ଲଗେଇଲା, ଆଜ୍ଞା ଭକ୍ତ ଯଦି ଭଗବାନଙ୍କୁ ସେବା କରିକି ଚାହୁଁଛି ସେ ବେପାରୀ ହେଲା ନା, ପ୍ରହ୍ଲାଦ କହିବେ ନା, ସେ ବେପାରୀ ହେଇଗଲା ଆଉ, ସେ କଣ ଭକ୍ତ ହେଲା ରେ, ମୋତେ ଇଏ ଧନ ବୃଦ୍ଧି କାମରେ ଲଗେଇବା ପାଇଁ ୟା କତରେ ମାଗି ନେଇଗଲା, ୟା କତରେ ମୁଁ ଆନନ୍ଦରେ ଥିଲି, ଇଏ ତ ମୋ କତରୁ କିଛି ଚାହୁଁନଥିଲା, ମୋ ପାଖରୁ କିଛି ଚାହୁଁନଥିଲା, ନାମ କରୁଥିଲା ମୁଁ ଟିକେ ଶୁଣୁଥିଲି, ଇଏ ମୋତେ ନେଇ ବେପାର କାମରେ ଲଗେଇଲା, ସିଂହାସନ କରିକି ଭଲ ତାଙ୍କୁ ତୁଳସୀ ଦେଇକି ପୂଜା କରିକି ବସ୍ତ୍ର ବସ୍ତ୍ର ଆଣିକି ଦୁଇ ତିନି ଦିନ ଗୋଟିଏ ଦିନ ଯାଇଛି, ତାପର ଦିନ ରାତି କହିଲେ ମୋତେ ନେଇକି ଚମାର ରାମଦାସ ପାଖରେ ଛାଡ଼ ଶୀଘ୍ର, ନହେଲେ ତୋ ବଂଶକୁ ବୁଡ଼େଇ ଦେବି, କହିଲା ପ୍ରଭୁ ଭଲ ଠାକୁର ଆପଣ, ରେ ମୁଁ ବ୍ରାହ୍ମଣ ସିଏ ଚମାର, କହିଲେ ବାପା ତୁ ସିନା ବ୍ରାହ୍ମଣ ହେଇଛୁ, ତୁ ଭୁରି ମା ନା, ତୋର ଅହଙ୍କାର ଅଛି ବା, ତୋର ଅହଙ୍କାର ଅଛି, ମୁଁ କଣ ତା ପାଖରୁ ସେବା ନେଇକି, ଅହଙ୍କାରୀ ବ୍ରାହ୍ମଣର ମୁଁ ସେବା ନେଇ, କହିଲା ପ୍ରଭୁ ସେ ଦିନେ ପୂଜା କରିନି ସେବା କରିନି ଚମଡ଼ା କାଟୁଛି, ଚମଡ଼ାକୁ ଛୁଇଁଲେ ସ୍ନାନ କରିବା କଥା, କହିଲେ ତୁ ଶୁଣ ତା ଅର୍ଚ୍ଚନ କଣ, ସେ ତଳେ ସକାଳୁ ଉଠିକି ଦୁଇ ପାଦର ଆଙ୍ଗୁଠିରେ ମତେ ଧରିଦେଇକି ଜଳ ଦେଇକି ଯୋଉ ଘଷେ ନା ତା ଛୁରୀଟାକୁ ମୋ ଦେହରେ ଘଷେ, ମତେ ଲାଗେ ଚନ୍ଦନ କର୍ପୂର ଦେଇକି ମତେ ସ୍ନାନ କରେ, ମତେ ତା ଆନନ୍ଦ ଲାଗୁଥିଲା କାହିଁକି, ତା ଶରୀର ତାର ମନଟା ବା ନିର୍ମଳ, ତା ଅନ୍ତର ନିର୍ମଳ, ତାର କୁଟ କାପଟ ନାହିଁ, ତୁ ମୋତେ ତା ପାଖରୁ ଆଣିକି ମୋତେ ବେପାର ଲଗେଇଲୁଣୁ, ଖାଲି ମୋତେ ପୂଜା କରୁଛୁ, ମୋତେ ଧନ କେମିତି ବଢିବ, ମୋତେ ଶୀଘ୍ର ନେଇକି ଛା। ଆଜ୍ଞା ବ୍ରାହ୍ମଣ ଡରି ମରିକି ବଂଶ ବୁଡ଼ିଯିବ ବୋଲି ଡରି ମରିକି ନେଇ କଲା, ଚମାର ରାମଦାସ ତୁ ବଡ଼ ଭାଗ୍ୟବାନ ରେ, ତୁ ତୋ କତୁ ଠକେଇ ମୁଁ ନେଇଯାଇଥିଲି, ଇଏ ପଥର ନୁହନ୍ତି ଇଏ ଶାଳଗ୍ରାମ। ଆଜ୍ଞା ରାମଦାସଙ୍କ ଜୀବନ ପରିବର୍ତ୍ତନ ହେଇଗଲା, କାନ୍ଦିବା ଆରମ୍ଭ ହେଇଗଲା, ଇଏ ଭଗବାନ ମୁଁ କି ଅପରାଧ କରୁଛି, ମୁଁ ପାଦରେ ରଖିକି ଚମଡ଼ା କାଟିବା ପାଇଁ ଛୁରୀକି ଧାର କରେ, ପ୍ରଭୁ ମୁଁ ବଡ଼ ଅପରାଧୀ ମୋତେ କ୍ଷମା କର, କରିକି ଦିନ ରାତି କାନ୍ଦିଲା, ଇଏ ପ୍ରଭୁଙ୍କର ବ୍ୟବସ୍ଥା, ତାଙ୍କର ଅନ୍ତରକୁ ଆହୁରି ବ୍ୟାକୁଳତା ସୃଷ୍ଟି କରେ, ଦିନ ରାତି କାନ୍ଦିଲା, ଦିନ ରାତି ନୃତ୍ୟ ଗୀତ କରିକି ପ୍ରଭୁ ମୋ ଭଳିଆ ଚମାର ଘରକୁ ଆପଣ ଆଇଲେ, ବ୍ରାହ୍ମଣ ଘର ଛାଡ଼ିକି ମୋର କେଉଁ ଯୋଗ୍ୟତା ଅଛି, ଠାକୁର ଦିନ ଆସିଲେ ବ୍ରାହ୍ମଣ ବେଶ, ପ୍ରଭୁ ବ୍ରାହ୍ମଣ ବେଶରେ ଆସିଲେ। ଆଜ୍ଞା ବ୍ରାହ୍ମଣକୁ ଦେଖି ପ୍ରଣାମ କଲେ, ରାମଦାସ କହିଲେ ଆଜ୍ଞା କ'ଣ କହୁଛନ୍ତି? ରାମଦାସ କହିଲେ ଆଜ୍ଞା ଟିକେ ଆଶୀର୍ବାଦ କରନ୍ତୁ, ଟିକେ ମୁଁ ଭଗବାନଙ୍କୁ ଟିକେ ଦେଖିବି କେମିତି। କହିଲେ ରାମଦାସ, ଭଗବାନ କହୁଛନ୍ତି, ତୁମେ ଚମାର, ଆରେ ମୁନି ଋଷିମାନେ କୋଟି କୋଟି ଜନ୍ମ ତପସ୍ୟା କଲା ପରେ ଦର୍ଶନ ପାଉନାହାନ୍ତି, ତୁ ଚମାର କୂଳରେ ଜନ୍ମ ହେଇକି ନିଚ କୂଳରେ ଜନ୍ମ ହେଇକି ତ ବୃତ୍ତିଟାକୁ ତୁ ଛାଡ଼ିବୁ, ତୁ ଭଗବାନ ପାଇଯିବୁ। କହିଲେ ହଁ ଆଜ୍ଞା ସତ କଥା, ମୁଁ ଚମାର ମୁଁ ପାଇବିନି, କିନ୍ତୁ ମୋର ବଡ଼ ଆଶା ଅଛି, ଭଗବାନ ଭକ୍ତ ବତ୍ସଳ ନା, ଟିକେ ଦେଖା ଦେବେନି ମୋତେ, ପ୍ରଭୁ ତ ଭକ୍ତ ବତ୍ସଳ। କହିଲେ ବ୍ରାହ୍ମଣ ବାବା, ଭଗବାନଙ୍କୁ କହୁଛନ୍ତି ବ୍ରାହ୍ମଣ ବାବା, କିନ୍ତୁ ନିଚ ଲୋକ ତ ଦେଖା ପାଇଛନ୍ତି, ସବୁରେ ତ ଦେଖା ପାଇଛି, ଗୁହକ ଚଣ୍ଡାଳ ତ ଦେଖା ପାଇଛି, ମୁଁ କ'ଣ ଆପଣଙ୍କ ଭଳିଆ ବ୍ରାହ୍ମଣ ଯଦି ଆଶୀର୍ବାଦ କରିବ ମୁଁ ନିଶ୍ଚିତ ଦେଖା ପାଇବି। ଆଜ୍ଞା ଠାକୁରଙ୍କୁ ତାଙ୍କର ଦର୍ଶନ ପାଇଁ ତାଙ୍କୁ ଆଜ୍ଞା ଭଗବାନଙ୍କ ଅନ୍ତର ଗଦଗଦ ହେଇଗଲା, ଭଗବାନ ସାଙ୍ଗେ ଚତୁର୍ଭୁଜ ଯାଇକି ଠିଆ ହେଇ ଦେଖ ମୋର ଦର୍ଶନ ପା। ଭଗବାନ ସେଠି ଗୋଟିଏ କଥା କହିଥିଲେ, ସେଇଟା କହିବା ପାଇଁ ମୁଁ କହିଥିଲି ଥରେ, ଏଇଟା କହିବା ପାଇଁ ମୁଁ ସେଠି କହିଲି, କହିଲେ ହେ ରାମଦାସ, ମୁଁ ଜାତିଟାକୁ ପରିବର୍ତ୍ତନ କରିପାରେନି। ସାଲବେଗ ନିଜ ଯାହା କହୁଥିଲେ ଯବନ, ଭଗବାନ ତାକୁ ସେ ଯବନ କରି ରଖିଲେ ନା, ଜାତିରେ କ'ଣ ପରିବର୍ତ୍ତନ କଲେ? କହିଲେ ସଂସାରର ବେଦ ଧର୍ମକୁ ମୁଁ ରଖେ, ମୁଁ ଜାତିକୁ ପରିବର୍ତ୍ତନ କରେ ନା, କିନ୍ତୁ ମୋ ଭକ୍ତକୁ, ଭକ୍ତର ପଦବୀକୁ ମୁଁ ପରିବର୍ତ୍ତନ କରିଦିଏ। ସଂସାରରେ ସେଇ ଜାତିରେ ସେ ଲେଖା ଥାନ୍ତି, ସେଇ ଦାସୀ ଆଉ ଆହୁରି ସେ ଯବନ ସାଲବେଗ, କିନ୍ତୁ କୋଟି କୋଟି ମୁନି ଋଷିମାନଙ୍କର ବନ୍ଦ୍ୟ ମୁଁ କରିଦିଏ, ତାକୁ ଏଭଳି ପଦବୀ ଦେଇଦିଏ ସମସ୍ତେ ତାକୁ ବନ୍ଦନା କରନ୍ତି, ମୁଁ ଏଇଟା କରେ। ଜାତି ପରିବର୍ତ୍ତନ କରିପାରେ ନା, କିନ୍ତୁ ସ୍ଥିତି ପରିବର୍ତ୍ତନ କରିଦିଅ, ଭକ୍ତି ମୁଁ ଦେଇଦିଏ, ଆନନ୍ଦର ନୃତ୍ୟ କରିକି ନାଚିଲେ ଭଗବାନଙ୍କ ଆଗରେ। ସେଥିପାଇଁ ଏଇ ଶ୍ଲୋକରେ ସେ କଥା ସେ କହିଲେ, ବିପ୍ରା ଦ୍ୱିଷଟ ଗୁଣଯୁତ ଅରବିନ୍ଦ ନାବ ପାଦାର ବିନ୍ଦ ପାଦାର ପାଦାର ବିନ୍ଦ ବିମୁଖାତ ସ୍ୱପଚମ୍ବରିଷ୍ଟମ ଦ୍ୱାଦଶ ଗୁଣଯୁକ୍ତ ବ୍ରାହ୍ମଣ ପାଦାର ବିନ୍ଦ ବିମୁଖ, ଭଗବାନଙ୍କ ଚରଣ କମଳରୁ ବିମୁଖ, ତା ଅପେକ୍ଷା ସ୍ୱପଚ ବରିଷ୍ଠ, କେଉଁ ସ୍ୱପଚ ବରିଷ୍ଠ ନା, ମାନ୍ୟ ତଦର୍ପିତ ମନୋବଚନ ହିତ ଅର୍ଥ, କାହିଁକି ବ୍ରାହ୍ମଣ ଶ୍ରେଷ୍ଠ ନୁହେଁ, ଭୁରିମାନ ଅହଙ୍କାରୀ, କୃଷ୍ଣଙ୍କ ଚରଣରେ ତାର ମତି ନାହିଁ, ସେ ଅହଙ୍କାରୀ, ଏ ଶାସ୍ତ୍ର ସିଦ୍ଧାନ୍ତ ଦିଆହେଲା। କାଲି ଯୁକ୍ତି ଉଠେଇବେ ଭଗବାନ ନୃସିଂହଦେବ ପ୍ରହ୍ଲାଦ ସହିତ ଯୁକ୍ତି କରିବେ, ପ୍ରହ୍ଲାଦ ତାହେଲେ ତୁମେ କ'ଣ କହୁଛ, ମୁଁ ମାନ ସମ୍ମାନଙ୍କୁ ଅପେକ୍ଷା କରେ, ମୋତେ ଯିଏ ପୂଜା କରୁଛି ମୁଁ ତାକୁ କେବଳ ଉଦ୍ଧାର କରିବି, ମୋତେ ଯିଏ ପୂଜା କରୁନି ମୁଁ ତାକୁ ଉଦ୍ଧାର କରିବିନି, ତାହେଲେ ମୋର କ'ଣ ସଂସାର ଲୋକ ଭଳି ମାନ ସମ୍ମାନଙ୍କୁ ଅପେକ୍ଷା ଅଛି କି? ପ୍ରହ୍ଲାଦ କାଲି ଗୋଟେ ବଡ଼ ସୁନ୍ଦର ସିଦ୍ଧାନ୍ତ ଦେବେ, ନା ଭକ୍ତ କାହିଁକି ଭଗବାନଙ୍କର ସେବା କରିବା ଦରକାର, ଏଥିରେ ଭଗବାନଙ୍କର ଲାଭ ନାହିଁ, ଭକ୍ତର ଲାଭ, ଭକ୍ତ ସମ୍ମାନ ପାଇବ, ଅକ୍ଷୁର୍ଣ୍ଣ ସମ୍ମାନ, ଯେଉଁ ସମ୍ମାନ ଭଗବାନ ଆଜି ଦେବତାମାନଙ୍କ ଆଗରେ ପ୍ରହ୍ଲାଦକୁ ଦେଲେ, ତେଣୁ ଭଗବାନଙ୍କର ସେବା କାହିଁକି କରାଯାଏ କାଲି ଆମେ ଶୁଣିବା, ସେଥିରେ ଲାଭ କା। ହରେ କୃଷ୍ଣ, ଜୟ ଗ୍ରନ୍ଥରାଜ ଶ୍ରୀମଦ୍ ଭାଗବତମ୍ କି ଜୟ, ଭକ୍ତ ପ୍ରଭୁର ପ୍ରହ୍ଲାଦ ମହାରାଜ କି ଜୟ, ଶିଲ ପ୍ରଭୁପାଦ କି ଜୟ, ଶିଲ ଗୁରୁଦେବ କି ଜୟ, ନିତାଏ ଗୌର ପ୍ରମାନନ୍ଦେ ହରି ହରି ବୋଲ। ହରେ କୃଷ୍ଣ, ପ୍ରସାଦ ନେଇକି ସମସ୍ତେ ଯିବେ, ଦୁଇ ମିନିଟ୍ ନାମ କୀର୍ତ୍ତନ ଯାଆନ୍ତୁ, ଯେଉଁମାନେ ସମୟ ହେଲାଣି ଧୀରେ ଧୀରେ ଯାଆନ୍ତୁ, କାରଣ ସମସ୍ତେ ଏକା ସାଙ୍ଗରେ ଗଲେ ଜାମ୍ ହେଇଯିବ, ଯାଆନ୍ତୁ ଆଉ ନାମ ବି କରନ୍ତୁ। ହରେ କୃଷ୍ଣ ହରେ କୃଷ୍ଣ